ॐ नमो भगवते वासुदेवाय।
ॐ नमो भगवते वासुदेवाय।
श्रीमद् भगवत गीता द्वितीय अध्याय। अर्जुन तंकर निष्पत्ति को बा जो सुदृढ़ जुक्ति रे पहुंची स्वजन मानकर बद्ध हब एवं ଯେହେତୁ ମୁଁ ଯୁଦ୍ଧ କରିବିନି, ଅନ୍ୟ ପକ୍ଷରେ ଯେହେତୁ ସେ ଜ୍ଞାନାଧିକାର ଥିଲେ, ବିଚାର କରିକି ଜାଣିପାରୁଥିଲେ ଯେ କ୍ଷତି ରହିକି ଯଦି ଭିକ୍ଷାବୃତ୍ତି କରିବା ଏଟା ବି ସୁଧର୍ମ, ଯେ ନଷ୍ଟ ହେବ କ୍ଷତି ରହିକି ଆମେ ଯଦି ଭିକ୍ଷାବୃତ୍ତିଟା କରିବା ଏ ସୁଧର୍ମ ଚାଲିଯିବ। ଗୋଟିଏ ପକ୍ଷରେ ସୁଧର୍ମ ତ୍ୟାଗ, ଗୋଟିଏ ପକ୍ଷରେ ସ୍ୱଜନବଦ୍ଧ, ଦ୍ୱନ୍ଦ୍ୱାତ୍ମକ ସ୍ଥିତିରେ ସେ ରହିଛନ୍ତି, କ'ଣ କରିବେ ଜାଣିପାରୁନାହାନ୍ତି। ତେଣୁ ଏଇଭଳି ଏଇଭଳି ପରିସ୍ଥିତିରେ ସେ ଶରଣ ନେଲେ, ଭଗବାନ କୃଷ୍ଣଙ୍କର ସେ ଶରଣ କଲେ। ସଂସାରକୁ ଏଭଳି ଜଟିଳ ଭାବରେ ତିଆରି କରାଯାଇଛି କାରଣ ଏ ଜଗତର ପ୍ରତ୍ୟେକ କ୍ରିୟା ମାୟା ଦ୍ୱାରା ଅନୁଷ୍ଠିତ। ମାୟା ମାନେ ତିନି ଗୁଣ, ତିନି ଗୁଣରେ ତିନି ଗୁଣ ଦ୍ୱାରା ହିଁ ଏ ଜଗତ ଚାଲିଛି। ତେଣୁ ଗୁଣମାନଙ୍କର ପ୍ରତିଯୋଗିତାଟା ଏତେ ରହିଛି, କମ୍ପିଟିସନ ତାଙ୍କର ସ୍ପିରିଟ ଏତେ ରହିଛି ଗୁଣମାନଙ୍କର। ପ୍ରତ୍ୟେକ ଗୁଣ ଭଗବାନ ଗୀତାରେ କହୁଛନ୍ତି, ପ୍ରତ୍ୟେକ ଗୁଣ ଆଉ ଗୋଟେ ଗୁଣକୁ ଅତିକ୍ରମ କରିବା ପାଇଁ ସବୁବେଳେ ଚେଷ୍ଟା କରୁଛି। ସତଗୁଣ ରଜଗୁଣକୁ, ରଜଗୁଣ ତମଗୁଣକୁ ତାଙ୍କ ଭିତରେ। ତେଣୁ ଜଣେ ବ୍ୟକ୍ତିକୁ ସେ କେତେବେଳେ ସ୍ଥିର ଗୋଟିଏ ଗୁଣରେ ରହିବା ବି ସମ୍ଭବ ନୁହେଁ, ଆଉ ସ୍ଥିର ଭାବରେ ତାକୁ ରଖିବା ପାଇଁ କେତେବେଳେ ଗୋଟେ ବ୍ୟକ୍ତିକୁ ଦେବ। ସେଥିପାଇଁ ବୁଦ୍ଧିଟା ବି ସବୁବେଳେ ବୁଦ୍ଧିର ପ୍ରଭାବ ଗୋଟେ ଚାଲିଛି। ଆଜି ଗୋଟେ ବୁଦ୍ଧି ଗୋଟେ ଚିନ୍ତା କରୁଛି, କାଲି ଗୋଟେ ଆଉ ଗୋଟେ ଚିନ୍ତା କରିଦେଉଛି, ତାପର ଦିନ ଆଉ ଗୋଟେ ଚିନ୍ତା କରୁଛି, ଏସବୁ ଗୁଣର ପ୍ରଭାବ। ଜଗତରେ କାହାକୁ ଏତେ ସ୍ଥିର ଗୋଟେ ଗୋଟେ ଯା କୁହନ୍ତି ଅତ୍ୟନ୍ତ ସୁଶୀଳ ହେଇକି ସ୍ଥିର ହେଇକି ବଞ୍ଚିବା, ଏପରେ ସତଗୁଣ ଜଣେ ରହିଲା ସର୍ବଦା ଜଣେ ସତଗୁଣ ରହିପାରିବ ନା। ବିଶେଷ କରି କଳିଯୁଗରେ ସମସ୍ତେ ରାଜସିକ ତାମସିକ, ରଜଗୁଣ ପ୍ରିୟ ସମସ୍ତେ, ଆଉ ତାମସିକ ପ୍ରିୟ, ତମଗୁଣ ପ୍ରିୟ। ତେଣୁ ଏଭଳି ଏକ ସ୍ଥିତି ଭିତରେ ସେଭଳି ଚାଞ୍ଚଲ୍ୟ କର ଏଇ ଅର୍ଜୁନ ଯେମିତି ଶରଣ କଲେ, ସନ୍ଦେହ ବର୍ତ୍ତମାନ ଯେଉଁ ଆମର ଆସୁଛନ୍ତି ମାନେ ଯାକ ଯାଏ ଆଧ୍ୟାତ୍ମିକ ପଥକୁ, କେବଳ ଆମ ସଂସ୍ଥାର ନାହିଁ, ଯେତେ ଲୋକ ଆଧ୍ୟାତ୍ମିକ ପଥକୁ ଆସୁଛନ୍ତି ଏସବୁ ଆର୍ତି ଅର୍ଥାର୍ତି ଜିଜ୍ଞାସା ସ୍ତରର ଲୋକ ନାହାନ୍ତି। ପ୍ରଭୁପଦ କହିଛନ୍ତି ଆଉ ଜ୍ଞାନୀ ଛାଡ଼, ଆଉ ଶରଣାଗତି ଗୋଟେ ଭକ୍ତ କଥା ଛାଡ଼। ପ୍ରଭୁପଦ କହିଛନ୍ତି କଳିଯୁଗରେ 99% ହେଉଛନ୍ତି ଆର୍ତି ଅର୍ଥାର୍ତି, ଆଉ ସେଇଟା ମୁଁ ଦେଖୁଛି। ଆଉ ସେ ଆଚାର୍ଯ୍ୟଙ୍କ ବାଣୀ ଗୋଟେ ଗୋଟେ କଥା ପୁରା ମୁଣ୍ଡ ଢୁକୁଛି। ଆଉ ବିପଦ ସଂସାରରେ ଭାରି କଷ୍ଟ, ନହେଲେ କିଛି କାମନା, ଏଥିପାଇଁ ହିଁ ଏଇ ଆଧ୍ୟାତ୍ମିକ ପଥକୁ ଆସିଛନ୍ତି। ଯେ ସ୍ୱାଭାବିକ ତାଙ୍କର ଗୋଟେ ଜିଜ୍ଞାସାର ମନୋଭାବ ନାହିଁ, ତେଣୁ ଆର୍ତି ଅର୍ଥାର୍ଥୀମାନେ ଏମାନଙ୍କର ଯାହା କୁହନ୍ତି ଯେଉଁ ଶରଣାଗତିଟା, ଏଇଟା ଗୋଟେ ଗୋଟିଏ ଉଦ୍ଦେଶ୍ୟରେ ହେଉଛି। ତାଙ୍କର ହାୟର ପର୍ପଜରା କିଛି ନାହିଁ, ତାଙ୍କର ପର୍ପଜରା କ'ଣ, ସେ ଆଧ୍ୟାତ୍ମିକ ଜଗତକୁ ଆସିବାର କାରଣଟା କ'ଣ, ସଂସାରର ଦୁଃଖ ଆଉ କିଛି ଭୌତିକ କାମନା, ସେଇଟା ତାଙ୍କର କଷ୍ଟ, ସେଇଥିପାଇଁ ହିଁ କେବଳ ଏଠିକି ଆସିଛନ୍ତି, ଏଠିକି ଆଉ କିଛି ପାଇଁ ନାହିଁ। ଗୋଟେ ହାୟର ପର୍ପଜ ପାଇଁ ଆମେ ଭଗବାନଙ୍କୁ ପାଇବା, ବର୍ତ୍ତମାନ ମୁଁ କାହାକୁ କହିପାରିବୁ, କୌଣସି ଆଧ୍ୟାତ୍ମିକ ଲୋକମାନଙ୍କୁ କହିବା ଆମେ, ବରଂ ମୁଁ ଦେଖୁଛି ମାୟାବାଦୀ ମାନେ ଯେଉଁ ସବୁ ଯେଉଁ ଅଛନ୍ତି ଜ୍ଞାନୀ ଫାନୀ ମାନେ ବ୍ରହ୍ମପ୍ରାପ୍ତି କରିବା ମୁକ୍ତି ହେବା, ସେମାନେ ବରଂ ଗୋଟେ ଡିଟର୍ମିନେସନ ଅଛନ୍ତି, ସେ ମୁହଁରେ କହନ୍ତି ପାଆନ୍ତି ନ ପାଆନ୍ତୁ କିନ୍ତୁ ନା ଆମର ବ୍ରହ୍ମପ୍ରାପ୍ତି ହେବ, ବ୍ରହ୍ମରେ ଲୀନ ହେବା, ଲୟ ହେବା, ମୁକ୍ତି ପାଇବା। ଭକ୍ତମାନେ ସେଭଳି କାହିଁକି ମୁଁ ଭକ୍ତ ହେଇଛି, ଭଗବାନଙ୍କ ପାଖକୁ ଫେରିବାର ଅଛି, ମୋର ଜଗତ ରହିବାର ନାହିଁ, ଏଭଳି ଆନ୍ସର ତୁମେ ପାଇବନି ବର୍ତ୍ତମାନ। ସମସ୍ତଙ୍କର ବିଚାରଧାରା ଏଇଟା ରହିବା ଦରକାର, ଆମେ ଆଧ୍ୟାତ୍ମିକ ଜଗତକୁ ଆସୁଛେ କାହିଁକି, ଆମର କିଛି ସମସ୍ୟା ପାଇଁ ଆସିଛି, ଏଇଟା ଭଗବାନଙ୍କର ଦୟା ମାୟାଙ୍କର କୃପା ଆର୍ତି ଅର୍ଥାର୍ଥୀ ଆମେ ହିସାବରେ ଆସିଛି, କିନ୍ତୁ ଲକ୍ଷ୍ୟଟା ନୁହେଁ ଯା ସେଇ ସମସ୍ୟାଟା ସମାଧାନ ହେଇଗଲେ ଆମର ଆଧ୍ୟାତ୍ମିକ ଜୀବନ ହେଇଗଲା ନା, ସେଟା ଆଧ୍ୟାତ୍ମିକ ଜୀବନ ନୁହେଁ। ଭଗବାନ ଜ୍ଞାନୀକି ଯାଇକି ଭଲ ପାଇଲେ ନା, ଆଉ ଚତୁର୍ବିଦା ଭଜନ୍ତେ ମାନ ଜନାସ୍ୱୀକୃତି ନ ଅର୍ଜୁନ ଅର୍ଥାର୍ଥୀ ଆର୍ଥୀ ଜିଜ୍ଞାସୁ ଜ୍ଞାନୀଶ୍ଚ ଭରସବ। ତାପରେ ତେଷାମ ଜ୍ଞାନୀ, ଭଗବାନ କହିଲେ ତେଷାମ ଜ୍ଞାନୀ ନିତ୍ୟଯୁକ୍ତ, ତେଷାମ ଜ୍ଞାନୀ ନିତ୍ୟଯୁକ୍ତ ଏକ ଉପାସ ଏକ ଭକ୍ତ ବିଶିଷ୍ୟତେ, ଚାରି ଜଣଙ୍କ ଭିତରେ ଜ୍ଞାନୀ ଜିଜ୍ଞାସ ଭଗବାନ ଜ୍ଞାନୀ ଜ୍ଞାନୀକୁ ପସନ୍ଦ କଲେ। ତେଣୁ ମୋର ପ୍ରଶ୍ନ ଥିଲା, ଗତକାଲି ପଢ଼ିଥିଲା ନା ପୂର୍ବ ଯେଉଁଟା ଲେଖିଛନ୍ତି ଚାରିଟା ଲକ୍ଷଣ, ଜଣେ ଜ୍ଞାନୀର ଜ୍ଞାନର ଚାରିଟା ଲକ୍ଷଣ ହବ। ତେଣୁ ଅଜ୍ଞାନ ସ୍ତରରେ ରହିବ, ଗୋଟେ ମଣିଷକୁ ଖାଇବା ପିଇବା ଚାଲିବା କଥା କହିବା ଦାୟିତ୍ୱ ନେବା ଏଗୁଡ଼ା ବୁଝେଇବାକୁ ପଡ଼ିବ। ତୁମେ କି ଜ୍ଞାନ ତୁମ ପାଖରେ ରହିବ, ତୁମର ପାଖରେ କି ଜ୍ଞାନ ରହିବ ମୁଁ ପଚାରୁଛି। ତୁମେ ଜ୍ଞାନ ଜ୍ଞାନଟା ଜ୍ଞାନଟା ରଖିବା ଗୋଟେ ପାତ୍ରତା ଦରକାର। ଯେଉଁଠି ଜ୍ଞାନଟା ରହିବ ଜଣେ ଜ୍ଞାନଟା କେମିତି ଆସିବ, ମୁଁ ହଉଛି ଆତ୍ମା ଏଟା ଗୋଟେ ଜ୍ଞାନ କି ନାହିଁ, ଜ୍ଞାନଟା କ'ଣ ବୁଝିପାରୁଛ କି ନାହିଁ। ବହୁତ ଶାସ୍ତ୍ର ପଢ଼ିବାଟା ବହୁତ ପଢ଼ିକି ଶ୍ଳୋକ ମନେ ରଖିଦେବା ସେଟା ଜ୍ଞାନ ନୁହେଁ। ତୁମେ ଯେଉଁ ବିଚାର କରିବ ବିଚାରଶୀଳ ହବ, ମୁଁ ଆତ୍ମା ମୁଁ ହଉଛି କୃଷ୍ଣଙ୍କର ଦାସ, କୃଷ୍ଣ ହଉଛନ୍ତି ଭଗବାନ, ଏଇ ଯେଉଁ ବିଚାରଟାକୁ ରଖିବ କେଉଁଠି, ତୁମ ପାତ୍ରତାଟା କାହିଁକି ତୁମେ ଦେଖାଅ, ପାତ୍ରତାଟା କାହିଁ ସେଟା ତୁମେ ରଖିପାରିବନି। ସେଥିପାଇଁ ଜ୍ଞାନୀର ଲକ୍ଷଣଟାକୁ ଦେଲେ, ଗୋଟେ ଶିଷ୍ୟର ଲକ୍ଷଣ ଦେଲେ, ଚକ୍ରବର୍ତ୍ତୀ କାଲି ଦେଉଥିଲେ ନା ଶ୍ଳୋକ ଦେଖିଲେ, କିଙ୍ଗ ରାଜନ ଗୋବିନ୍ଦ କ'ଣ କ'ଣ ତାଙ୍କର ଚାରିଟା ଗୁଣ ଦେଖାଉଥିଲେ, କାଲି କାଲି ପଢ଼ୁଥିଲେ ନା ଚାରିଟା 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 ଗୁଣ ତାଙ୍କର, ଅର୍ଜୁନଙ୍କର ଚାରିଟା ଜ୍ଞାନୀର ଲକ୍ଷଣ ଲୋକ ଦେଖାଇଲେ, ଏଠି କହିଲେ ନା କିଙ୍ଗ ରାଜନ ଗୋବିନ୍ଦ ଇତି ସମଦମଃ, ତାଙ୍କର ଇନ୍ଦ୍ରିୟ ସଂଯମ ରହିଥିଲା। ଦ୍ୱିତୀୟରେ ଅପିତ୍ରୈଲୋକ୍ୟ ରାଜ, ଏଥିରେ ପାରାତ୍ରିକ ଭୋଗକୁ ଉପେକ୍ଷା, ତାଙ୍କର ବିରକ୍ତି ଆସକ୍ତି ନଥିଲା। ତୁମେ ତ ଆସକ୍ତି ରହିଛି, ଇନ୍ଦ୍ରିୟ ସଂଯମ ନାହିଁ, ଆଉ ଭକ୍ଷ୍ୟମ ଭକ୍ତମ ଶ୍ରେୟମ ଇତି ସହିଷ୍ଣୁ ଲକ୍ଷଣ ତିତିକ୍ଷା ଗୁଣ। ଆଉ ଚତୁର୍ଥରେ ଗୁରୁବାକ୍ୟର ବିଶ୍ୱାସ, ଚାରିଟା ଜିନିଷ ହେଲେ ତୁମର ଜ୍ଞାନ ରହିବ। ପ୍ରଭୁପାଦ ସେଇଟାକୁ ଗୋଟେ ପର୍ପଟର ଶେଷରେ ଲେଖିଦେଲେ, ପ୍ରଭୁ ଲେଖିଦେଲେ ନା ଏଇ ସିଦ୍ଧାନ୍ତ ପ୍ରକାଶ ପାଉଛି ଯେ ମୁକ୍ତି ଲାଭ କରିବାକୁ, ଏଥିରୁ ଏହି ସିଦ୍ଧାନ୍ତ ପ୍ରକାଶ ପାଉଛି ଯେ ସେ ମୁକ୍ତି ଲାଭ କରିବାକୁ ସମ୍ପୂର୍ଣ୍ଣ ଉପଯୁକ୍ତ ଅଟନ୍ତି। କିଏ ନା ଅର୍ଜୁନ, ଇନ୍ଦ୍ରିୟ ଗୁଡ଼ିକୁ ସଂଯତ ନ ହେଲେ ଜ୍ଞାନ ଭୂମିକାକୁ ଉନ୍ନତ ହେବାର କୌଣସି ସମ୍ଭାବନା ନାହିଁ, ଆଉ ଜ୍ଞାନ ଭକ୍ତି ବିନା ମୁକ୍ତି ପ୍ରାପ୍ତ ସମ୍ଭବ ନୁହେଁ। ଅର୍ଜୁନଙ୍କର ଅନେକ ପାର୍ଥିବ ଗୁଣ ଥିଲା, ତା ସତ୍ତ୍ୱେ ଏସବୁ ଦିବ୍ୟ ଗୁଣ ଥିଲା। ପୂର୍ବରୁ ପ୍ରବଦ ଲେଖିଦେଇଛନ୍ତି ସେ ଜଣେ ବିଶିଷ୍ଟ ତ୍ୟାଗୀ ଥିଲେ, ଏସବୁ ବଳଦେବ ଦଶମ ଟିକା ଜଣଙ୍କୁ ତୁ ବୁଝେଇବ, ବୁଝେଇଲେ କ'ଣ କ'ଣଟା ବୁଝେଇବ, ତା ଜଣଙ୍କୁ ତୁମେ ବୁଝେଇବ ନା, ଏଇଟା ବୁଝ କ'ଣ ବୁଝିବ, ସେ ବୁଝିପାରିବେ ତାର ତାର ତ ପାତ୍ରତାଟା ନାହିଁ ଆଉ ବୁଝେଇବ କ'ଣ। ଆଉ ପାତ୍ରତା କେମିତି ଆରିବ, କଳିଯୁଗରେ ତ ଆସିବେ ଆସିବେ ସବୁ ଜାଣିଛନ୍ତି, ଆଚାର୍ଯ୍ୟ ମାନେ ଜାଣିଛନ୍ତି, ସେ ପୁଣି କାହିଁକି ଆଉ ପ୍ରଚାର କରୁଥିଲେ। ଏଇ ପାତ୍ରତାଟା ଏଇ ଗୋଟେ ଉପାୟ ଆସିବ, ତା ଆଉ କୌଣସି ଉପାୟ ହେଇପାରିବନି, ମାଠିଆଟା ଫାଟିଗଲା ତ କ'ଣ କରିବ, ଭାବିଲେ ସିମେଣ୍ଟ ଦେଇଦେବ, ତୁମେ ସିମେଣ୍ଟ କେତେ ଦିନ ରଖିବ, ମାଠିଆ ଫାଟିଲା ସେ ତ ଗଲା, ଆଉ ସିମେଣ୍ଟ ଦେବ ତୁମର ନୂଆ ବୁଦ୍ଧି, ସିମେଣ୍ଟ ଦେବା ବୁଦ୍ଧି ତୁମର ତ ଏଠିକାର ବୁଦ୍ଧି ସବୁ, ଆଉ ଏ ଫଟା ମାଟିଆର କିଛି ନାହିଁ, କୋଉ କାମକୁ ଲାଗିବନି, ଫୋପଡ଼ା ହବ ଆଉ ତାକୁ ଆଉ କୌଣସି କାମ କରିହବ, ସେତେ ତା ପାତ୍ରଟା ତ ଚାଲିଗଲା ନା। ସେଗୁଡ଼ା ଆମର କ'ଣ ପୁରା ଫଟା ମାଠିଆ ଭଳିଆ ହୃଦୟଟା, କିନ୍ତୁ ଭଗବାନ ଗୁରୁ ବସ୍ତୁ ଯେମିତି କହିଲେ ସିମେଣ୍ଟ ଲେପିକି ପାଣି ରଖିବା କଥା, ପୁରା ତିଆରି କରିଦେବେ ଆମ ପ୍ରସେସରେ। କଳିଯୁଗ ତୁମେ ଦେଖିପାରୁ ନା ବିଦେଶୀମାନେ କ'ଣ ଥିଲେ, ବିଦେଶୀମାନେ କ'ଣ ତୁମେ ଜାଣିଛ ନା ନାହିଁ, ଗୋଟେ ସେକେଣ୍ଡରେ ସେ ଜଗତରେ କ'ଣ କ'ଣ କରିଦେବେ ହିସାବ ପତ୍ର ନାହିଁ, ନା ମୁଣ୍ଡ ବୁଲିଯିବ। ତାଙ୍କୁ ବଦଳେଇ ଦେଲେ ପ୍ରଭୁପାଦ, ପାତ୍ର ତାଙ୍କର କ'ଣ ଥିଲା, ସେମାନେ ସବୁ ସଂସ୍କୃତ ପଣ୍ଡିତ ହେଇଗଲେ, ଭଜନ ଦେଖୁଛନ୍ତି ଭଜନ କେମିତି ଗାଉଛନ୍ତି, ସେ ସବୁ ମହାମନ୍ତ୍ର ଗାଇବା ଭଲ ମନ୍ଦ କରିବା ଯଜ୍ଞ ପତ୍ର ସବୁ ସବୁ ଫଟା ମାଠିଆକୁ ରିପେୟାର କରି ରିପେୟାର ନୂଆ କରିଦେଇପାରିବେ। ଏଇ ଯେଉଁ ଜଣେ ଯଦି ସେଇ ଜିନିଷଟାକୁ ନ ଧରିପାରିଲା ପାରିବେନି, ଆଉ କିଛି ଭରସା ନାହିଁ। କଳିଯୁଗରେ କେବଳ ଏଇ ଗୋଟିଏ ଗୌରଭକ୍ତଙ୍କର ଗୌରାଙ୍ଗ ମହାପ୍ରଭୁଙ୍କର ଗୌରଭକ୍ତଙ୍କର ଗୌରଙ୍କ ପ୍ରଦର୍ଶିତ ପଥ ମହାମନ୍ତ୍ର ଯିଏ ଆଶ୍ରୟ କରିବି କେବଳ ତାର ପାତ୍ରତା ଆସିବ, ନହେଲେ ଏଇସବୁ ଯେଉଁ କ୍ୱାଲିଫିକେସନ ଯେଉଁ ଆଚାର୍ଯ୍ୟଙ୍କ ଟିକା ଟିପ୍ପଣୀ ଦେଖିଲେ ସବୁ କଟି ପଳେଇବେ, କିଛି କିଛି ତୁମେ ଜ୍ଞାନ ଅଧିକାର ପାଇପାରିବନି, ଆଉ ଜ୍ଞାନଟା ରଖିବ କେଉଁଠି, ତୁମର ପାତ୍ରତା ତ ନାହିଁ। ସେମାନେ ଜ୍ଞାନଟାକୁ ଲୋକ କହିଦେବେ ତାଙ୍କ ନିଜ ଜାଗାରେ ରଖିପାରିବେନି, ସେଟା ଟ୍ରାନ୍ସଫର ହେଉଛି କେଉଁଠି, ମୁଣ୍ଡକୁ ମୁଣ୍ଡ ମୁଣ୍ଡକୁ ମୁଣ୍ଡ ମୁଣ୍ଡକୁ ମୁଣ୍ଡ ଯାଉଛି, ଭିତରୁ କିଛି ନାହିଁ, କ'ଣ ବୁଝିପାରୁଛ କି ନାହିଁ। ମୁଁ ମୁଣ୍ଡରେ କିଛି ରଖିଦେଲି, ମୁଁ ତୁମକୁ କହିଦେଲି, ତୁମ ମୁଣ୍ଡରେ କିଛି ପଡ଼ିଦେଲେ ରଖିଦେଲ, ମୁଣ୍ଡରୁ ମୁଣ୍ଡ ଯାଉଛି ନା, ମାଇଣ୍ଡ ଟୁ ମାଇଣ୍ଡ ଟ୍ରାନ୍ସଫର ନା, ଆଉ ପାତ୍ରତା ତ ନାହିଁ, ଭିତରୁ ରହିବନି ଆଉ ରହିବନି ଆଉ, ମୁଁ କାହାକୁ ମାନେ ସମାଲୋଚନା କରିବନି, ଏଇଟା ସତ୍ୟ, କାହାର ମୋ ପାଖରେ ବି ଏଇଟା ପ୍ରଯୁଜ୍ୟ ହବ। ତୁମର ପାତ୍ରତା, ତୁମେ ଯଦି ଗୁରୁ ବୈଷ୍ଣବ ତୁମକୁ କୃପା ନ କଲେ, ତୁମର ପାତ୍ରତା ନ ଆସିଲା, ତୁମେ ଯଦି ଗୌର ଗୌର ଭକ୍ତ ଗୌର ସେବା ଗୁରୁ ବୈଷ୍ଣବ ସେବାର ନ ରହିଲ, ସେଇଟା ଜାଣିଥିଲେ ବହୁତ ହଜାର ଜିନିଷ ଜାଣିଥିବ, କିଛି କାମ ଲାଗିବ, ସେଟା ମାଇଣ୍ଡରେ ରହିଲା, ସେ ମନରେ ଗୋଟେ ରଖିଲା ଆଉ ଗୋଟେ ମନକୁ କହିଦେଉଛୁ, ସେ ଶୁଣିଦେଲା ତା ମନ ଭାରି ଖୁସି ହେଇଗଲା, ମନକୁ ମନ ଟ୍ରାନ୍ସଫର ହବ, ଭିତରେ କିଛି ହେଇପାରିବେନି। କିଛି ହେଇପାରିବେ। ସେ ନହେଲେ ଯଦି ଏଇଟା ଯଦି ଜ୍ଞାନୀ କି ଭଗବାନ ଚାରିଜଣ ଭିତରେ କାହାକୁ ଭଲ ପାଇଲେ, ତେସା ଜ୍ଞାନୀ ନିତ୍ୟ ଯୁକ୍ତ, ଭଗବାନ ସାଙ୍ଗେ ସାଙ୍ଗେ କହିଲେ ନିତ୍ୟ ଯୁକ୍ତ ହେଉଛି ସେ, ଆଉ ସବୁବେଳେ ଜ୍ଞାନୀ ଚିନ୍ତନ କରୁଛି ନା। ଆଉ ତାପରେ ଯାଇ ଭକ୍ତ କଥା, ମାନେ ଯେଉଁ ପାତ୍ରତା ଜଣେ ଆସୁଛି, ଜଣେ ଶିଷ୍ୟ ହେବାର ପାତ୍ରତା ରହିଛି। ଏଇଟା ସବୁ ଫୁଲାଫାଙ୍କିଆ ଇନଷ୍ଟିଚ୍ୟୁସନ ଭଳିଆ ଗୋଟେ କ'ଣ କ'ଣ, ଯେମିତି ଆମର କ'ଣ କୁହନ୍ତି ଏଇଟା ସଂସ୍ଥା ଗୁଡ଼ାକ ଇନଷ୍ଟିଚ୍ୟୁସନ ଗୋଟେ ନାହିଁ, ବାହାର ଇନଷ୍ଟିଚ୍ୟୁସନ ଗଭର୍ଣ୍ଣମେଣ୍ଟ ଇନଷ୍ଟିଚ୍ୟୁସନ ଭଳିଆ। ସାର 10ଟା ଯାଅ ଯେମିତି ବାବୁ ଯାଉ ଯାଅ 10ଟା ମାରିଦେଇକି ଶୋଇଲା, 10 କଥା ମାରିଦେଲେ ମୋର ଦରମା ମିଳିବ, ତାପରେ ଗଲା କାହାକୁ ଗୋଟେ ଡ୍ୟୁଟି ଦେଇଦେବେ କ'ଣ କରିଦେବି ଆମର ସରକାର ପଇସାଟା କିନ୍ତୁ ଠିକ୍ ଗଭର୍ଣ୍ଣମେଣ୍ଟରୁ ଉଠିବା, ଏଠି ସେଇଟା ଚଳିବନି। ମୁଁ ଯେମିତି ସେମିତି ଧର କୃଷ୍ଣଟେ କରିଦେବି, ତିଳକ ଫୁଲ ମାରିଦେଲି, ମୁଁ ଭକ୍ତ ହେଇଗଲି, ବାସ୍ ମୋର ମୋର ହେଇଗଲା ସବୁ। ଇଏ ବାବା ସେ ସେ ଇନଷ୍ଟିଚ୍ୟୁସନ ନୁହେଁ, ଏଠି ସେମିତି କାମ ଚଳିବନି। ଏଠି କାହାର ତୁମେ ଭୋଜନ କରୁଛ, ଠକକୁ ସିନା ଠକେଇକି ତା କତିରୁ କିଛି ପାଇଯିବା, ସେ ସରକାରକୁ ତୁମେ ଖୁସି ତାଙ୍କର କ'ଣ କରିଦେବ, ତୁମେ ଠକେଇଦେବ ଇବା ସତ୍ୟ ବସ୍ତୁ, ଆମକୁ ଠକେଇବ କ'ଣ ତୁମେ, ଏଥିରେ କି ଚଳିବନି। ସେଥିପାଇଁ ଏ ଜିନିଷ ଗୁଡ଼ିକ ବହୁତ ଗମ୍ଭୀର ଜିନିଷ। ଜ୍ଞାନଟା ଦୁଇ ଉପାୟରେ ଲୋକ ପ୍ରାପ୍ତ ହଉଥିଲେ, ସେ ଯେଉଁମାନେ ଶିଷ୍ୟ ଥିଲେ ସେମାନେ ଦୁଇ ଉପାୟରେ ଜ୍ଞାନ ପ୍ରାପ୍ତ ହଉଥିଲେ, ଦୁଇ ଉପାୟରେ ଆସୁଥିଲେ। ଯାହାଙ୍କର ସଂସ୍କାର ଥିଲା ସେ ସବୁ ଜ୍ଞାନୀ ଥିଲେ, ସେମାନେ ଆସୁଥିଲେ ଋଷି ମୁନିମାନଙ୍କର ପୁତ୍ରମାନେ ଋଷି ଆଶ୍ରମରେ ସବୁ ରହୁଥିଲେ, ଶ୍ରଦ୍ଧା କରୁଥିଲେ, ସେମାନେ ସବୁ ଜ୍ଞାନ ସାଧନ କରୁଥିଲେ, ତାଙ୍କ ପୂର୍ବର ସଂସ୍କାର ଥିଲା। ଆଉ ଦ୍ୱିତୀୟ କିଏ ଜ୍ଞାନ ପ୍ରାପ୍ତ କରୁଥିଲେ, ଯେଉଁମାନଙ୍କର ସବୁ ଜିଜ୍ଞାସା ମନବୃତ୍ତି ସବୁ ଆସିଲା ସେମାନେ ଗୁରୁ ଆଶ୍ରମରେ ରହୁଥିଲେ। ଗୁରୁଙ୍କ ପାଖରେ ଗୋଟେ ମିନେରାଲ ସର୍ଭାଣ୍ଟ କ'ଣ କୁହାଯାଏ, ଆମର ଗୋଟେ ସାଧାରଣ ଦିନହୀନ ସେବକ ଭଳିଆ ବା ମଜୁରିଆ, ଓଡ଼ିଆରେ କହିଲେ ଦିନ ମଜୁରିଆ ଭଳିଆ କାମ କରିବାକୁ ପଡ଼ିବ। ତୁମେ କଣ୍ଡିସନ ଯୁକ୍ତି ଧର, ତୁମର ପାତ୍ରତା ନାହିଁ, ପୁଣି ଓଲଟା କଥା କହିବ, ତୁମେ କ'ଣ କହିବ, କିଛି କାମ ଦେବନି। ଆଉ ସେଗୁଡ଼ାକ ଆଜିକାଲି କହିଲେ କ'ଣ, ତୁମେ ପିଲାଙ୍କୁ ବୁଝେଇଲେ, କାରଣ ସେ ତ କରିପାରିନି, ଘରୁ କରିନାହାନ୍ତି, ତାଙ୍କ ସେ ସଂସ୍କାରଟା ନାହିଁ, ଆଉ କ'ଣ କରିବେ। କେବଳ ଏଇ ଗୋଟିଏ ରାସ୍ତା ଦେଖାହଉଛି, କେବଳ ଏଇ ଗୋଟିଏ, ଯଦି ସେମାନେ ଆଚାର୍ଯ୍ୟ ଗୁରୁବର୍ଗଙ୍କର ପ୍ରଦର୍ଶିତ ପଥକୁ ଅନ୍ତରରେ ସ୍ୱୀକାର କରିବେ, ଆଉ ଯେତେ ଯଦି ଶକ୍ତି ଅଛି ସେଇଟାକୁ ଗ୍ରହଣ କରିବେ, ତାହେଲେ ତାଙ୍କ ପାତ୍ରତା ଆସିବ। ନହେଲେ ତୁମ ପାଖରେ ଯେଉଁ ଜ୍ଞାନ ରହିଛି ସେଇଟା ମାଇଣ୍ଡ ଟୁ ମାଇଣ୍ଡ ଟ୍ରାନ୍ସଫର ହେଉଛି, ମନର ଭିତରେ କିଛି ରଖିଛ ମନକୁ କହିଦେଉଛ, ଯେମିତି ପାଲାବାଲା, ପାଲାବାଲା ସେ ଯେଉଁ ଶ୍ରୀପାଳିଆ, ମୁଁ ଶ୍ରୀପାଳିଆ ଥିବ, ସେ ଯେଉଁ ପାଳିଆ ଥିବ, ଆଉ ଗୋଟେ ଶ୍ରୀପାଳିଆ ପାଖରେ ଆଉ ଗୋଟେ ଥାଏ, ସେଗୁଡ଼ା କମ୍ ଜାଣିଛନ୍ତି ନା କ'ଣ, ସେ ଦୁନିଆ ଜିନିଷ ଜାଣିଛନ୍ତି, ସବୁ ଗାଇକି କହିକି ହସା ଖୁସି କାନ୍ଦ, ସେ କ'ଣ ଶକୁନ୍ତଳା ପରିଣୟ ହବ, ସେଥିରେ ମୁଣ୍ଡରେ ଉଡ଼ିଣି ଦେଇ ଶକୁନ୍ତଳା ହି ବାହାରି ପଡ଼ିବ, ସେ ହସି ପଡ଼ିବ, କାନ୍ଦି ପକେଇବ, ସବୁ ନାଟକ କରୁଛନ୍ତି। ତାଙ୍କ ନାଟକରେ କ'ଣ, ସେ ସେଥିରେ ନାଟକରେ କିଛି ମାନେ ଅଛି, ସେ ଲୋକଙ୍କୁ କେବଳ ମାଇଣ୍ଡଟାକୁ ଆନନ୍ଦ ଦେଇଦେବେ, ତାପରେ ହାତ ବଢ଼ିଲେ ପଇସା ଧରିଲେ ଚାଲେ। ଶକୁନ୍ତଳା ଶକୁନ୍ତଳା ଜାଗାରେ, ଭରତ ଭରତ ଜାଗାରେ, ନାଟ ରାତି ସରିଲା, ତାଙ୍କ ନାଟ ମାଙ୍ଗିଲା, ସେ ମୁଣ୍ଡ ମୁଣ୍ଡର କାମ, ମୁଣ୍ଡର କାମ। ଜଣେ ଭକ୍ତ ଯଦି ବୁଝିପାରିବନି ଗୁରୁ କ'ଣ, କୃଷ୍ଣ କିଏ, ମୋର କର୍ତ୍ତବ୍ୟ କ'ଣ, ଗୋଟେ ଯାହା କୁହନ୍ତି ପ୍ରାଇମେରୀ ଜିନିଷଟା ତମ ମୁଣ୍ଡରେ ଢୁକୁନି, ତମେ ଜ୍ଞାନ ଗୁଡ଼ା ଉପର କଥାଟା କ'ଣ ଖାଲି ପୁଳା ମୁଣ୍ଡ ମୁଣ୍ଡରେ ରଖିଦେଲେ କ'ଣଟା କ'ଣଟା ଅଛି ତମ ମୁଣ୍ଡରେ, ତମେ ଗୁରୁ କିଏ ଜାଣିପାରୁନ, ଗୁରୁ କ'ଣ, ଗୁରୁ କି ବସ୍ତୁ, କୃପାଟା କ'ଣ ବସ୍ତୁ, କୃଷ୍ଣ କ'ଣ, ସେବା କ'ଣ, ବେଶୀ ଜିନିଷଟା ତମେ ଜାଣିବ ନା। ଆଉ ନା ମୁଁ ଗୀତା ପଢ଼ିବି, ଭାଗବତ ପଢ଼ିବି, ସାଧନ କରିବି, କ'ଣ ସାଧନ କରିକି ବାପା, କି ସାଧନ କରିବ ତୁମେ, ସାଧନ ଯେତିକି କରୁଥିଲେ ଦେଖିବ ତୁମେ, ଯେଉଁମାନେ ବୈଦିକ ମୁନି ଋଷିମାନଙ୍କ ସାଧନ କ'ଣ ଥିଲା, ଗୁରୁ କହିଲେ ଯାହା ଗାଈ ଚରେଇବେ ଗାଈ ଚରଉଥିଲେ, ଏ ସାଧନ, ଗୁରୁ କହିଲେ ଉଦାଳ ଲୋକକୁ ଯାହା ପାଣି ବନ୍ଧ ବାନ୍ଧିକି ଆଣିବୁ, ବନ୍ଧ ବାନ୍ଧି ପାରିଲାନି ଶୋଇକି ରହିଲା ରାତି ବା, ଆଉ ତୁମେ ଆଜି କାହାକୁ ସେ ସେବାଟା କର, ସେ କହିବା ମୋର ଆଜ୍ଞା ଜପ ହେଇନି ବା, ତୁ କି ଜପଟା କରିବୁ, କି ଜପ କରୁଛୁ ନା ମୁଣ୍ଡରେ ମାୟା ଚିନ୍ତା କରୁଛୁ, ତୁମେ କି କି କ'ଣ, ତୁମେ ତୁମର କି ଜ୍ଞାନ ଅଧିକାରୀ ହବ, ତୁମର ବିଶ୍ୱାସ ନାହିଁ। ଉଦାଳକ କ'ଣ ଆଉ କ'ଣ, ତାର ସାଧାରଣ ଭୋଜନ ନଥିଲା ନା, ମୁଁ ତ ଯୁକ୍ତି କରିବି, ତୁମ 100 ଯୁକ୍ତି ତୁମକୁ ଥୋଇଦେବି, ମୋତେ ପଚାର। ଉଦାଳକ ଯାଇଥିଲା ଯେତେବେଳେ ଆଶ୍ରମରେ ରହୁଥିଲା, କାହାର ଆୟୁଧଙ୍କ ଆଶ୍ରମରେ, ସେ କ'ଣ ଖାଲି ସେଠି ଯାଇଥିଲା ଶୋଇ ଖାଇକି ଶୋଇବା ନାଇଁ କି, ନା ଆଶ୍ରମରେ ଏଇଭଳିଆ ଟାଇମ୍ ହିସାବରେ ପ୍ରସାଦ ହେଇଯାଏ, ପ୍ଲେଟ ବାଢ଼ିକି ଯେଉଁ ପକେଇ ଦେଉଛୁ ଆମେ, ସେଭଳିଆ ଆଶ୍ରମ ପ୍ରସାଦ ହୁଏ କି, ବଣ ଜଙ୍ଗଲକୁ ଯାଉଥିଲେ, ଫଳମୂଳ ଆଣୁଥିଲେ, ଗୁରୁଙ୍କ ପାଇଁ ଜଳ ଦେଉଥିଲେ। ଆଉ ତୁମର ତ ତୁମେ ଗୋଟେ ହଷ୍ଟେଲ ଲାଇଫରେ ଗୁରୁଙ୍କ ପାଖରେ ରହିନ, ଆଉ ଜ୍ଞାନଟା କ'ଣ ତୁମେ ରଖିବ, ସେମିତି ତୁମେ, ମୁଁ ମନା କରୁନି ତୁମେ ଜ୍ଞାନୀ ହେଇପାରିବନି, ଜ୍ଞାନୀ ହେଇପାର, କିନ୍ତୁ ଜ୍ଞାନକୁ ରଖିବା ପାଇଁ ପାତ୍ରତାର ଏଇ ଆଚାର୍ଯ୍ୟମାନେ ଯାହା କହିଲେ ଯୋଗ୍ୟତା ଗୁଡ଼ା, ତୁମେ ଆଗେ ନିଜକୁ ସବୁବେଳେ ଚିନ୍ତା କର, ବିଚାର କର, ଗୁରୁ କିଏ, ଆଚାର୍ଯ୍ୟଙ୍କର କ'ଣ ଅବଦାନ, ପରମ୍ପରାର କ'ଣ ଅବଦାନ, ଭଗବାନ କ'ଣ, କୃଷ୍ଣ କ'ଣ, ମୁଁ କିଏସ୍, ପ୍ରଭୁପଦା ସବୁ କହୁଛନ୍ତି ନା, ଏଇଟାକୁ ବ୍ରହ୍ମ ଜିଜ୍ଞାସା କୁହାଯାଏ। ବ୍ରହ୍ମ ଜିଜ୍ଞାସା ମାନେ କ'ଣ, ମୁଁ ଜାଣିଦେଲି ମୁଁ ଶରୀର ନୁହେଁ ମୋ ଆତ୍ମା, ଏଇଟା ବ୍ରହ୍ମ ଜିଜ୍ଞାସା ତୁମର ହେଇଗଲା ନା କ'ଣ, ବ୍ରହ୍ମ ଜିଜ୍ଞାସା ହେଇଗଲା, ଜାଣିବାଟା ବ୍ରହ୍ମ ଜିଜ୍ଞାସା, ଜାଣିବାଟା ବ୍ରହ୍ମ ଜିଜ୍ଞାସା ନୁହେଁ। ଏଇ ଯିଏ ସବୁ ଧାରଣ କରିଛି ସେଟା ବ୍ରହ୍ମ ଜିଜ୍ଞାସା। ବହୁତ ଲୋକ ଜାଣିଛନ୍ତି, ବହୁତ ଲୋକ ସଂସାର ଅଛନ୍ତି, ସେ କହିଦେବେ ସବୁ, ଶରୀର ନୁହେଁ ଆମେ ଆତ୍ମା, ଆମର ଏଇଟା ସେଟା ସେଟା ସେ କହୁନାହାନ୍ତି, ସବୁ କହିଦେବେ। ପ୍ରଭୁ ସେଥିପାଇଁ କୁହନ୍ତି ଆତ୍ମା କଥାଟା କହିବା ଅଲଗା, ଆତ୍ମସ୍ଥିତିରେ ରହିବାଟା ଅଲଗା। ଜ୍ଞାନ ହଉଛି ସେଇଟା, ଜ୍ଞାନଟା ହଉଛି ସେ ଜିନିଷଟା। ସେ ବା ଗୋଟେ ଛୋଟ ପିଲାଙ୍କର ଗପ ମୁଁ କୁହେ, ସେ ମଲ ପଡ଼ିଗଲା ହେଟା, ସେ ଶିଷ୍ୟ କଥା ଆସୁଛି ନା, ତୁମେ ଆଜି ଗୋଟେ ଜଣକୁ ଆସି କହିବ ମୋର ଜପ ହେଇପାରୁନି। ଗୁରୁଦେବ ସେଇଆ କହୁଥିଲେ, ଅଧାରାତ୍ରିରେ ତୁମକୁ ଡାକିବାକୁ ପଡ଼ିଲେ ଗୁରୁ ଡାକୁଛନ୍ତି ନା, ତୁମେ ଯିବାକୁ ପଡ଼ିବ, ଗୁରୁଙ୍କର ଆଦେଶ ଆସିଲା ସେବା କରିବ ଆଉ ଯିବ ଆଉ, ତୁମେ କ'ଣ କଣ୍ଡିସନ କ'ଣ କରିବ, କଣ୍ଡିସନ କ'ଣ କରିବ, ଏଇଟା କରିବି ଏଇଟା କରିପାରିବିନି, ସେମିତି ତୁମେ ତୁମ ଜ୍ଞାନ ରହିବନି ତୁମ ପାଖରେ, ସେଟା ଯାହା ରହିତ ମୁଣ୍ଡରେ ରହିଛି ସେଟା ମୁଁ ମାନିବିନି। ଆମେ ଗୁରୁଙ୍କ କତିରୁ ଛାଟ ଖାଇକି ଶୁଣିକି ଆସୁଛୁ ଆଉ, ମୁଁ କହୁନି ମୁଁ ଜ୍ଞାନ ବୋଲି, କିନ୍ତୁ ମୁଁ ସତ୍ୟ ସିଦ୍ଧାନ୍ତରେ ମୋତେ ଦେଖାହଉଛି ଏଇଟା ସତ ଆଉ। ଯଥା ଅର୍ଦ୍ଧରାତ୍ରିରେ ଡାକିଲେ ତୁମେ ଯିବାକୁ ପଡ଼ିବ, ଯାହା କହିବେ ଗୁରୁ ସେଟା କରିବାକୁ ପଡ଼ିବ, ଉଠ ବେଡ଼ିଙ୍ଗ ଧର ଚାଲ ଚାଲ ଏଠିକି ଯାଅ ସେଠିକି ଯାଅ, ତୁମେ ତାହେଲେ ତୁମର ଜ୍ଞାନ ରହିବ ନା। ପାତ୍ରତା ତୁମର ପାତ୍ରତା ନାହିଁ, ତୁମେ କ'ଣ କହୁଛ ମୁଁ ବଡ଼ ବଡ଼ ହାର ଜିନିଷଟା ରଖିପାରିବନି, ପାତ୍ରତା ଆଗେ ତିଆରି କର, କୃପା ହେଲେ ପାତ୍ରତା। ସେଇ ଉଦାଳ କଥା କହୁଥିଲେ ନା, ଉଦାଳକ କ'ଣ ଆଶ୍ରମର ରହିଥିଲା ଯୋଉ, କିଛି କ'ଣ ସାଧନ କରୁନଥିଲା, ସିଏ ଗୁରୁ କ'ଣ କହିଲେ, ଯା ସେ ପାହାଡ଼ ପର୍ବତ ପାଖରେ ଯୋଉ କିଆରିଟା କିଆରିଟା ଅଛି ସେଥିରୁ କ'ଣ ଆସୁଛି, ପାଣିଟା ଜୋର ଆସୁଛି, ତାକୁ ବନ୍ଧିକି ଆସିବ, ନହେଲେ ପାଣିଟା ପଳେଇଯିବ। ପାହାଡ଼ ପାହାଡ଼ ପାହାଡ଼ରେ କ'ଣ ଥାଏ ଭାବିଲେ, ପାହାଡ଼ ଜମି ଚାଷ ଦେଖିଛ ନା, କିଛି ଦେଖେନି, ମୁଣ୍ଡରେ ତ ସଂସାର ପଶିଲା ଆଉ କ'ଣ ଦେଖିବ, ତୁମର ମୁଣ୍ଡରେ ସିନା କୃଷ୍ଣ ରଖିଲେ ସବୁ ବୁଝିବ ଦେଖିବ, ପାହାଡ଼ ଜମିରେ ତାଙ୍କର ପାଣି ଦେଳା ଆସୁଛି, ତାଙ୍କୁ ବଡ଼ ବନ୍ଧ କରନ୍ତି ରଖିଦେବେ, ନନା ବର୍ଷା ହେଲେ ତ ପାଣି ନନା ପାଣି ନାହିଁ ଆଉ, ଉଦାଳକ ପାଣି ନାଳ ହେଇଯାଇଛି, ଉଦାଳକୁ ପଠେଇଲେ ଗୁରୁ କହିଛନ୍ତି କ'ଣ, ସିନା ସେ କିଆରିରେ ବନ୍ଧ ବାନ୍ଧିକି ଆଣିବ, ଉଦାଳ ଗଲେ ତାଙ୍କ ନାଁଟା ଅଲଗା ଥିଲା ନା, ଆଉ ତାପରେ ହଁ ଆରୁଣି ଥିଲା, ତାପରେ ଉଦାଳକ ହେଲା, ଉଦାଳକ ଆଉ ଜଣେ ନା କି ଆଉ ଜଣେ ବୋଧେ କି କ'ଣ ନା, ହଉ ଠିକ୍ ଅଛି ଯେ ଆରୁଣି ଉଦାଳ ବୋଧେ, ସେ ତାଙ୍କ ନାଁ ବୋଧେ ଉଦାଳ ପରେ ହେଲା କି କ'ଣ, ନା ତ ସେଠି ମହାଭାରତ ନା ବୋଉ ପଢ଼ୁନି ଆଉ, ଗଲେ ଆରୁଣି, ଆରୁଣି ଗଲା ଯାଇକି ଦେଖିଲେ ପାଣି ଏମିତି ଆସୁଛି ଆଉ, ଫୋପାଡ଼ିଲେ ଆମର ବନ୍ଧ ବାନ୍ଧି କାଦୁଅରେ ସବୁ ରଖିଲେ, ଠେଲି ଦେଉଛି ପାହାଡ଼ ପାଣି ଖସୁଛି ଆଉ ଶୋଇଯାଇଛି ପୁରା। ଗୁରୁଦେବ କହୁଛନ୍ତି ବନ୍ଧେଇବା ନାଗି ଆଉ, ସେ ଘାଇରେ ଘାଇ ଯୋଉ କୁହନ୍ତିନି ଘାଇ, ଘାଇରେ ଶୋଇଲି, ଆଉ ଘାଇରେ ଶୋଇକି ରହିଛି ରାତି ମାନ, ଆଉ ଗୁରୁ ଦେଖିଲା ଫେରିନି ପିଲାଟା କୁଆଡ଼େ ଗଲା, ଆଉ ତୁମେ ତ ଟିକେ ସେବା କରିଦେଲେ ଟଙ୍ଗ ଟଙ୍ଗ ଏତେ ବୁଲୁଛ, ତୁମର ତୁମ ଉପରେ ଗୁରୁଙ୍କର କ'ଣ ନଜର ଆସିବ, ଆମର ଗୁରୁଦେବ ସବୁବେଳେ ଅନେଇ ବସିଥିବେ, କିଏ ବାହାରେ ବୁଲିଲା, କିଏ ବାହାରେ ବୁଲୁଛି, ସେ ପିଲାଟା କ'ଣ ବୁଲୁଛି ମୁଟଙ୍ଗ ଟଙ୍ଗେଇକି, ଗୋଟେ ଜୀବଟା ଦେଲା ଫାଙ୍କା ରହିଲା ମାନେ, ଆରେ ତୁମ ମୁଣ୍ଡରେ କୃଷ୍ଣ ରହିପାରିବନି, ତୁ ବୁଝିନ କୃଷ୍ଣଟା କ'ଣ, ତୁମେ ଜାଣିନ ମୁଣ୍ଡରେ କୃଷ୍ଣ ରହିବାକୁ ହେଲେ ତୁ, ସେଟା ମୁଁ ତୁମକୁ ବୁଝଉଥିଲି ନା, ମନର ଯୋଉ ପ୍ରଭାବ ଏଇଟା ପାଗଳା ମନଟା, ଏ ଭୌତିକ ଶକ୍ତିରେ ରହିଛି, ଏଥିରେ ତୁମେ ଭୌତିକ ଶକ୍ତି ଦ୍ୱାରା ଗୋଟେ ଚିନ୍ମୟ ଶକ୍ତିକୁ କେମିତି, ଚିନ୍ମୟ ବସ୍ତୁ ଅନାଦି ଶକ୍ତିକୁ କେମିତି ପୁରେଇବା ପାଇଁ ଚାହୁଁଛ, ସେଟା ତାଙ୍କ ଗୁରୁ ବୈଷ୍ଣବଙ୍କର ସେବା ଆମେ କରୁଛେ, ତାଙ୍କ କୃପା ଦୃଷ୍ଟିଟା ପାଇଗଲେ ସିଏ କୃପାରେ ତୁମ ମନଟା ସ୍ଥିର ହେଇଯିବ, କ'ଣ ହବନି, କିଛି କିଛି ହବନି, ସାଧୁଗୁରୁ ଚରଣ ଉପାସନାସ୍ତ୍ର ଆଉ, ତୁମେ ଚେଷ୍ଟା କରୁନା କେତେ ସାଧନ କର, କେତେ ଖାଇବା ପିଇବା କମାଅ, କୁଆଡ଼େ କ'ଣ କର, ଆମେ ସବୁ କରିଛୁ ମୁଁ କହୁଛି ଆଉ, ମୁଁ ସେଇଟା ବଡ଼ ବଡ଼ କଥା ଲୋକ ବଡ଼ ବଡ଼ କଥା, ମୁଁ ବଡ଼ ବଡ଼ କଥା କହୁଛି ବା, ମୁଁ ସିଙ୍ଗିଲ୍ ରହିଛି, ସବୁ ପ୍ରକାର ସାଧନ କରୁଛି, ତୁମେ ଯାହା କହିବ ଯାହା କହିବ ମୁଁ ସେଇଟା କରୁଛି, କେବଳ ବ୍ରଜବାସ ବ୍ରଜବାସ ମୁଁ କରେନି, ନହେଲେ ଯେତେ ପ୍ରକାର ଜିନିଷ ତୁମେ କହିବ, ଚତୁର୍ମାସିଆ ବ୍ରତ ସ୍ତୁତି ବନ୍ଦନା ପୂଜା ସିଙ୍ଗିଲ୍ ସବୁ ଜିନିଷ କରିଛି, କିନ୍ତୁ ତୁମର ସେ ମୋତି ଆସିବନି, ଗୁରୁ କୃପା କଲେ ଯେଉଁ ମୋତି ଆସେ, ଗୁରୁ ସେବାର ଯେଉଁ ମୋତି ଆସେ ସେଇଟା ଆସିବନି, ସବୁ ଗୋଟେ ଅଭାବ ଲାଗେ। ହଁ ବିଷୟରେ ଏମିତି ନାହିଁ ଯେ କେଉଁ ନାରୀକୁ ଭୋଗ କରିବାକୁ ଇଚ୍ଛା ଆସିବ, କିନ୍ତୁ ସବୁ ଗୋଟେ ଅଭାବ ଲାଗିବ ହୃଦୟ ଭିତରେ, ମୋତେ କାହିଁକି ଗୋଟେ ନରିସମେଣ୍ଟ ମିଳୁନି, କାହିଁକି ସବୁ ସାଧନ କର, ବହୁତ କଠୋର ସପକ୍ଷ ଲୋକ ତୁମକୁ ବହୁତ ପ୍ରଶଂସା କରିବେ, ହବନି କାହିଁକି ଚିନ୍ମୟ ଶକ୍ତିରେ ଆସୁନି ନା, ହବନି, ଆଉ କୃଷ୍ଣ ଚିନ୍ତନ ସବୁବେଳେ ହବନି, ହବନି, ଯେତେ ଜ୍ଞାନ ରଖ ବି ତୁମେ କୃଷ୍ଣ ଚିନ୍ତନ ହେଇପାରିବନି, ସେଥିପାଇଁ ସେ କହିଦେଲେ ନା, ମତିକି ନା କୃଷ୍ଣ ପରତ ସତବା ମିଥ ଦେ ଗୃହ ପ୍ରତାନ, ବାପା ହବନି, ଚେଷ୍ଟା କଲେ ଗୁରୁ ବାକ୍ୟ ନା ହବନି, କାଟିଦେଲେ ସିଦ୍ଧର ସ୍ୱାମୀ ତୁମର ଯଦି ଗୃହବ୍ରତ ହେଇଯାଇଛ, ଗୁରୁ କହିଲେ ବି ହବନି, ଉଭୟ ପ୍ରଚେଷ୍ଟାରେ ବି ହବନି, କେବଳ ହବ ଏଇ ମୟ ସମ୍ପାଦର ଯୋଉ ଅଭିଷେକ ନିଷ୍କିଞ୍ଚନ ପ୍ରଣୀତ ଯାବତ ବାଡ଼େଇଦେଲେ ତା ପରବର୍ତ୍ତୀ ଶ୍ଳୋକ ଏ କ'ଣ ସେଣ୍ଟିମେଣ୍ଟ କଥା ଗୁଡ଼ା କି କେବେ ନୁହେଁ, ଆଉ ରାତିମାନେ ଶୋଇକି ରହିଛନ୍ତି ଆଉ ଗୁରୁ ତାଙ୍କର ଖୋଜି ଖୋଜି ଗଲେ ବୁଲୁଛ, ତୁମର ଦୃଷ୍ଟିଟା କୋଉଠୁ ରହିବ ଗୁରୁଙ୍କର କାହା ଉପରେ ଦୃଷ୍ଟିରେ, ସେବକ ଉପରେ, ଶିଷ୍ୟ ନାହିଁ, ଶିଷ୍ୟ କ'ଣ, ଶିଷ୍ୟ ମାନେ କ'ଣ, ଶିଷ୍ୟ ମାନେ ସେବକ, ଶିଷ୍ୟ କ'ଣ ଦୀକ୍ଷା ନେଇଗଲା ଶିଷ୍ୟ, ଶିଷ୍ୟ କ'ଣ, ଶିଷ୍ୟ ମାନେ ଶାସନର ଅଧୀନ, ଶିଷ୍ୟ ମାନେ ନୁହେଁ ଯେ ତାର ଗୋଟେ ଏଇଟା ଗୋଟେ ଲାଇସେନ୍ସ ହେଇଗଲା ଯେ ତୁମେ ପାଇଗଲ ଆଇଏସ୍ଆଇ, ତୁମେ ମନ୍ତ୍ର ନେଇ ପଳେଇଗଲ, ତୁମେ ତୁମର ଯାଇକି ତୁମ ଇଣ୍ଡିଭିଜୁଆଲ ରହିକି ସାଧନ କରିବ, ଶିଷ୍ୟ କ'ଣ, ଶିଷ୍ୟ ମାନେ ଶାସନର ଅଧୀନ, ତୁମେ କୁହା ବସ ବସିବ, ଖାଅ ଖାଇବ, ଯାହା କୁହା ତ କୁହା ହବ ସେଠି କରା ହେଲେ ଶିଷ୍ୟ, ଆଉ ତୁମେ ସେଇଟା ମାନିବନି ଗୁରୁଙ୍କର, ଗୁରୁ କାହିଁ କହିବ ଯେ ତୁ ତା ଜାଗ୍ରତ କରିବୁ ତୋ କର୍ମଫଳ ତୋର ଭୋଗିବୁ, ଗୁରୁଙ୍କର କୃପା ଦୃଷ୍ଟି କାହା ଉପରେ ରହେ, ଯିଏ ସେବକ ଉପରେ ସେବା କରୁଛି ତାପରେ କୃପା ଦୃଷ୍ଟି ରହିବ ଆଉ। ଆସି ଗୁରୁ ଦେଖିଲେ ସବୁ ଶିଷ୍ୟ ହେଲେଣି, ଉଦାଲଟା ଯାଇଛି ଆଉ ଆରୁଣି ଆରୁଣି ଯାଇଛି ସେ କାହିଁ ଆସିନି ତମା ତ ଗଲେ ଯାଇ ଡାକି ଡାକିଆ କୁଆଡ଼େ ଗଲା କୁଆଡ଼େ ଗଲା, ଶିଷ୍ୟ ସେବାକୁ ପଠେଇଛନ୍ତି ଆଉ ଗଲାବେଳେ ସେ ଶୋଇଛି, ଦେହ ପାଣିରେ ରହିଲେ କ'ଣ ହବ ସବୁ ଦେହଟା ପୁରା କହିଛି ପୁରା ଧଳା ପଡ଼ିଯାଇଛି, ଡାକିଲେ ଆଉ ନା ଗୁରୁଦେବ କେଉଁଠୁ ନା ଗୁରୁଦେବ ମୁଁ ଶୋଇଛି ନା କାହିଁ ଉଠିଲୁନି ଆସିଲୁନି କାହିଁକି, ଆଜ୍ଞା ବନ୍ଧେଇ ପାରୁନି ଆପଣ କହିଛନ୍ତି ବାନ୍ଧିକି ଆସିବ ବୋଲି ଆଉ ଉଡ଼କିଲେ ପଳିଆ ଯା ତାର ଆବେଦ ପଢ଼ିବା ଦରକାର ସବୁ ହେଇଗଲା ଯା ପଳା। ସେ କ'ଣ ପଢ଼ିଥିଲା ଦିନ ରାତି ଭାଗବତ ଶ୍ଳୋକ ପଢ଼ୁଥିଲା ନା କ'ଣ ଦଶ ଘଣ୍ଟା ପଢ଼ୁଥିଲା ପାଠ। ଆରେ ବାବା ଯେତେ ଜଣ ଆଜି ଜ୍ଞାନ ପାଇଛନ୍ତି ଦିବ୍ୟ ଜ୍ଞାନ ହୃଦୟ ପ୍ରକାଶିତ, ମୁଣ୍ଡରେ ଦିବ୍ୟ ଜ୍ଞାନ ମୁଣ୍ଡେ ପ୍ରକାଶିତ ଲେଖାଯାଏନି, ଦିବ୍ୟ ଜ୍ଞାନ ହୃଦୟ ପ୍ରକାଶିତ, ଘୋଷି ଘୋଷି ଭାଗବତ ସାରିଦିଅ, ଗୀତା ସାରିଦିଅ, ସବୁ ସାରିଦିଅ, ମୁଣ୍ଡରେ ରହିବ ହୃଦୟରେ ରହିବନି, ଏଇଟା ହୃଦୟରେ ଜିନିଷ, ହୃଦୟରେ କେମିତି ରହିବ, ହୃଦୟରେ ତୁମର ଗୁରୁକୃଷ୍ଣ ରହିଲେ ତୁମ ନିଜର ଆତ୍ମୀୟତା ରହିଲେ ହୃଦୟରେ ଜ୍ଞାନ ରହିବ, ତୁମ ଉପଲବ୍ଧି ଆସିବ ମୁଁ ଜଣେ ଭଗବାନଙ୍କର ସେବକ, ହୃଦୟରେ ଜ୍ଞାନ ନହେଲେ ତୁମେ ତୃଣତ ବି ହେଇପାରିବେନି, ହୃଦୟରେ ଜ୍ଞାନ ନହେଲେ ତୁମେ କିଛି ବି କରିପାରିବେନି, ଆଉ ଯାହା କରୁଛ ହୃଦୟ ଜ୍ଞାନ ବିନା ଏଇଟା ଗୋଟେ ଡ୍ରାମା, ମୋ କଥା ମୁଁ ଖରାପ ଲାଗିପାରେ ଏଇଟା ଗୋଟେ ଆକ୍ସନ, ଏଇଟା ତୁମର ନେଚୁରାଲ ପୋଜିସନ ନୁହେଁ, ତୁମ ଜ୍ଞାନଟା ନାହିଁ ଆଉ ଦିବ୍ୟ ଘଣ୍ଟା ଆସିନି ମାନେ ଚେଞ୍ଜ ହେଇପାରେ ତୁମ ଲାଇଫ୍ଟା, ଦିବ୍ୟ ଘଣ୍ଟା ତ ଆସିନି କାହାର ପ୍ରଭାବଟା ରହିଲା, ମାୟା ପ୍ରଭାବରେ ତୁମେ ଚେଞ୍ଜ ହେଇଯିବ, ଆଜି ଭଲ ସାଧୁର ଅଛ ସେମାନେ ଲୋକମାନେ ଯେମିତି ଆଶ୍ଚର୍ଯ୍ୟ ହେଉଛନ୍ତି କାଲି ସିଏ ଗୋଟେ ଭଲ ଡିଭୋଟ ଥିଲା ପଳେଇଗଲା, ଏଇଟା ଏଇଟା ବଡ଼ କଥା ନୁହେଁ, ଆମକୁ ଯଦି ଗୁରୁକୃଷ୍ଣ ଦିବ୍ୟ ଜ୍ଞାନ ବି ନଦେବେ କାଲି ବି ଆମର ବି ସ୍ଥିତି ସେ ହେଇଯିବ, ତୁମର ବି ହେଇଯିବ, ସମସ୍ତଙ୍କର ହେଇଯିବ, ଦିବ୍ୟ ଜ୍ଞାନ ହୃଦୟ ପ୍ରକାଶିତ ମନେ ପ୍ରକାଶିତ ଲେଖାଯାଏନି, ଦେଖ କେତେ ବଡ଼ ଗୋଟେ ଷ୍ଟେଟମେଣ୍ଟ ସବୁ ରହିଛି, ସେଟା ହୃଦୟରେ ଆସିବ, କିଏ ପ୍ରକାଶିତ, ପ୍ରକାଶିତ ପ୍ରକାଶିତ ମାନେ କ'ଣ, ଯେଉଁଟା ଇଂଲିଶରେ ରିଭିଲିଂ କୁହାଯାଏ, ତୁମ ହାର୍ଟରେ ରିଭିଲ ହବ ମୋ ଆତ୍ମା, ମୁଁ ଗୁରୁଦେବଙ୍କର ସେବକ, କୃଷ୍ଣ ମୋ ଜୀବନ, ଆ ଥିଓରିଟିକାଲ ତୁମ ମୁଣ୍ଡ ଗୁଡ଼ାକ ରଖିଲେ କ'ଣ ହବ, ଖାଲି କହିଦେଲେ ହବ ଏଇଟା କରନ୍ତୁ ଭାବିଲେ ଆଉ କ'ଣ ଠାକୁର ଭଜନ ହେଉଛି ନା ନାଇଁ ଏଇଟା ସେଟା ତାଙ୍କୁ କହିଦେବ, ତୁମେ ସେ ଭାବିଲେ ବି ଯାଇ କହ ଠାକୁର ଛଡ଼ା ଆଉ କିଛି ନାହିଁ, ତୁମେ କହିଦେବ ନାଇଁ ଲୋକଙ୍କୁ କ'ଣ ସଂସାରରେ ଅଛି, ସେଟା କହିଦେବ ଦେଖିଲା ପୁଣି ସଂସାରରେ ମାତିଲ, ସେ ଜ୍ଞାନ ସେ ଜ୍ଞାନ କ'ଣ ମୁଣ୍ଡରୁ ମୁଣ୍ଡ ଯାଉଛି ନା ଆଉ ଭିତରେ ଦେଖିଲା ବେଳକୁ ସଂସାର ବସିଛି, ଇଏ ଜ୍ଞାନ ନୁହେଁ ଦିବ୍ୟ ଜ୍ଞାନ ହୃଦୟ ପ୍ରକାଶ, ସେ ଗୋଟେ କଥା ହେଲେ କ'ଣ ତା ଆରମ୍ଭଟା କ'ଣ ଚକ୍ଷୁ ଦାନ ଦିଲ ଯାଇ ଜନ୍ମ, ଆଚ୍ଛା କାହାକୁ ଏଇଟା ଗୁରୁତତ୍ଵ ଆସୁଛି ନା ଏଠି ସେନେ ବି କଥାଟା ପଡ଼ିଛି, ଜ୍ଞାନ ଶିଷ୍ୟ ଜ୍ଞାନ ଅଧିକାରୀ କେମିତି ପ୍ରାପ୍ତ ହବ, ୟା ପରେ ବା ଶିଶୁ ଲୋକଟା କାର୍ପଣ୍ୟ ଦୋଷ ସେନେ କୁହା ଏଇଟା ଏଇଟା କୁହା ହଉଛି, ୟା ପରେ ବା କହିବେ କାର୍ପଣ୍ୟ ଦୋଷ, ସେଥିପାଇଁ ଜ୍ଞାନ ଅଧିକାରୀକୁ ସୂଚନା ଦେଇଦେଲେ ଶିଷ୍ୟର ଯୋଗ୍ୟତାଟା ଏଇଟା ହବା ଦରକାର, ତୁମ ହୃଦୟକୁ ଚାଲି ଆସିବ ଜ୍ଞାନଟା, ମୁଣ୍ଡ ପିଟି କାନ୍ଦିଲେ ବି ଆସିବନି, କେମିତି ଆସିବ କ'ଣ କହିଲେ କ'ଣ ଲେଖିଲେ ଚକ୍ଷୁ ଦାନ ଦେଲେ ଯେଇ ଜନ୍ମେ ଜନ୍ମେ ପ୍ରଭୁ, ସେ ପ୍ରଭୁ ଗୁରୁ ଯେତେବେଳେ ପ୍ରଭୁ ଜ୍ଞାନ ତୁମର ଆସିବ, ଜନ୍ମେ ଜନ୍ମେ କ'ଣ ଲେଖିଲେ ସିଏ ପ୍ରଭୁ, ସେଇ ମୋର ସେ ଜନ୍ମ ଜନ୍ମର ପ୍ରଭୁ, ତୁମର ସେ ଦୃଷ୍ଟିରେ ତୁମେ ନ ଆସିଛି ତୁମେ କେବେ ଦିବ୍ୟ ଜ୍ଞାନ ଆସିବନି, ତମ ମୂର୍ତ୍ତି ବୁଦ୍ଧି ହେଉଛି ମଣିଷ ଜ୍ଞାନ, ତୁମେ ମାପୁଛ ଗୁରୁଙ୍କୁ ଆଉ ତୁମ ଗୁରୁଙ୍କୁ ମାପିଲା ତୁମେ ମେଜରମେଣ୍ଟ କରୁଛ, ତୁମେ କେବେ ବି ଜ୍ଞାନ ସେଇଟା ଯାହାଟା ଅଛି ମୁଣ୍ଡରେ ପୁଳେ ପୁରେଇକି ରଖିଛ, ସେଟାକୁ ଚୈତନ୍ୟ ମହାପ୍ରଭୁ କୁହନ୍ତି ଭାଗବତରେ, ଚୈତନ୍ୟ ଭାଗବତରେ କ'ଣ କହିଲେ ଶାସ୍ତ୍ରଗଧ ଶାସ୍ତ୍ର, ସେ ଶାସ୍ତ୍ରଗଧ ଶାସ୍ତ୍ରକୁ ଗଧ ଭଳିଆ ବୋହୁଛି, ବୋହି ମରେ ମରେ ସେସବୁ ଲେଖିଲେ ମହାପ୍ରଭୁ, ଶାସ୍ତ୍ର ପଢ଼ିଛି ତାର ତ ପ୍ରଭୁ ବୋଲି ଜାଣିପାରୁନି ଆଉ, ସେଥିପାଇଁ ଆମେ କ'ଣ କହୁଛେ ଗୁରୁଦେବ ହରି ଦେବ, ହରି ଯେମିତି ଦେବତା ଗୁରୁ ସେଭଳି ଦେବତା, ଆଗ ଏଗୁଡ଼ା ଗୁରୁଦେବ ତାକୁ କେଉଁଠି କ'ଣ ଖାଲି ଗୁରୁଙ୍କୁ ଦେବି ତାକୁ କେମିତି ଗୁରୁତ୍ୱ ଏମିତି କଥା କହୁଛନ୍ତି, ଖାଉଛନ୍ତି, ଝାଡ଼ା ଯାଉଛନ୍ତି, ସବୁ କାମ କରୁଛନ୍ତି, ମଣିଷ ଭଳିଆ ବ୍ୟବହାର କରୁଛନ୍ତି, ତାଙ୍କ କଥାକୁ ଆମେ ଭୁଲ ଠିକ ଦେଖିପାରୁଛେ, ଗୁରୁ କେମିତି ଦେବତା ହେଲେ, କେଉଁଠି ଲେଖା ହେଇଛି ଗୁରୁଦେବତା ହେବେ ବୋଲି? ଭାଗବତ, ଭାଗବତ ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଶ୍ଳୋକ ଛାଡ଼ମ, ଗୁରୁଦେବତାତ୍ମା ଦେଖିଦେବେ ଏକାଦଶ ସ୍କନ୍ଧରେ କ'ଣ କହୁଛନ୍ତି, ସେତେବେଳେ ତୁମେ ଆତ୍ମଜ୍ଞାନ ଲାଭ କରିବ, ଯେତେବେଳେ ଗୁରୁ ତୁମର ଦେବତା ହେବେ, ଗୁରୁ ତୁମର ଆତ୍ମା ହେବେ, ସେ ଆତ୍ମପ୍ରକାଶ କରି କୃଷ୍ଣ ପରମାତ୍ମା ଆସିଛନ୍ତି। କୃଷ୍ଣ ଗୋଟେ ଜୀବର ମଙ୍ଗଳ କରିବା ପାଇଁ ସେ ଆତ୍ମପ୍ରକାଶ କରିକି ପରମାତ୍ମା ବପୁ ଧରିକି ଆସିଛନ୍ତି। ତୁମେ ସେଟାକୁ କେମିତି ତୁମେ ରିଏଲାଇଜ୍ କର ସେଟା ତୁମେ ଜାଣ, ତୁମେ ଗୁରୁ ଗ୍ରହଣ କରିଛ, ତୁମକୁ ଜାଣ, ତୁମେ ସାଧନ କର, ସେଟା ତୁମର ସାଧନ। ଆଉ ସାଧନ କ'ଣ, ଏ କ'ଣ ଭାଗବତ ପଢିବ ସାଧନ? କି ଭାଗବତ ପଢିବ ରେ ବାପା? କିଛି ଭାଗବତ ଭାଗବତ ଗ୍ରନ୍ଥ ଭକ୍ତ ଭାଗ ଜାଣିନ ଭାଗବତ କ'ଣ, ତୁମର ଗ୍ରନ୍ଥ ଭାଗବତ କ'ଣ ଆସିବ? ଆସିବନି କିଛିରେ ବୁଲିବା ପାଇଁ, ସବୁ କଲେ ବି ପରାସ୍ତ ହେଇଯିବ। ଆମେ ତାମାନେ ଏଇଟା କରିବାକୁ ପଡ଼ିବନି, ଭାଗବତ ପଢିବାନି, ନାମ ଯୋଗ, ଏଇଟା ନେଗେଟିଭ ଜିନିଷ ନିଅନି, ତୁମେ ଏଇଟାକୁ ସାଧନ ବୋଲି ମନେ କରନି, ଏଇ ସାଧନ କରୁଛେ ସେଇଟାକୁ ଜାଣିବା ପାଇଁ। କ'ଣ ବୁଝିପାରୁଛ କି ନାହିଁ? ତୁମେ ଭାଗବତ ପଢିବ କିନ୍ତୁ ତୁମେ ଏଇ ପଏଣ୍ଟଟା ଧରିପାରୁନ, ତୁମର ଆଉ ଆଉ ହବନି। ଆମେ ସମସ୍ତ କିଛି ସାଧନ କରୁଛେ ଦିବ୍ୟଜ୍ଞାନ ପାଇଁ, ଏ ନା ଆମେ ଯେଉଁ ସାଧନ ସବୁ କରୁଛେ କେଉଁଥିପାଇଁ କରୁଛେ? ଦିବ୍ୟଜ୍ଞାନ ପାଇଁ। ଦିବ୍ୟଜ୍ଞାନ କେମିତି ହବ? ହୃଦୟରେ ପ୍ରକାଶିତ ହବ, କାହା କରଣରେ ପ୍ରକାଶିତ ହବ? ଫେରେ ସେଇଟା ତୁମେ ବାହାର କର, ଦର୍ଶନ କ'ଣ କହୁଛନ୍ତି, ବୈଷ୍ଣବ ଦର୍ଶନ କ'ଣ କହୁଛନ୍ତି। ମନେକର ଆମେ ଗୋଟେ ପୋଟ ପଏଣ୍ଟ ଉପରେ ଡିସ୍କସନ କରିବା, ମୋର ଟ୍ରାନ୍ସଲେଟର ନଲେଜ୍, ଦିବ୍ୟଜ୍ଞାନ ଦରକାର, ମୁଁ ହେଉଛି କୃଷ୍ଣଙ୍କର ଆତ୍ମା, ମୁଁ ହେଉଛି ଆତ୍ମା, ମୁଁ କୃଷ୍ଣଙ୍କର ସେବକ, ମୁଁ ଏ ବିଷୟରେ ଚିନ୍ତା କରିବି, ତୁ ଚିନ୍ତା କରିକି କୁଆଡ଼େ ଯିବ? ମୁଁ ମୋ ଆତ୍ମା କିନ୍ତୁ ମୋର ମନ ଭଲ ଭଗବାନଙ୍କର ସେବାରେ, ତାକୁ ତୁମେ କ'ଣ ସମାଧାନ କରିପାରିବ ମୋତେ କୁହ, କୁହ। ମୁଁ ସାଧୁ ହେବା ପାଇଁ ଚାହୁଁଛି କିନ୍ତୁ ମୋର ବିଷୟ ଲାଳସ ଯାଉନି, ମୁଁ ସାଧୁ ହେବା ପାଇଁ ଚାହୁଁଛି ମୋର ଶରଣାଗତି ହଉନି, କ'ଣ ତମେ ତାର ସମାଧାନ ମୁଁ ଦେଇପାରିବ? ମୁଁ 100ଟା କ୍ୱେଶ୍ଚନ କରିବି ବର୍ତ୍ତମାନ, 100ଟା କ୍ୱେଶ୍ଚନ କରିବି, ତୁମେ କିଛି ସମାଧାନ କରିପାରିବନି। ତାର ଉପାୟ କିଛି ଅଛି ମୋତେ କହୁନା, ତୁମେ ସାଧୁ ହେବା ପାଇଁ ଚାହୁଁଛ, ଇଚ୍ଛା ଅଛି ମୁଁ ସାଧୁ ହେବି କିନ୍ତୁ ମନ ଲାଗୁନି ଭଜନରେ, ଇଚ୍ଛା ହଉଛି ଇଚ୍ଛା ଅଛି ସାଧୁ ହେଇକି ରହିବି, ଦେହ ସପୋର୍ଟ କରୁନି, ଇନ୍ଦ୍ରିୟମାନେ ସଂଯୋଗ ହଉନାହାନ୍ତି, ମନ କୃଷ୍ଣ ପାଖରେ ଲାଗୁନି, ଗୁରୁଙ୍କ ଚରଣରେ କ'ଣ, ତୁମେ କେଉଁଟାକୁ ସମାଧାନ କରିପାରିବ ମୋତେ କୁହ। ସେଥିପାଇଁ ପ୍ରଭୁପାଦ ଏଇ ଯେଉଁ ଆଚାର୍ଯ୍ୟ ମାନେ ଗୋଟେ ଗୋଟେ ପଏଣ୍ଟ ଦେଇ ଚାଲିଲେ, ସେଥିପାଇଁ ପ୍ରଭୁପାଦ କୁହନ୍ତିନି, ଫଲୋଇଂ ଦି ଇନଷ୍ଟ୍ରକ୍ସନ୍ ଅଫ୍ ସ୍ପିରିଚୁଆଲ ମାଷ୍ଟର ଇଜ୍ ଦି ସିକ୍ରେଟ୍ ଅଫ୍ ସକ୍ସେସ୍ ସ୍ପିରିଚୁଆଲ ଲାଇଫ୍। ଗୋଟେ ଗୋଟେ ମାଡ଼ ମାଡ଼ ଦେଇଯାଇଛି ସେଲ୍ ସହିତ, ଆଧ୍ୟାତ୍ମିକ ଗୁରୁଙ୍କର ଆଦେଶକୁ ପାଳନ କରିବା ହେଉଛି ଭକ୍ତି ଜୀବନର ସଫଳତାର ଚାବିକାଠି। ଆଉ ତୁମେ ତାପରେ ତୁ ତାକୁ ଛାଡ଼ିକି ତୁମେ ତୁମେ କହିବ ମୁଁ ଜ୍ଞାନ କଲ୍ଟିଭେଟ୍ କରିବି, ଏଟା କରିବି, ଏଠି ରହିବି, ସେଠି ରହିବି, ସେ କିଛି କାମ ଦେବନି, କିଛି କାମ ଦେବନି, କିଛି କାମ ଦେବନି। ଏ ଯେଉଁ ପାତ୍ରତାଟା ଯଦି ନାହିଁ, ପ୍ରଥମେ ତୁମର ପାତ୍ରଟା ତିଆରି କର, ଆଉ ଏଇ ପାତ୍ରତା ଏଇଭଳି ଭାବରେ ହବ। ତୁମର ଯେଉଁ ପ୍ରଥମ ଜିନିଷଟା ଆସିଲା, ଆଜି ମୁଁ ପଢ଼ୁଥିଲି ସେ ଅନୁବାଦଟା କରୁଥିଲି ସେ ଗୁରୁଦେବଙ୍କର ବହିଟା, ସେଥିରେ ସେ ଗୁରୁଦେବ ସେ ଲେଖୁଛି, ଯେପରି ତୁମେ ପ୍ରାମାଣିକ ଅଧିକାରୀଙ୍କର ଶରଣାଗତ ହେଇନ, ତାଙ୍କର ନିର୍ଦ୍ଦେଶ ହିସାବରେ କାର୍ଯ୍ୟ କରୁନ, ତାଙ୍କର ଉପଦେଶ ହିସାବରେ ତୁମେ ଯାଉନ, ତୁମର ଆଧ୍ୟାତ୍ମିକ ସ୍ଥିତିଟା ସ୍ଥିର ନୁହେଁ, ତୁମେ ନିଷ୍ଠା ଷ୍ଟେଜକୁ ଯାଇପାରିବ। ଭଜନ କ୍ରିୟାରେ ତ ଭଜନ କ୍ରିୟା ହେଲା ପରେ ତ ନିଷ୍ଠା ହବ, ଆଉ ଭଜନ କ୍ରିୟାରେ ତ ସବୁବେଳେ ବାଧା ସୃଷ୍ଟି ହବ, ଆଉ ନିଷ୍ଠା କ'ଣ ତୁମେ ଯିବ? ନିଷ୍ଠାଟା ଗୁରୁଙ୍କ ପ୍ରତି ନିଷ୍ଠା, ଧାମ ପ୍ରତି ନିଷ୍ଠା, ନାମ ପ୍ରତି ନିଷ୍ଠା, କିଛି ତୁମର ଗୋଟେ ଜପ କରି ଆମର ନିଷ୍ଠା ସହିତ କ'ଣ କୁହା ହବ? ତୁମେ ଜପ କର, ମଙ୍ଗଳାରତୀ ଆସ, ପ୍ରସାଦ ପାଅ, ସେବା କର, ନିଷ୍ଠା ତାର ନିଷ୍ଠା ଥିବ, ତାକୁ କହିବା କହିବା କିଛି ଆବଶ୍ୟକ, ତାଙ୍କ ଧର୍ମଟା ଆଉ ସେ ପାଗଳ ହେଇଛି, ସେ ସମୟ ହେଇଗଲା ମାନେ ଆଉ ଏଣୁ କହିବାକୁ ପଡ଼ୁଛି କାହିଁ, ତାର ଭୋଜନ କ୍ରିୟାଟା ହେଇପାରୁନି, ତେଣୁ ଏସବୁର ଷ୍ଟାର୍ଟ ହଉ ସେଇଠି। ସେଥିପାଇଁ ସେ ଲେଖିଦେଲେ, ଚକ୍ଷୁଦାନ ଦିଲ ଯାଇ ଜନ୍ମେ ଜନ୍ମେ ପ୍ରଭୁ ସେ, ଆରେ ମୋତେ ସେ ଚକ୍ଷୁଦାନ ଦେଇଛନ୍ତି, ତୁମେ ତୁମେ ଚକ୍ଷୁଦାନ ତୁମେ କ'ଣ ପାଇଛ? ଗୁରୁଙ୍କ ଦ୍ୱାରା ଚିନ୍ତା କର, ତୁମେ ସେଥିରେ ଜାଣୁଛ ଯେ ଗୁରୁଙ୍କ ଦ୍ୱାରା ମୁଁ କିଛି ପାଇନି, ତାଙ୍କ ପ୍ରଭୁ ବୋଲି ତୁମେ କାହିଁ ଜ୍ଞାନ କରିବ? କ'ଣ ବୁଝିପାରୁଛ କି ନାହିଁ? ଜଣକୁ ଆମେ ମହିମା ଦେବା, ମୁଁ ଯଦି ଭାବିଲାକୁ ମୋତେ କିଛି ପାଇବି, ତାଙ୍କୁ ହଁ ଭାବିଲାକୁ ଗୋଟେ ବଡ଼ ଲୋକ, ମୋତେ କିଛି ପାଇନି, ମୁଁ ଜାଣିନି ସେ ମୋତେ କିଛି ଦେଇନାହାନ୍ତି, ଆସି ଆସୁଛନ୍ତି ଯାଉଛନ୍ତି, କେତେ ଲୋକ ଆସୁଛନ୍ତି କେତେ ଲୋକ ଯାଉଛନ୍ତି, ଆମର କ'ଣ ସମ୍ପର୍କ ଅଛି? ତୁମେ ଗୁରୁଙ୍କୁ ଦେବତା ରୂପରେ ଦେଖିବ କେମିତି କହିଲେ, ଜନ୍ମେ ଜନ୍ମେ ପ୍ରଭୁ ସେଇ, କେମିତି ନା ମୋତେ ଜନ୍ମ ଜନ୍ମର ଚକ୍ଷୁ ଦେଇଦେଇଛି। କ'ଣ ଜନ୍ମ ଜନ୍ମର ଚକ୍ଷୁ ଦେଲେ? ତୁମେ ପାଇଛ କି ଚକ୍ଷୁ? ଯେ ପାଇବ ସେ ଜାଣିପାରିବ, ତୁମେ ଯଦି ନ ପାଇଛ ତୁମେ କେବେ ତାଙ୍କୁ ପ୍ରଭୁ ବୋଲି ଜ୍ଞାନ ମାନିପାରିବେ? ସେଟା ପାଇବାକୁ ହେଲେ ତୁମକୁ ଗୁରୁଦେବ କହୁଛନ୍ତି, ତୁମେ ତାଙ୍କ ନିର୍ଦ୍ଦେଶର ସେବା କର, ତାଙ୍କ ଆଦେଶଟାକୁ ପାଳନ କର, ଭକ୍ତି ଯୋଗରେ ସେ ଯାହା କହୁଛନ୍ତି ସେଟା ପାଳନ କରିକରି ଚାଲ, ତୁମେ ତାଙ୍କ କୃପା ଲାଭ କର, ତୁମେ ଜାଣିପାରିବ। କ'ଣ ତୁମେ ଜୀବନରେ ପ୍ରାପ୍ତ ହେଲ? ତୁମେ ତ କିଛି ପାଇଲ, ତୁମେ ତୁମେ ମୋର ସେବା କରୁଛ ମନେକର ମୋ ପାଖରେ ରହିଲ, ମୋ କୁ ତ କିଛି ପାଇଲନି, ତୁମେ ମୋତେ କାଇଁ ଇମ୍ପୋର୍ଟାନ୍ସ ଦେବ? କିଏ ବି ଜଗତରେ ଯାହା ପାଖରେ ରହିଲ ତାକୁ ତୁମେ କିଛି ନ ପାଇବ, ତାକୁ ଗୁରୁତ୍ୱ ଦେବ କି? ଦେବନି। ତୁମେ ଭାବୁଛ ମୁଁ ଗୁରୁଙ୍କ କତିରୁ କିଛି ପାଇନି, ମୁଁ ଶାସ୍ତ୍ର କତିରୁ ଅଧିକା ପାଇଛି, ଜଣକେ ମୁଁ ପଢ଼ିକି ବହୁତ ଜାଣିଦେଲି, ମୁଁ ଗୁରୁଙ୍କ କତିରୁ କିଛି ପାଇନି। ତାହେଲେ ତା ପାଇଁ ଗୁରୁପ୍ରଭୁ ହେଲେ କି ହେଲେନି? ତ ଆଉ ଆଦିବ୍ୟ କାଣ୍ଡ ପଢ଼ି ପାଇଲ ତୁମେ? ମୋତେ କୁହ, ଉତ୍ତର ଦିଅ। ହବନି। ଶିଷ୍ୟର ଜଗତର ଶିଷ୍ୟର ସବୁଠୁ ବଡ଼ ସାଧନ ଏଇଟା ହେଲା, ଗୁରୁଙ୍କର ଗୁରୁତ୍ୱକୁ ଦର୍ଶନ କରିବା। ଆଉ ଶିଷ୍ୟ ତ ଲଘୁ, ସେ ଗୁରୁଙ୍କର ଗୁରୁତ୍ୱ ତୁମେ ଦର୍ଶନ କରିବ? ମୋତେ କୁହ, ସେ ତ ସେତେ ଲଘୁ, ସେ ତ ଶିଷ୍ୟ, ସେ ଦେଖିବ କେମିତି? ସେଇଟା ତାର ସାଧନ, ସେଥିପାଇଁ ସିଏ ଆଦେଶ ପାଳନ କରିକି କୃଷ୍ଣ ପ୍ରଷ୍ଟ କିଭଳି କିଭଳି କୃଷ୍ଣଙ୍କର ଶକ୍ତିଟା ତାଙ୍କ ହୃଦୟରେ କାର୍ଯ୍ୟ କରୁଛି। ସେ କେବଳ ଜଣେ କିଭଳି ଜଣେ ଶୁଦ୍ଧ ଭକ୍ତର ସବୁଠୁ ବଡ଼ ଲକ୍ଷଣ କ'ଣ? ସେ 100% ଐକାନ୍ତିକ ସରେଣ୍ଡର, ସେଇଟା ତୁମେ ଜାଣିପାରିବନି, ସେଇଟା ତୁମେ ଜାଣିପାରିବନି। ତାଙ୍କ କୃପାଟା ହେଲେ ତୁମ ପାଖରେ କିଛି ତାଙ୍କ କୃପାଟା କାର୍ଯ୍ୟ କଲେ ତୁମେ ସେଠି ଜାଣିବ, ହଁ ଏଇଟା ଗୁରୁଙ୍କ ନିର୍ଦ୍ଦେଶ ମାନିଲେ ମୋର ଏଇଟା କାମ, ଗୁରୁଙ୍କ କୃପାରୁ ଏଇଟା ହେଲା, ତାପରେ ତୁମେ ତାଙ୍କ ପ୍ରଭୁ ବୋଲି ମାନିବ ନା? ଆଉ ଯେତେବେଳେ ତୁମର ଯେମିତି ହରି ହଉଛନ୍ତି ଦେବତା, ଯଦି ଗୁରୁ ତୁମର ଦେବତା ନହେଲେ ଆଉ ବାପା କିଛି ହବନି। ଯାହା ଜାଣିଛୁ ସବୁ ମୁଣ୍ଡରୁ ମୁଣ୍ଡ ଟ୍ରାନ୍ସଫର, ମାନେ ମୁଁ କାହାକୁ ଦେଖେଇ କହୁନି, ଏଟା ସତ୍ୟ। ଆମର ବି ଦିନ ଥିଲା ସେୟା, ଆମେ ବି ହଜାର ହଜାର ପ୍ରବଚନ ଲୋକ ଖୁସି କରିଦେଇ ପ୍ରବଚନରେ ପଳେଇ ଆସୁଥିଲୁ, କିନ୍ତୁ ଆମେ କ'ଣ ପାଉଥିଲୁ? ଆମେ ଜାଣିଛୁ ଜୀବନ ସବୁ ଏକାନ୍ତ ରହିଛି, ସବୁ ରହିଛନ୍ତି, ମନ କେବେ ସନ୍ତୋଷ ହୁଏନି, କାହିଁକି ଗୁରୁଙ୍କ ସହିତ ଯୁକ୍ତ ହେଇହବନି। ଗୁରୁଙ୍କର ସେବା ଦରକାର, ଗୁରୁଙ୍କ ଚିନ୍ତନ ଦରକାର, ଗୁରୁଙ୍କ ସହିତ ଯୁକ୍ତ ନ ହେଇପାରିଲ ହବନି, ମନ ସନ୍ତୋଷ ହବନି। ଲୋକଙ୍କୁ କହିକି ପ୍ରବଚନ ଦେଇକି ଲୋକ ବହୁତ ଖୁସି ହେଇଯିବେ, ସବୁ କରିବେ, ସମ୍ମାନ ଦେବେ, ସବୁ କିଛି ମିଳିବ, ଦିବ୍ୟ ଜ୍ଞାନ ଆସିବନି, ସ୍ୱାନୁଭବ ଆସିବନି, ମତି ଯେଉଁ କୁହାଯାଏ ଗୋଟେ ତୀବ୍ର ପ୍ରଖର ମତି ଆସେ ଅଜସ୍ର ଚିନ୍ତା କରିବା ପାଇଁ, ବ୍ୟାକୁଳତା, ଏ ଜଗତ ପ୍ରତି ବିତୃଷ୍ଣା। ଆଉ ଏ ଜଗତର ଗୁରୁ କୃପା ନ କଲେ ଜଗତର ସ୍ୱରୂପ ଫାଷ୍ଟ, ଏଇଟା ଗୋଟେ ସବୁଠୁ ଇମ୍ପୋର୍ଟାଣ୍ଟ ପଏଣ୍ଟ, ଗୁରୁ ଯେପର୍ଯ୍ୟନ୍ତ କୃପା ନ କଲେ ତୁମେ ଜଗତର ସ୍ୱରୂପ ଜାଣିପାରିବନି, କେବେ ଜାଣିପାରିବନି। ମାୟା ମାୟା କହିଲେ କ'ଣ ଭାବିଲେ ସଂସାରରେ କ'ଣ ଅଛି? କିଛି ନାହିଁ, କହୁନା କି ସବୁବେଳେ ସବୁ ଅଛି, ସବୁ ମୁଣ୍ଡ ଟଙ୍କା ଥିବ, କିଛି ଜାଣିପାରିବେ ତୁମେ କ'ଣ? ଜଗତ ତ ବଡ଼ ବଡ଼ ଜ୍ଞାନୀ ଲୋକ ଜାଣିପାରିବେନି, ଗୁରୁ କୃପା ନ କଲେ କେହି ଜଗତର ସ୍ୱରୂପ ଜାଣିପାରିବେନି। ଗୁରୁ ଯେତେବେଳେ କୃପା କରିଦେ ସେ ଜାଣିଦେବ, ଆରେ ଆରେ ଏଇ ଜଗତଟା ହଉଛି ଏଇଆ, ଏଇଟା ନେଷ୍ଟି ପ୍ଲେସ୍, ଗୁରୁଦେବ କହୁଛ, ଏଇଟା ନେଷ୍ଟି ପ୍ଲେସ୍, କିଛି ଯା କୁହନ୍ତି ଅତ୍ୟନ୍ତ ଅସଂସ୍କାରୀ କାମନାବାଦୀ ସ୍ୱାର୍ଥପର ଲୋକମାନଙ୍କର ଭରପୁର, ଏଇଟା ଅଶାନ୍ତ ପ୍ରିୟ ଲୋକଙ୍କର ଜାଗାଟା ଭକ୍ତି ଠାକୁର କହିଲେ। ଆଉ ଏଇଟା ସେ ତୁମେ ରିଅଲାଇଜେସନ୍ କରିପାରିବ, ତୁମେ ତାଙ୍କ ପାଖରେ ଶାନ୍ତିରେ ରହିକି ହରିଭଜନ କେମିତି କରିବ? ଏଇଟା ଫିଟ୍ ପ୍ଲେସ୍ ତୁମେ, ସେ ଲେଖିଥିଲେ ଫିଟ୍ ପ୍ଲେସ୍ ପରେ ଜେଣ୍ଟଲମ୍ୟାନ୍, ଭାଇ ଭକ୍ତି କଥା ଛାଡ଼, ତୁମେ ଭଦ୍ରରେ ସରଳରେ ବଞ୍ଚିବା ପାଇଁ ଚେଷ୍ଟା କର, ତୁମର ବଞ୍ଚିବାକୁ ଦିଆ ହବ, ଠେଙ୍ଗା ବାଡ଼ି ଧରି ପଲିଟିକ୍ସ କରିପାରିଲେ ସବୁ ପ୍ରକାର ତୁମେ ବଞ୍ଚିପାରିବ, ଜଗତର ଶାନ୍ତପ୍ରିୟ ଲୋକଙ୍କର ସ୍ଥାନ ସେ କହିଦେଲେ। ଆଉ ଗୁରୁ କୃପା ନ କଲେ ତୁମେ ଜାଣିପାରିବନି, ଜଗତରେ ଜଗତ ପ୍ରତି ବିତୃଷ୍ଣା ଆସିବନି, କେବେ ଆସିବନି, ମୋର ଜଗତ ରହିବାର ନାହିଁ। ଭାବିଲେ ବୁଝୁଛ ନା ନାହିଁ? ଯିବ କ'ଣ ଯିବ? ଏଇଠି ଯିବ, ଏଇଠି ତ ଆସିକି ମଠ ରହୁନା, ଆଉ ଭଗବାନଙ୍କ କତି କ'ଣ ଯିବ? ଏଇଠି ମଠରେ ଆସିକି ରହୁନ, ଆସୁନ ଭଗବାନ ଏଇଠି ଜପ କରୁନା, ଦିନମାନ ରହିଲେ ଦେଖିବା, ଛାଡ଼ିବାକୁ ତ ପଡ଼ିବ ମୋତେ, ଆଉ ଶରତ ଛାଡ଼ିକି ଯିବ ନା ନାହିଁ? ଘର ଦ୍ୱାର ସବୁ ଛାଡ଼ିବ, ମୋର ଭଗବାନ ପାଖକୁ ଯିବାର ଅଛି, ମୁଁ ଆଉ କେଉଁଠି ଯିବିନି, ମାତୃଗର୍ଭକୁ ଯିବିନି, କେଉଁ କେଉଁ ବ୍ରହ୍ମାଣ୍ଡକୁ ଯିବିନି, ମୋର କୃଷ୍ଣ ପାଖକୁ ଯିବାର ଅଛି, କାହିଁକି ତୁମେ ଯିବ? ନା ଏ ଜଗତରୁ ମୋର କିଛି ପାଇବାର ନାହିଁ, ଏଠି ତ ଏଠି ମୋତେ କିଛି ଲାଭ ହେଲାନି, ଆଉ କି ଲାଭ ଏଠି ନାହିଁ, କି କେହିଁ ବ୍ରହ୍ମାଣ୍ଡ ଗଲେ ମୋର ଲାଭ ହବନି, ଏଟା ଗୁରୁ କୃପା କରି କେବଳ ହବ, ନହେଲେ ହବନି। ତେବେ ଏଇ ଯୋଉ କଥା ପଡ଼ିଛି ନା ଜ୍ଞାନ, ଜ୍ଞାନ ହେଲେ ଏସବୁ ଜିନିଷ କିଛି ଜାଣିପାରିବନି, କେବେ ବି ତୁମର ଅନୁଭବ ହବନି, ଆଉ ତୁମେ କାନ୍ଦି ପାରିବନି, କେବେ ବି ତୁମେ ବ୍ୟାକୁଳ ହେଇକି ଭଗବାନଙ୍କୁ ଗୁରୁଙ୍କୁ ଡାକିପାରିବନି ଯେ ପ୍ରଭୁ ଗୁରୁଦେବ ମୋର ଆଉ ଏଠି ଆବଶ୍ୟକ ନାହିଁ। ସେ ଦେଖୁନ ସେ ଯୋଉ ଭଜନ ଗୁଡ଼ା ସବୁ ଲେଖିଛନ୍ତି ବୈଷ୍ଣବ ମାନେ, ଆମେ ସିନା ସ୍ୱର ତାଳରେ ଗାଉଛେ, କୋଟି ଜନ୍ମ ଗଲେ ତ ବୁଝିପାରିବନି ଏଇ ଦିବ୍ୟ ଜ୍ଞାନ ନ ହବ, ଯେପର୍ଯ୍ୟନ୍ତ ଗୁରୁ ପ୍ରଭୁ ନ ହେଇଛନ୍ତି ସେଥିପାଇଁ ଦିବ୍ୟ ଜ୍ଞାନ ଆସିବନି, ଏଇଟା ପ୍ରଥମ ପଏଣ୍ଟ। ଯେପର୍ଯ୍ୟନ୍ତ ଗୁରୁଙ୍କୁ ତୁମେ ପ୍ରଭୁ ଦୃଷ୍ଟିରେ ନ ଦେଖିଛ, ଆଉ ତୁମେ କେମିତି ପ୍ରଭୁ ଦୃଷ୍ଟିରେ ଦେଖିବ? ତୁମେ ତାହେଲେ ତାଙ୍କର କୃପାଟା ପାଇବ, ତାଙ୍କ କୃପାଟା କେମିତି ପାଇବ? ତାଙ୍କ ଆଦେଶରେ ତୁମେ ସେବାଟା କରିବ, ଭଗବାନଙ୍କର ସେବା କରେ, ତାଙ୍କର ସେବା କ'ଣ? ଭଗବାନଙ୍କର ସେବା କରେ, ଭଗବାନ ଏଇଟା ପ୍ରସନ୍ନ ହେବେ ଯେ ମୋ ଭକ୍ତର ଆନୁଗତ୍ୟରେ ସେବାଟା କରୁଛି, ସେ ପ୍ରସନ୍ନ, ସେ ପ୍ରସନ୍ନ ହେଲେ ତୁମକୁ ଦିବ୍ୟଜ୍ଞାନଟା ଆସି ପହଞ୍ଚିଲା। ସେ ଦିବ୍ୟଜ୍ଞାନ ବୋଲି ତୁମେ ଜାଣିପାରିବ, ସେତେବେଳେ ତୁମେ ଜଗତକୁ ଜାଣି ଚିହ୍ନିବ, ନିଜକୁ ଚିହ୍ନିବ, ଗୁରୁଙ୍କୁ ଚିହ୍ନିବ। ନହେଲେ କ'ଣ ଏଇଟା କ'ଣ ଛୋଟିଆ ପାଟ ହେଇଛି? ଜଗତରେ କୌଣସି ବସ୍ତୁ ପ୍ରତି ତୁମର ଆସକ୍ତି ରହିବେ, ମୁଣ୍ଡ ପିଟିକି ତୁମେ ବ୍ୟାକୁଳତାରେ କାନ୍ଦିବ, ନହେଲେ କାନ୍ଦିପାରିବ ତୁମେ କେବେ କାନ୍ଦିପାରିବ? କୋଉଠୁ ଭଲ ପଏଣ୍ଟ କହୁଥିଲେ, ପୁଣି ମୁଣ୍ଡରେ ବସିଗଲା ପଳେଇଗଲେ। ହଁ, ବୈଷ୍ଣବ ଭଜନଟା ସେ ଲେଖିଲେନି, ଗୁରୁଦେବ ପ୍ରାଣୀର ଯାତନା ସେ କୌଣସି ଭଜନ ନାହିଁ। ହଁ, ଜୀବନ ହୋଇଛି, ଜୀବନ ହୋଇଛି ଯନ୍ତ୍ରଣାମୟ। କି କାନ୍ଦୁଛି ଏମିତି? ଦେଖିବା ଗୁରୁଙ୍କ କଥାରେ କାନ୍ଦୁଛି କିଏ? କଣ ଆରମ୍ଭଟା? ଗୁରୁଦେବ ଦୟାମୟ। ହଁ, ପ୍ରାଣରେ ପ୍ରାଣ ଯାତନା ଜାନା ବାକ୍ୟ ତମା, ଜୀବନ ହୋଇଛି ଯନ୍ତ୍ରଣାମୟ। ଜୀବନଟା ଯନ୍ତ୍ରଣାମୟ ହେଇଗଲା। ଆମକୁ ଲାଗୁଛି କରେ ଦେଖି ତ 25 ବର୍ଷ 30 ବର୍ଷ ରହିଲେଣି, ଆମକୁ ଲାଗୁଛି ଜୀବନଟା ଗୋଟେ ଯନ୍ତ୍ରଣାମୟ ବୋଲି। ତୁମେ ଦେଖିପାରୁନ ତୁମ ଭାଇ ବନ୍ଧୁ କୁଟୁମ୍ବ ମାନେ କେମିତି ସଂସାର କଷ୍ଟ ପାଉଛନ୍ତି, ତୁମେ ଦେଖିପାରୁନ ସଂସାର ଲୋକମାନେ କେମିତି ଶରତ୍ୟାଗ କରୁଛନ୍ତି, ତୁମେ ଦେଖିପାରୁନ ଜଗତର କଣ ହଉଛି। ଆମକୁ କାନ୍ଦୁଛେ, କୋଟି ଜନ୍ମ ଲାଗିଯିବ ଏ ଭଜନ ବୁଝିବା ପାଇଁ। କାହିଁ ତୁମେ ତ ଏଇ ପ୍ରଭୁ ନହେଲେ ଦିବ୍ୟଜ୍ଞାନ ଆସିବନି, ତୁମେ କାନ୍ଦିପାରିବନି। ଆଉ ତାପରେ କଣ ଲେଖିଲା? ଶ୍ରୀକୃଷ୍ଣ ଭଜିତେ ନାଇଁ ଚାହେ ମତି, ବିଷୟ ଭୋଗତେ ପ୍ରବଳ ଆସକ୍ତି, ବିଷୟରେ ଆଶା ନାଇଁ ଛାଡ଼େ ମନ, ବିଷୟ ଏତେ ସଦାଧାର। କମ କେତେବେଳେ କଥା ସବୁ ଲେଖିଛନ୍ତି ସେ, କାହା ପାଇଁ ଲେଖିଛନ୍ତି? ମୁଣ୍ଡ ପିଟି କାନ୍ଦିବା ପାଇଁ ହବନି, କେବେ ହେଇପାରିବନି। ଗୁରୁ ଯେପର୍ଯ୍ୟନ୍ତ ପ୍ରଭୁ ଜ୍ଞାନ ଗୁରୁଙ୍କର ହେଇନି, ତାଙ୍କ କୃପାଟା ତୁମକୁ ଟିକେ ଆସିପାରିବେ। ଆଉ ତାଙ୍କ ଦିନ ସେ ଦିବ୍ୟଜ୍ଞାନ ହୃଦୟ ପ୍ରକାଶିତ, ଆଉ ତ ହୃଦୟରେ ପ୍ରକାଶିତ ହବ। ଆଉ ତ ମୁଣ୍ଡରେ ଗୁଡ଼ା ଯେତେ ପଢ଼ିକି ଘୋଷିକି ତୁମେ ଯାହା ରଖିଲେ କ'ଣ କିଛି କାମ ଦେବନି? ଆ ସମୟ ବୃଥା ବି ଯିବନି, ଯେହେତୁ ତୁମେ ଟଚ୍ରେ ଆସୁଛ। ତା ମାନେ ନୁହେଁ ତୁ ଆଉ ପଢ଼ନି ଶୁଣନି, ଏଟା ମୁଁ ନେଗେଟିଭ୍ ଜିନିଷଟା କହୁନି, କିନ୍ତୁ ଆଗେ ତୁମର ଜୀବନର ଲକ୍ଷ୍ୟ ଏଇଟା ରହିବା ଦରକାର। ଆଗେ ଜୀବନର ଲକ୍ଷ୍ୟ ରହିବା ଦରକାର କିଭଳି? ଯଶ ପ୍ରସାଦ ଭଗବତ ପ୍ରସାଦ, ତୁମେ ଯାହାର ଆଶ୍ରିତ ହେଇଛ କେମିତି ଗୁରୁଙ୍କୁ ପ୍ରସନ୍ନ କରିବା, କେମିତି ଆଚାର୍ଯ୍ୟକୁ ପ୍ରସନ୍ନ, ଏଇଟା ଚିନ୍ତା କର। ତାପରେ ତୁମ ଜୀବନ ସିକ୍ୟୁର ହେଇଯିବ, ନହେଲେ ତୁମେ ପାରିବନି। ଏଇଟା ମେଟେରିଆଲ ଲାଇନ୍ଟା ନୁହେଁ। ଆଉ ସେ ଶିଷ୍ୟ ଗୁରୁ ଶିଷ୍ୟ ଛୋଟ ପିଲାଙ୍କୁ ମୁଁ ବୁଝାଏ, ଏଇ ଭାଗବତ ପ୍ରବଚନ ଲୋକ ଜ୍ଞାନ ଜ୍ଞାନ କଥାଟା ନା, ମୁଣ୍ଡରୁ ମୁଣ୍ଡ ଟ୍ରାନ୍ସଫର ହେଲେ କ'ଣ ତୁମେ ମୁଣ୍ଡରେ କିଛି ରଖିଦିଅ, ଆଉ ଜଣକୁ କହିଦେବେ ତା ମନଟା ଖୁସି ହେଇଗଲା, ସିଏ କହିଦେବ ସିଏ ଖୁସି ହେଇଗଲା, କେଉଁ ଶୁଣିଦେଲେ କିଛି କହିଦେଲେ, ଭିତରେ କିନ୍ତୁ କିଛି ଜ୍ଞାନ ନା। ଆଉ ସେ ମାଷ୍ଟର ତାର ଡେଲି ପଢ଼ାଏ ଛୁଆଙ୍କୁ, ସେ ଗପଟା ମନ ପଡ଼ିଲା ବର୍ତ୍ତମାନ, ସେ ଛୁଆଙ୍କୁ ଡେଲି ସବୁ ପଢ଼ାଏ। ଆରେ ପିଲା, ସବୁଆଡ଼େ ଭଗବାନ ଅଛନ୍ତି, ସବୁଆଡ଼େ ଭଗବାନ ଅଛନ୍ତି, ସବୁଆଡ଼େ ପ୍ରଭୁ ଅଛନ୍ତି, ସବୁଆଡ଼େ କୃଷ୍ଣ ଭଗବାନ ରହିଛି, ଭଗବାନଙ୍କର ବିଦ୍ୟମାନ ସବୁଆଡ଼େ ଅଛି। ପିଲାଙ୍କୁ କୁହନ୍ତୁ ବୁଝାନ୍ତି, ତ ସବୁ ଗୁରୁକୁଳ ସିଷ୍ଟମ ଥିଲା ନା, ଆଉ ପିଲାମାନଙ୍କୁ ସବୁ ବୁଝେଇଲେ ଦିନେ କଲାରେ ମୁଁ ଆଙ୍କୁ ତ ସବୁବେଳେ କହୁଛି ଭଗବାନ ସବୁଆଡ଼େ ଅଛନ୍ତି, ଦେଖିବା ପରୀକ୍ଷା କରିବା, ପରୀକ୍ଷା ସେ ସମସ୍ତେ ଡାକି ଗୋଟେ ଗୋଟେ ଲଡ଼ୁ ଦେଲେ, ଫଳ ଦେଲେ, ଫଳ ଦେଇ ଗୋଟେ ଲଡ଼ୁ ଦେଇଦେଲେ, କହିଲେ ଯାଇ ତୁମେ ନେଇକି ଯାଅ ଫଳଟା ଖାଇବ, ତୁମେ ଏମିତି ଜାଗାରେ ଖାଇବ ଯେମିତି କେହି ଦେଖିପାରିବେନି, ଯାଅ। ତା ଗୁରୁ ପରୀକ୍ଷା କରୁଛନ୍ତି, ଦେଖିବା ଆମକୁ ତ କହିଲେ ଭଗବାନ ସବୁଆଡ଼େ ଅଛନ୍ତି, ଆଙ୍କ ଭିତରୁ କିଏ ଏଇଟା ଏଇଟା ମନ ଭିତରେ ରଖିଛନ୍ତି କି ହୃଦୟ ଭିତରେ? ଆ ତୁମେ ତ ଯିଏ ଗୁରୁଙ୍କୁ ପ୍ରଭୁ କରିଥିବ ତାଙ୍କ ହୃଦୟ ଜ୍ଞାନ ଆସିବ। ଇଏ ତାଙ୍କର ଗଲେ କିଏ ତାର ଯୋଉ ବାଥରୁମ୍ ଥାଏ ବାଥରୁମ୍ ଭିତରେ ପଶିଗଲା, କିଏ ତାର ଗଛ ମୂଳ ଲୁଚିକି ଖାଇଦେଲା, କିଏ ତାର ମୁହଁ ବୁଲେଇକି ଖାଇଦେଲା, କିଏ ଦୌଡ଼ି ପଳେଇଲା ଭିତରେ ବସିକି ଖାଇଦେଇ ପଳେଇଲା, ସବୁ ପଳେଇଲେ ଗୋଟେ ଛୁଆ ଆସୁନି, ଗୋଟେ ଛୁଆ ଆସୁନି। ସନ୍ଧ୍ୟା ହେଇଗଲାଣି, ଗୁରୁ ଖୋଜୁଛନ୍ତି, ଆରେ ସେ ପିଲାଟା କୁଆଡ଼େ ଗଲା, ସମସ୍ତେ ପଳେଇ ଆଇଲେ। ସମସ୍ତେ ପଚାରୁ, ତୁ କ'ଣ ଖାଇଲୁ ଲଡ଼ୁ କିଏ ଦେଖିନାହାନ୍ତି ତ? ନା ଆଜ୍ଞା, କିଏ ଦେଖିନାହାନ୍ତି, କୋଉଠି ଖାଇଲୁ? ଆଜ୍ଞା, ସେ ଲୁଚିକି ସେ ଘରେ ଖାଇଦେଲି, ସେ କହୁଛି ମୁଁ ଏଠି ଖାଇଦେଲି, ସେ କହୁଛି ମୁଁ ବାଥରୁମ୍ରେ ଖାଇଲି, ସେ କହୁଛି ଗଛ ପଛ ଅଡ଼ୁଆ କରିକି ଆଡ଼ୁଆ କରିକି ଖାଇଦେଲି। ଗୁରୁ ଖୋଜି ଖୋଜି ଶିଷ୍ୟ କଟିଗଲେ, ହଁ ନା, ସେ ଶିଷ୍ୟଟା କାନ୍ଦି କାନ୍ଦିକି ଫେରିଲା, ସନ୍ଧ୍ୟା ହେଇଗଲା, ଫେରିଲା ତାର ତାକୁ ପଚାରିଲି କି ତୁ ସମସ୍ତେ ଖାଇଦେଇକି ଆଇଲେ, ତୁ ଲଡ଼ୁଟା ଧରିକି ଆଇଲୁ, ତତେ କ'ଣ ଗୋଟେ ଏକାନ୍ତ ଜାଗା ମିଳିଲା? କହିଲା, ଗୁରୁଦେବ ମୁଁ ଯେତେବେଳେ ଖାଇବା ପାଇଁ ଗଲି ଯେଉଁଠି ଦେଖିଲି କେହି ନାହାନ୍ତି, କିନ୍ତୁ ଆପଣଙ୍କ କଥା ମନେ ଲଗେଇଲା। ଆପଣ କ'ଣ କହିଛନ୍ତି ଭଗବାନ, ମୋତେ ସେ କଥାରେ ମନେ ଲଗେଇଲା, ଭଗବାନ ସବୁଆଡ଼େ ଅଛନ୍ତି ଯଦି ଏଇଠି ନାହାନ୍ତି ନା କ'ଣ? ତାହେଲେ ଇଏ କ'ଣ ଶୁଣିନଥିଲେ? ଆଙ୍କ ମୁଣ୍ଡରେ ଥିଲା, ଭିତରେ ନଥିଲା। ଶୁଣିଲେ କ'ଣ ହବ? ତୁମେ ଶୁଣିବା ମୁଣ୍ଡକୁ ଯିବ, ତୁମ ମୁଣ୍ଡକୁ ଯିବ, ଭିତରକୁ ଯିବ। ଆଉ ତୁମ ଜ୍ଞାନ ଅଧିକାରଟା ନୁହଁ, ଆଉ ତୁମର ଆତ୍ମୀୟତା ନାହିଁ ଗୁରୁଙ୍କ ପ୍ରତି, ଆଚାର୍ଯ୍ୟଙ୍କ ପ୍ରତି, ପରମ୍ପରା ପ୍ରତି, ଭଗବାନଙ୍କ ପ୍ରତି ଆତ୍ମୀୟତା, ଗୌରାଙ୍ଗ ମହାପ୍ରଭୁଙ୍କ ପ୍ରତି, ଗୌରଭକ୍ତ ପ୍ରତି ଆତ୍ମୀୟତା ନାହିଁ। ଆତ୍ମୀୟତା ନଥିଲେ ତୁମେ ତ ଜ୍ଞାନଟା ମୁଣ୍ଡରେ ଖାଲି ପଶିଲା, ମୁଣ୍ଡରେ ରହିଲା, ଶୁଣିଦେଲା ଗଲା, ସେ ମୁଣ୍ଡରୁ ଉଡ଼ି ପଳେଇଲା। ସେଠି ଗୁରୁ ତ କୁଣ୍ଢେଇ ପକେଇଲେ, ଆଉ ତୁ ହିଁ ଏକମାତ୍ର ମୋର ଶିଷ୍ୟ। ଦୁଇ ଜଣ ବୁଝିଲେ କି ନାହିଁ? ଦୁଇ ଜଣ ତାଙ୍କ ଜଣେ ମୁଣ୍ଡରେ ବୁଝିଲା ଜଣେ ଭିତରେ ବୁଝିଲା ମୁଣ୍ଡରେ କିଏ ବୁଝିଲା ଏମାନେ ସମସ୍ତେ କ'ଣ କହିଲେ ଗୁରୁ କହିଲେ ଖାଇବ କେହି ଦେଖିବନି ଆଉ ମୁଁ ତ ଖାଇଲି କେହି ଦେଖିଲେନି ଆଉ କ'ଣ ସିଏ ଚିନ୍ତା କଲେ କ'ଣ ନା ଗୁରୁ କହିଛନ୍ତି ଭଗବାନ ସବୁଆଡ଼େ ଅଛନ୍ତି ସେ ଯେତେବେଳେ ଖାଇବାକୁ ଗଲା ଗୁରୁ କଥା ଚିନ୍ତା କଲେ ଜ୍ଞାନଟା ଯେଉଁ ଜିନିଷ କ'ଣ ଏମିତି ହେଇଯିବ ନା କ'ଣ ପ୍ରଥମେ ଜୀବନରେ ପ୍ରଭୁପାଦ ଗୋଟିଏ ଯୋଗୁଁ ଜିନିଷ କହିଛନ୍ତି ତୁମକୁ ଜଣେ ଗୋଟେ ସେବକ ହେବାକୁ ପଡିବ ସେବକ ହେବାକୁ ପଡିବ କିଭଳି ସେବକ ନା ମିନିମାଲ ସର୍ଭିସ ଓଡ଼ିଆରେ କ'ଣ ଏଇଟା କୁହାଯିବ ଯେମିତି ଗୋଟେ ଦିନ ମାନେ ଦିନହୀନ ସେବକ ଦିନ ମଜୁରିଆ ଭଳିଆ ତୁମେ ଗୋଟେ ହେବାକୁ ପଡିବ ଯେତେବେଳେ ଯାହା ଆଦେଶ ଆସୁଛି କାରଣ ଗୁରୁ ତାର ତାଙ୍କର ନିଜର ଭୋଗ ପାଇଁ କିଛି କୁହନ୍ତିନି ସେ ଯଦି ଗୁରୁକୁ ଯଦି ତାଙ୍କ ନିଜ ଭୋଗ ପାଇଁ କିଛି କହିଲେ ତାହେଲେ ସେ ଗୁରୁ ପଦବୀରେ ରହିଲେନି ସେ ଗୁରୁ କେମିତି ହେଲା ତାଙ୍କ କଥା ନ ମାନିଲେ ତୁମର ଚଳିବ ସେ ତାଙ୍କ ନିଜ କଥା କହୁଛ ସେ ତ ଭଗବାନଙ୍କ ପାଇଁ କହୁଛନ୍ତି ନା ତାଙ୍କ ସୁଖ ପାଇଁ ସେ କହୁଛନ୍ତି କି ତାଙ୍କ ସୁଖ ପାଇଁ କିଛି କହୁଛନ୍ତି ତୁମେ କର ତୁମର କିଛି ଲାଭ ହୁଏ ଆଉ ଭଗବାନ ସୁଖ ପାଇଁ ତୁମେ ଯଦି କରିବ ତାହେଲେ ତୁମର ଲାଭଟା କାହାର ହବ ତୁମେ ଯଦି ଭଗବାନଙ୍କ ସୁଖ ପାଇଁ ଗୁରୁ କହୁଛ ତୁମେ ସେଟା କଲ ଲାଭଟା କାହାର ହବ ତୁମର ଲାଭ ହବ ତୁମେ ସେବା ନ କଲେ କ'ଣ ଗୁରୁଙ୍କର ଲାଭ ହବ କି ତୁମେ ଭଜନ ନ କଲେ କ'ଣ ଗୁରୁଙ୍କର କ୍ଷତି ହେଇଯିବ କି ତୁମେ ସେବା ନ କଲେ କ'ଣ ଗୁରୁଙ୍କର କ୍ଷତି ହେଇଯିବ କି ତୁମର ଏଇଟା କରୁଣା ପାଇଁ କୁହାଯାଉଛି ଶିଷ୍ୟ ତାଟା ବୁଝିବନି ଜ୍ଞାନ ଅଧିକାର ସ୍ତର କେମିତି ଯିବ କିନ୍ତୁ ଅର୍ଜୁନଙ୍କର ଗୋଟେ ଜିନିଷ ଥିଲା ଏଇଟା ଯୋଉ ଗୁରୁବାକ୍ୟର ବିଶ୍ୱାସ ତାଙ୍କର ଅଛି ସେଥିପାଇଁ ସେ ଦେଖିଲେ ଗୋଟେ ବଡ ଗୋଟେ ଅସୁବିଧାରେ ପଡ଼ିଯାଇଛି ଦ୍ୱନ୍ଦ୍ୱାତ୍ମକ ସ୍ଥିତିରେ ପଡ଼ିଯାଇଛି କ'ଣ କରିବାକୁ ପଡିବ ଭଗବାନ ତାଙ୍କୁ ପଚାରିଲେ ଭଗବାନ କହିଲେ ନନୁ ତହି ଶୁଭପତିକମ୍ ଶାସ୍ତ୍ରାର୍ଥମ୍ ତୁମିବ ପ୍ରବାଣମ୍ କ୍ଷତିରମ୍ ଭୂତ୍ୱା ଭିକ୍ଷାଟନମ୍ ନିଶ୍ଚୟତି ତହି ଅଲମ୍ ମଦ ଭକ୍ତ ଇତି ତୁମେ ସବୁ ଶାସ୍ତ୍ରର ଜ୍ଞାନକୁ ମତେ କହିଲ ଜଣେଇଲ କିନ୍ତୁ ଶାସ୍ତ୍ର ପଢିକି ତୁମେ କ'ଣ ଏହା ଜାଣିଲ ଯେ କ୍ଷତିର ହେଇକି ଭିକ୍ଷାଟନ କରିବ ଆଉ କ୍ଷତିର ହେଇକି ଭିକ୍ଷାଟନ କରିବାକୁ ନିଶ୍ଚୟ କରିଛ ଏଇଟା ମୋର ଭକ୍ତ ତୁମେ ଏହା କରୁଛ ଏଇଟା କ'ଣ ଶାସ୍ତ୍ର ଅର୍ଥ ଏହା ବୁଝିଲ କାରଣ ସେ କୃଷ୍ଣଙ୍କୁ ବି ଛାଡ଼ି ପାରୁନାହାନ୍ତି ତାଙ୍କ ମୁଣ୍ଡରେ ଅର୍ଜୁନଙ୍କ ମୁଣ୍ଡରେ ତିନିଟା ଜିନିଷ ରହିଲା କ'ଣ ରହିଲା ଯେ ସୁଜନମାନଙ୍କର ବଦ୍ଧ କିଏ ଦ୍ରୋଣ ଭୀଷ୍ମଙ୍କର ବଦ୍ଧ ଏଣେ କ୍ଷତ୍ରିୟ ଧର୍ମ ଚାଲିଯାଉଛି ଏଣେ ଭଗବାନ କୃଷ୍ଣ ମୋତେ କହୁଛନ୍ତି ସଖା ମୋତେ କହୁଛନ୍ତି ତୁମେ ଯୁଦ୍ଧ କର ନା କୃଷ୍ଣ କଥା ରଖିବି ନା ମୋର ଯେଉଁ ଦୟା ଆସୁଛି ସେଟାକୁ ମୁଁ ରଖିବି ନା ମୁଁ ଧର୍ମ ପାଳନ କରିବି ଭଗବାନ କହିଲେ ତାହେଲେ ତୁମେ କ'ଣ ଏହା ନିଶ୍ଚୟ କରୁଛ ମୋ ଭକ୍ତ ହେଇକି ଏହା କରିବ ତୁମେ ଶାସ୍ତ୍ର ଜାଣିକି ଭିକ୍ଷାବୃତ୍ତି କରିବ ସେଠି ସେ କହିଲେ ଏଇ ଶ୍ଳୋକଟିକୁ କହିଲେ କାର୍ପଣ୍ୟ ଦୋଷ ଅପହତ ସ୍ୱଭାବ ପୃଚ୍ଛ୍ୱାମି ତ୍ୱାମ ଧର୍ମ ସମୂଢ ଚେତା ୟତ୍ ଶ୍ରେୟସା ନିଶ୍ଚିତମ୍ ବ୍ରୁହି ତନ୍ମେ ଶିଷ୍ୟସ୍ତେୟମ୍ ସାଧିମଂ ତ୍ୱାମ୍ ପ୍ରପନ୍ନମ୍ ମୋର କ'ଣ କର୍ତ୍ତବ୍ୟ ତାହା ମୁଁ ଭାବି ସ୍ଥିର କରିପାରୁନାହିଁ ଦୁର୍ବଳତା ଯୋଗୁଁ ମୋର ମାନସିକ ଭାରସାମ୍ୟ ମୁଁ ହରାଉଛି ଏ ଅବସ୍ଥାରେ ମୋ ପକ୍ଷରେ କ'ଣ ଶ୍ରେୟସ୍କର ଦୟାକରି ନିଶ୍ଚିତ ରୂପେ ମୋତେ କୁହନ୍ତୁ ବର୍ତ୍ତମାନ ମୁଁ ଆପଣଙ୍କର ଶିଷ୍ୟ ହେଲି ଏବଂ ଆପଣ ସମ୍ପୂର୍ଣ୍ଣ ଆପଣଙ୍କର ସମ୍ପୂର୍ଣ୍ଣ ଶରଣରେ ଆସିଲି ଦୟାକରି ମୋତେ ଉପଦେଶ ପ୍ରଦାନ କରନ୍ତୁ କ'ଣ କହିଲେ ୟତ୍ ଶ୍ରେୟ ସ୍ୟାତ୍ ନିଶ୍ଚିତମ୍ ବୃହିତ ନୁହେଁ ଶିଷ୍ୟ ତେହମ୍ ସାଧିମାମ୍ ତ୍ୱାମ୍ ପ୍ରପନ୍ନମ୍ ମୁଁ ସମ୍ପୂର୍ଣ୍ଣ ଶରଣାଗତି ହେଲି ତୁ ପାର୍ସିଆଲ ଗୁରୁଦେବ କୁହନ୍ତି ତୁମେ ଯେ କହିବ ନାହିଁ ଆଜି ସେ ମୋର ଗୁରୁ କାଲି ମୁଁ ଏଇଟା କରିବି ଏତିକି କରିବିନି ଗୁରୁଦେବଙ୍କର ଏଇ କଥାଟା ମାନିବି ସେ କଥା ତୁମେ ଶିଷ୍ୟ ନୁହଁ ତୁମେ ଶିଷ୍ୟ ନୁହଁ ଶିଷ୍ୟମାନେ ତୁମକୁ ଯାହା କୁହାହବ ସେହା କରିବ ଯାହା କୁହାହବ ତୁମକୁ ତାହା କରିବ ତୁମେ କୌଣସି ଉତ୍ତର ଦେଇପାରିବ ତୁମର କୌଣସି ଅଧିକାର ହିଁ ନାହିଁ ଭଗବାନ ସେଥିରେ ମନା କରିଦେଲେ ପ୍ରଥମେ ବଳଦେବ ଦେବଶୁଣ ପ୍ରପର ଟିକାର ଲେଖିଥିବ ରେ ହଁ ବହୁତ ବଡ଼ ଏଠି ପ୍ରଭୁ କଥା ନିଶ୍ଚିତ ଆଣିଥିବେ ଭାଇ ଗୁରୁଦତ୍ତ ପୁରା ଉଠାଇଛନ୍ତି ବହୁତ ସୁନ୍ଦର ଗୁରୁଦତ୍ତ ପ୍ରଥମଟା କହିଛନ୍ତି ସମଗ୍ର ଭୌତିକ ସ୍ଥିତି ଓ ଭୌତିକ କାର୍ଯ୍ୟାବଳୀ ପ୍ରତ୍ୟେକଙ୍କୁ କେବଳ ବ୍ୟାକୁଳ ବ୍ୟଗ୍ର କରାଏ ଏହା ହେଉଛି ପ୍ରକୃତିର ବିଧାନ କେତେ ବଡ଼ ସୁନ୍ଦର ୱାଡ଼ି ସମଗ୍ର ଭୌତିକ ସ୍ଥିତି ଓ ଭୌତିକ କାର୍ଯ୍ୟାବଳୀ ପ୍ରତ୍ୟେକଙ୍କୁ କେବଳ ବ୍ୟାକୁଳ ଓ ବ୍ୟଗ୍ର କରାଏ ସବୁ ବ୍ୟାକୁଳ ରହିଛନ୍ତି ନା ବ୍ୟଗ୍ର ନା କ'ଣ ଦିନନାତିକାଲି ଦୌଡ଼ି ଦୌଡ଼ି ଖଟି ଖଟି ବ୍ୟାକୁଳ ହେଇକି ମୋର ଏ ଘର କାମ ରହିଗଲା ଏଟା ହେଇଗଲା ସେଟା ହେଇଗଲା ଦୌଡ଼ ବାପା କେତେ ଦୌଡ଼ି ସମସ୍ତେ ତୁମେ ନୁହେଁ ଜଗତର ସବୁ ଏମିତି ବ୍ୟାକୁଳ ଭୌତିକ ସ୍ଥିତି ଏଟା ଏହା ହେଉଛି ପ୍ରକୃତିର ବିଧାନ ନ ଲଜ୍ ଅଫ୍ ନେଚର ଯାକୁ ପ୍ରଭୁପାଦ କୁହନ୍ତି ପ୍ରକୃତିର ବିଧାନ ସମସ୍ତଙ୍କୁ ନଚଉଛି ପ୍ରକୃତି, ଭଗବାନ ସେବା ତୁମେ କରିବନି ସ୍ଥିର କୁଢ଼, ଏଇଟା ପ୍ରକୃତିର ବିଧାନଟା ଆଉ ପ୍ରତି ପଦକ୍ଷେପର ବ୍ୟାକୁଳତା ଆଉ ବ୍ୟଗ୍ରତା ହିଁ ଅନୁଭୂତ ହୁଏ ଯେତେବେଳେ ତୁମେ ଭଗବାନଙ୍କ ସେବା ରହିଲେ ପ୍ରତି ପଦକ୍ଷେପର ବ୍ୟାକୁଳତା, ବ୍ୟାକୁଳତା ମାନେ କ'ଣ ଏଇଟା ବାକି ରହିଗଲା ଏଇଟା ହେଇଗଲା ଏଇଟା କରିବାକୁ ପଡ଼ିବ ସେଇଟା କରିବାକୁ ପଡ଼ିବ, ବ୍ୟଗ୍ର ଖାଲି ଏମିତି ହେଇଗଲା ସେମିତି ହେଇଗଲା, ଏଇଟା ଭୌତିକ ନିୟମଟା ଏଇଟା ଏ ଜଗତରେ ଭଗବାନଙ୍କର ସ୍ଥିର ହେଇକି ଭଜନ ନ କରିକି ଭଗବାନ କଥା ମୁଣ୍ଡରେ ନ ପୁରେଇଲା ଖାଲି ନାଚିବ ବ୍ୟଗ୍ର ହବ, ଏଇଟା ଏମିତି ହେଇଗଲା ସେଇଟା ସେମିତି ହେଇଗଲା ସେଇଟା ସେମିତି ହେଇଗଲା, ଏବଂ ସେଥିପାଇଁ ବ୍ୟକ୍ତିକୁ ଏକ ଉପଯୁକ୍ତ ଆଚାର୍ଯ୍ୟଙ୍କର ଶରଣବରଣ ହବାକୁ ପଡିବ, ଏଇଟା ଲଜିକ୍ ନେଚର, ଏଇଟା ଆଚାର୍ଯ୍ୟଙ୍କର ଶରଣାଗତ ହବା ଦରକାର ପଡ଼େ ପ୍ରଭୁପାଦ ଲେଖୁଛନ୍ତି, ଏଇଥିପାଇଁ ଦରକାର ସମସ୍ତ ବ୍ୟଗ୍ରତାରେ ଜଳି ପୋଡ଼ିକି ଜାଗା ଗୁରୁଦେବ ଓଡ଼ିଆରେ କ'ଣ ଜଳି ପୋଡ଼ିକି ମରୁଛ ତୁମେ ଆଉ ଗୁରୁଦେବ ଏ କଥା କୁହନ୍ତି, ଆଉ କାରଣ ଯେ ଆଚାର୍ଯ୍ୟ ଗୁରୁ ତାଙ୍କ ଜୀବନକୁ ଉପଯୁକ୍ତ ମାର୍ଗ ପ୍ରଦର୍ଶନ କରିପାରିବେ ଯଦ୍ୱାରା କି ତାଙ୍କ ଜୀବନର ଉଦ୍ଦେଶ୍ୟ ସାଧିତ ହବ, ସମସ୍ତ ବୈଦିକ ଶାସ୍ତ୍ରରେ ଉପଦେଶ ଦିଆଯାଇଛି ଜୀବନର ବ୍ୟାକୁଳତାରୁ ମୁକ୍ତି ଲାଭ ନିମିତ୍ତ ଏକ ଉପଯୁକ୍ତ ଗୁରୁଙ୍କ ନିକଟକୁ ଯିବାକୁ ପଡ଼ିବ, ଜୀବନରେ ଗୋଟେ ବ୍ୟାକୁଳତା ସବୁବେଳେ ଗୋଟେ ଲୋକର ରହୁଛି ନା, ଆମେ ନ ଚାହୁଁଥିଲେ ମଧ୍ୟ ଏ ବ୍ୟାକୁଳତା ଜୀବନରେ ଆସେ, ଏ ବ୍ୟାକୁଳତାରୁ କିପରି ମୁକ୍ତି ହେବାକୁ ହେବ ତାହା ଗୁରୁଙ୍କ ନିର୍ଦ୍ଦେଶରେ କରିବ, ଏହାକୁ ଦାଭାଗ୍ନି ଏଗୁଡ଼ିକ ଦାଭାଗ୍ନି ସଦୃଶ, ବନରେ କେହି ଅଗ୍ନି ଲଗାନ୍ତି ନାହିଁ ସେ ମନକୁ ଲାଗି ବନକୁ ପୋଡ଼ି ପକାଏ, ଠିକ୍ ସେଭଳି ଏ ପୃଥିବୀର ପରିସ୍ଥିତି ଏପରି ଯେ ଆମେ ନ ଚାହିଁଲେ ସୁଦ୍ଧା ଜୀବନର ବ୍ୟାକୁଳତା ଆସେ, କେହି ଜଳିପୋଡ଼ି ହେବା ପାଇଁ ନିଆଁରେ ଚାହାନ୍ତି ନାହିଁ ତଥାପି ତାହା ଆସେ ଓ ଆମମାନଙ୍କୁ ଜାଳି ପୋଡ଼ି ଦିଏ, ତେଣୁ ବୈଦିକ ଶାସ୍ତ୍ର ଏ ସମସ୍ତଙ୍କୁ ଉପଦେଶ ଦେଉଛନ୍ତି ଯେ ଜୀବନର ବ୍ୟାକୁଳତା ସମାଧାନ ନିମିତ୍ତ ଏବଂ ସମାଧାନର ପନ୍ଥା ବା ବିଜ୍ଞାନ ଜାଣିବା ନିମିତ୍ତ ବ୍ୟକ୍ତିକୁ ଉପଯୁକ୍ତ ଗୁରୁ ପରମ୍ପରା ଆସୁଥିବା ଏକ ଆଚାର୍ଯ୍ୟଙ୍କ ନିକଟକୁ ପହଞ୍ଚିବାକୁ ପଡ଼ିବ, ଯେଉଁ ବ୍ୟକ୍ତି ଏକ ଉପଯୁକ୍ତ ଆଚାର୍ଯ୍ୟଙ୍କ ନିକଟରେ ଅଛି ସେ ସବୁ ଜାଣିଛି, ତେଣୁ ବ୍ୟକ୍ତି ଭୌତିକ ଦୁଃଖ ବା ବ୍ୟଗ୍ରତା ମଧ୍ୟରେ ନ ରହି ଏକ ଉପଯୁକ୍ତ ଗୁରୁଙ୍କ ନିକଟରେ ରହିବା ଉଚିତ, ଏ ହେଉଛି ଶ୍ଳୋକର ତାତ୍ପର୍ଯ୍ୟ। ବାସ୍ ତାପରେ ଯାହା ଲେଖିବେ ମୁଁ ଖାଲି ଟୀକା ପଢ଼ି ଦେଉଛି, ସେ ଟୀକାରେ ତୁମେ ଧରିଦେବୁ ଯେ ପ୍ରଭୁପାଦ ପୁରା ସବୁ ବ୍ୟାଖ୍ୟା ଲଗେଇ ଦେଇଛନ୍ତି, ତେଣୁ ଏଇଠି ଏ ଚକ୍ରପାତ କହୁଛନ୍ତି ତାହେଲେ ତୁମେ କ'ଣ କ୍ଷତ୍ରିୟ ହେଇକି ଭିକ୍ଷା କରିବ, କହିଲେ ନାଇଁ ନାଇଁ କାର୍ପଣ୍ୟ ଦୋଷ ସ୍ୱାଭାବିକ ସୂର୍ଯ୍ୟସ୍ୟ ତ୍ୟାଗ ଏବ କାର୍ପଣ୍ୟ, ମୋର ସ୍ୱାଭାବିକ ଯେଉଁ ସୂର୍ଯ୍ୟ ଭାବ କ୍ଷତ୍ରିୟ ହେଇକି ମୋର ଯେଉଁ ଯୁଦ୍ଧ କରିବାର ଭାବନା ବୀରତା ଭାବନା ମୁଁ ତ୍ୟାଗ କରିଦେଇଛି, ସେପାଇଁ ମୁଁ କାର୍ପଣ୍ୟ ହେଇଯାଇଛି କୃପଣ ହେଇଯାଇଛି। ଧର୍ମସ୍ୟ ସୂକ୍ଷ୍ମଗତ ଇତି ଅତୁ ଧର୍ମ ବ୍ୟବସାୟ ଅପି ଅହମ୍ ମୂଢ଼ ବୁଦ୍ଧି ହେବ ଅଛି, ଏଗୁଡ଼ି କେତେ ବଢ଼ିଆ ୱାର୍ଡିଂ ଦେଲେ ଅର୍ଜୁନ, କ'ଣ ଏତେ ଶାସ୍ତ୍ର ଜାଣିଥିଲେ କହୁଥିଲେ ଶାସ୍ତ୍ରଜ୍ଞାନ କଥାଟା କହୁଥିଲେ, ବର୍ତ୍ତମାନ କ'ଣ ଜାଣି କହୁଛନ୍ତି ମୁଁ କାର୍ପଣ୍ୟ ଦୋଷ ହେଇଗଲି କାର୍ପଣ୍ୟ ହେଇଗଲି, ଧର୍ମର ଜିନିଷଟା ହେଉଛି ଭାରି ସୂକ୍ଷ୍ମ, ଧର୍ମ ସତତ୍ଵ ନିହିତ ଗୟା, ତୁମେ କ'ଣ ପଢ଼ି ଦେଇକି ମୁଁ ତାଙ୍କୁ କହିଲି ତୁମେ ପଢ଼ି ଦେଇକି ଜାଣିଦେବ କି ଏଇଟା ହେବନି, ଗୁରୁଦେବ ସେଇଟା ପୋଥିଗତ ଜ୍ଞାନ କହନ୍ତି, ତୁମେ ଏଇଟା କିଛି ପୋଡ଼ି ଘୋଷି ମୁଣ୍ଡରେ ରଖିଛ କିଛି ଜାଣିଛ, ଏଇଟା ପୋଥିଗତ ଜ୍ଞାନ ସେଇଟା ହେବନି, ଏଇ ହୃଦୟ ପ୍ରକାଶିତ, କାରଣ ଧର୍ମର ସୂକ୍ଷ୍ମ ଗତି ଅଛି, କେଉଁଟା ଧର୍ମ କେଉଁଟା ଅଧର୍ମ ତୁମେ କିଛି ବୁଝିପାରିବନି, ତୁ ଯେଉଁଟା ପଢ଼ିଛ ଭାବୁଛ ଏଇଟା ଧର୍ମ ବୋଲି ସେଇଟା ବି ଧର୍ମ ହେଇନପାରେ, କାରଣ ସେଇଟା ବ୍ୟକ୍ତି ବିଶେଷ ହିସାବରେ ଅଲଗା କାର୍ଯ୍ୟ ହେବ, କେଉଁଟା ମିଛ କହିବାଟା ବି ଧର୍ମ ହେବ, କେଉଁଠି ମିଛ କହିବାଟା ପାପ ହେବ, କେଉଁଠି ମିଛ କହିବାଟା ବି ଧର୍ମ ହେବ, ତୁମେ କ'ଣ କହିବ, କାରଣ ମିଛ ଏଇଟା ତ ମିଛ ମୁଁ କହିବିନି, ଧର୍ମର ସୂକ୍ଷ୍ମ ଗତି ଅଛି ନା, ମିଛ କହିବାଟା ସବୁ ଶାସ୍ତ୍ରରେ କୁହାହେଇଛି ପାପ, କୁହାହେଇଛି କି ନାହିଁ, ମିଛ କହିବାଟା ପାପ କିନ୍ତୁ ମିଛ କହିବାଟା ଧର୍ମ, ପୁଣି ସେ ଶାସ୍ତ୍ରରେ କୁହାହେଇଛି, ବଳି ମହାରାଜ ଚରିତ୍ର କହିଲେ ନା ଏଇ ଜାଗାରେ ମିଛ କହିବ, ମିଛ କହିକି ଦୋଷ ନାହିଁ, ଧର୍ମ ସୂକ୍ଷ୍ମ ଗତି ଆଉ କେଉଁଟା ପାପ କେଉଁଟା ପୁଣି ତୁମେ ଜାଣିପାରିବନି, ଧର୍ମ ସୂକ୍ଷ୍ମ ଗତି ମହାଜନମାନଙ୍କ ପାଖରେ ତତ୍ତ୍ୱଜ୍ଞାନଟା ପ୍ରକାଶିତ ହୁଅନ୍ତି, ହୃଦୟ ଜ୍ଞାନଟା ହୃଦୟରୁ ଆସିବ, ଭଗବାନ ତାଙ୍କୁ ଏ ଜ୍ଞାନଟା ଦିଅନ୍ତି ଆଉ କେଉଁଟା, ସେଥିପାଇଁ ସମସ୍ତ ଜଗତରେ ବ୍ୟାକୁଳତା ରହିଛନ୍ତି ନା, ଆଉ ଏଇଟା ବଳଦେବ ଚକ୍ରପାତ ଲେଖୁଛନ୍ତି, ଧର୍ମସ୍ୟ ସୂକ୍ଷ୍ମଗତ ହେଇଛି ଅତୁ ଧର୍ମ ବ୍ୟବସାୟ ଆମ ଅହମ୍ ମୂଢ଼ ବୁଦ୍ଧି ଅସ୍ମି, ଧର୍ମର ସୂକ୍ଷ୍ମଗତି ହେତୁ କେଉଁଟା କରିବାକୁ ପଡ଼ିବ କ'ଣ ନ କରିବାକୁ ପଡ଼ିବ ମୁଁ ଗୋଟେ ମୂଢ଼ ବୁଦ୍ଧି ହେଇଯାଇଛି, ଅତ ସ୍ତୈବ ନିଶ୍ଚିତ ଶ୍ରେୟ ହୋଇ, ଆପଣ ନିଶ୍ଚୟ କରିକି ବୃହି ନିଶ୍ଚିତ କରିକି ମୋତେ କୁହନ୍ତୁ ମୋତେ ଯୁଦ୍ଧ କରିବାକୁ ପଡ଼ିବ କିମ୍ବା ସନ୍ନ୍ୟାସ ହେବାକୁ ପଡ଼ିବ, ନିଶ୍ଚିତ କରି କହିବ, ନନୁ ମଦବଚସ୍ତମ ପଣ୍ଡିତ ମାନି ମାନିତ୍ୱେନ ଖଣ୍ଡେଇସି ଚେତ, ଆରେ ମୁଁ କାହିଁ କଥା କହିବାକୁ ଯିବି, ଆରେ ଗୁରୁ ଯିଏ ଗୁରୁ ଆଚାର୍ଯ୍ୟ ଶାସ୍ତ୍ର ଗୁରୁଙ୍କ ପାଇଁ ବି ନିର୍ଦ୍ଦେଶ ଦେଇଛନ୍ତି, ଅନ୍ୟ ଅଧିକାରୀଙ୍କୁ ଚର୍ଚ୍ଚା ଓ ଅନ୍ୟ ଅଧିକାରୀଙ୍କୁ ଉପଦେଶ ଦେବନି, ତାଙ୍କ ଯେଉଁ ଅଧିକାର ନୁହେଁ, ଯେ ତୁମ ବଚନ ମାନୁନି ତାଙ୍କୁ କିଛି କହିବନି, କାହିଁ କହିବ କିଛି? ଓଡ଼ିଆରେ ଗୋଟେ କୁହନି, ଆଲୋ ସଖୀ ଆପଣା ମହତ ଆପେ ରଖି, ତ ନିଜ ସଖୀ ତୋ ମହତଟାକୁ ତୁ ନିଜେ ରଖ, ଜଣେ ତୁମ କଥାକୁ ଗ୍ରହଣ କରୁନି, ତାଙ୍କୁ କହିବା କ'ଣ ଆବଶ୍ୟକ ଅଛି? କିଛି ଆବଶ୍ୟକ ନାହିଁ। ଭଗବାନ କହିଲେ ଦେଖ ମତ ବଚନ ଖଣ୍ଡ ସିଏ ଏଠି କହୁଛନ୍ତି, ମୁଁ କହିବି, ତୁ ତ ପଣ୍ଡିତ ମାନେ ପଣ୍ଡିତ ଭାବି ମୋ କଥାଟାକୁ କାଟିଦେବୁ, ମୋ ସାଙ୍ଗେ ମୁଁ ତ କଥା ବିଷୟରେ ବୁଝିପାରିଲିନି, ପ୍ରଥମ ଅଧ୍ୟାୟରେ ଯାହା ପ୍ରବଚନ ଦେଇଛୁ ତୋର ପଣ୍ଡିତ ଜ୍ଞାନ କରିକି ତୁ ମୋତେ କାଟିଦେବୁ ମୋ କଥାଟାକୁ, ମୁଁ କାହିଁ କହିବାକୁ ତୁ ଉପଦେଶ ଦେଉଛି? ସେଥିପାଇଁ ସାଧୁମାନଙ୍କର ଗୋଟେ ଭଲ ସୂତ୍ର ଅଛି, ସାଧୁମାନେ ସବୁ କଥା କହିବେ, ତୁମେ ତା କଥାକୁ ବୁଲେଇବ ବଙ୍କେଇବ, ଆଜ୍ଞା ଏଇଟା ମୋର ଅସୁବିଧା ହେଉଛି, ବାପା ତୁ ଯେଉଁଟା ଭଲ ଦେଖା ତୁ ସେଇଟା କର, ଆଜିକାଲି ଏଇଟା ସବୁଠୁ ଭଲ, ନହେଲେ ଲୋକ ତୁମକୁ ଏମିତି ବୋକା ବନେଇ ଦେବେ, ସବୁ କଥା କହିବେ, ସବୁ କିଛି କରିବେ, ଆଜ୍ଞା ଏମିତି ହେଉଛି ସେମିତି ହେଉଛି, ଆରେ କାହାକୁ କ'ଣ ତୁମେ ଚିହ୍ନିବ? ତୁମେ ତିଳକମାଳି କରୁଛ, ତୁମ ହୃଦୟ ଗୁଡ଼ା ସରଳ ହେବା ଦରକାର, କିଛି ନାହିଁ ଆଜ୍ଞା ମହାରାଜ ଏମିତି ହେଲା ସେମିତି ହେଲା ଏଇଟା ହେଲା ସେଟା, ତୁମେ କିଛି ଜାଣିପାରିବନି, ତୁମେ ସବୁ ଖୋଲି କହିବ ଏମିତି କରିବା ଦରକାର, ଏଇଟା କରିବା ଦରକାର, ଏମିତି କରିବା ଦରକାର, ସେମିତି କରିବା ଦରକାର, ତାପରେ ମହାରାଜ ଏମିତି କ'ଣ କହିଲେ? ତୁମେ କିଛି ବୁଝିପାରିବେନି। ସେଥିପାଇଁ ଆଜି ଆଜିକା ଆଜି 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 ଯେଉଁ ସମାଜ ବର୍ତ୍ତମାନ ଅଛି, ଏହାର ଗୋଟେ ସବୁଠୁ ଭଲ ସରଳ ସୂତ୍ର ହେଉଛି, ଯିଏ ଯାହା ବୁଝାଉ ତାକୁ ଗୋଟେ କଥା କୁହ, ବାବା ତୁ ଭଗବାନ ଡାକ, ତତେ ଯେଉଁଟା ଭଲ ଲାଗୁ ତୁ ସେଇଟା କର, ସେଇଟା କଲେ ତୁମେ ତୁମ ଭଜନ ହବ, ନହେଲେ ତୁମେ ଭଜନ କରିପାରିବ, ତୁମକୁ ତୁମକୁ ଛନ୍ଦିକି ପକେଇଦେବେ, ଆଉ ତୁମକୁ ଛନ୍ଦିକି ପକେଇଦେବେ। ସେ ଗୋଟେ ପିଲା, ସିଏ କ'ଣ ମୁଁ ଖୋଲା ଲୋକ ସବୁ ଖୋଲିକି କହିଦେବି, ସିଏ ତ ମୋତେ ଫୋନ୍ କଲା, ମୋତେ ସେ ଫୋନ୍ କରୁଛି, ମହାରାଜ ଆପଣ ଜାଣିପାରୁଛନ୍ତି ମୁଁ ଏଇ ପିଲା, ଏଇ ପିଲା ଏମିତି ସେମିତି ସେମିତି, ହଁ ନା ହଁ କ'ଣ ମୁଁ ଜାଣିପାରୁନି ବାପା, ହଁ ମୁଁ ଜାଣିଛି, ଆଜ୍ଞା କ'ଣ କରିବି ଆଜ୍ଞା, ମୁଁ ଟିକେ ସିଏ ଯାଇକି ଏଇଟା ଏମିତି କରୁଛି, ଏମିତି ଟିକେ ପଢ଼ୁଛି, ପ୍ରବଚନ ଦେଉଛି, ଦେଲାବେଳକୁ ମୋର ଟିକେ ଭଜନ ହେଉଛି, ନହେଲେ ମୁଁ ଭଜନ କରିପାରୁନି, କିନ୍ତୁ ମୋତେ ସେ ବିରୋଧ କରୁଛନ୍ତି, କହୁଛନ୍ତି ନା ତୁ ପ୍ରବଚନ ଦେଇପାରିବୁନି, ତା ମୁଁ କ'ଣ କରିବି କ'ଣ, ମୁଁ ଇଆଡ଼େ ସେଇଟା କଲେ ମୋର ଜପ ହେଉଛି, ଦେଖ ତୁମେ କ'ଣ କରିବ, ତୁ କ'ଣ କହିବ ତାକୁ? ସେ କହୁଛି ମୁଁ ଯାଇକି ଟିକେ ପ୍ରବଚନ ଦେଲେ ବା ହରିକଥା କହିଲେ ମୋର ଟିକେ ଷୋଳମାଳା ଜପ, ମୁଁ ଦୀକ୍ଷା ନେଇଛି, ଜପ ଛାଡ଼ିଦେଲିଣି ଆଜ୍ଞା, ଜପ କରିପାରୁନି, ମୁଁ ଏଇଟା କଲେ ମୁଁ ମୋର ପ୍ରବଚନ ହେଉ, ତୁମେ କ'ଣ କହିବ ସେଠୁ? ବାପା ତୋର ଭଜନଟା ଆଗେ ନା, ତୁ ଷୋଳମାଳା ଜପଟା କର, ତ ଯେଉଁ ବାଟ ହେଉଛି ତୁ ଷୋଳମାଳା ଜପଟା କର, କିନ୍ତୁ ସିଏ ସେଇଟା ଯାଇକି ଯିଏ ତାଙ୍କୁ ମନା କରୁ ତାକୁ ଦେଖ ମହାରାଜ ମୋତେ କହିଲେ, ଲୋକଙ୍କ ବୁଦ୍ଧି ଦେଖ, ମହାରାଜ କ'ଣ କହିବେ? ସିଏ ମୋ କତିକି ଫୋନ୍ କରୁଛି, କ'ଣ ଆପଣ ତାକୁ କହିଲେ ଏଇଟା ଆପଣ ଜାଣିଛନ୍ତି ସିଏ କ'ଣ କରୁଛି? ମୁଁ କହିଲି ବାପା ଯଦି ମୁଁ ତାଙ୍କୁ ମନା କରି, ସେ ହଳଦର ମାରି ଖାଲି ଚାହୁଁଛନ୍ତି ପ୍ରବଚନ ଦେବା ନେଇକି, ଆମେ ଆଉ ପ୍ରବଚନ ଦେବୁନୁ? ସେଠୁ ସିଏ ହସିଲା, ମୁଁ ଆଉ ତୁ ଆମ ସ୍ଥିତିକି ତୁ ପଳେଇ ଆ, ତୁ ତୋର କ'ଣ ଦେବୁ ଦେଖିବୁ ବାପା, ଆଉ ତୁ ମୋତେ କାହିଁ ଫୋନ୍ କରି ପଚାରୁଛୁ? ତେଣୁ ଆଜିକାଲି ଯେଉଁ ଏଇ ମାନେ ଏତେ ମାନଙ୍କର ଯେଉଁ ଭାବନା, ତେଣୁ ତାଙ୍କୁ ଗୋଟିଏ ପଏଣ୍ଟ ହେଉଛି ଭଲ ବାପା, ତୁ ଯେଉଁଟା ବୁଦ୍ଧି ଦେଖା ତୁ ସେଇଟା କର, କାହିଁକି ଏଇ ସବୁ ପଣ୍ଡିତ ଭଗବାନ ସେଇଟା କହୁଛନ୍ତି, ଆଉ ମୁଁ ସେଇଟା ବୁଦ୍ଧି ଶିଖିଲି, ଆଉ ସରଳ ଆମେ ଗୋଟେ ସରଳର ବ୍ୟବହାର କରିକି ଲୋକ ଆମକୁ ଏମିତିଆ, ଏଇ ଭଗବାନ କହିଲା ତତେ କାହିଁ କଥା କହିବାକୁ ଯିବି, ଏଇଟା କହୁଛନ୍ତି ନନୁ ମଦ ବଚସ୍ୱମ ପଣ୍ଡିତ ମାନିତ୍ୱରମ ଖଣ୍ଡାଇସି, ମୋ ବଚନଟାକୁ ତୁ ପଣ୍ଡିତ ଭାବରେ କାଟିଦେବୁ, ମୁଁ ତତେ କାହିଁ କହିବାକୁ ଯିବି? କହିଲେ ନା ଆଜ୍ଞା ଆଉ କାଟିବିନି, କଥମ ବିଶ୍ରାମ, ମୁଁ କାହିଁ କହିବାକୁ ଯିବି? ତତ୍ରାହ, ତାପରେ କହିଲେ ନା ଶିଷ୍ୟସ୍ତେ ଅହମସ୍ମି ନାତ ପରମ ବୃଥା ଖଣ୍ଡାୟାମି, ସିଏ କାଟିଦେଇଥିଲି ଆଗରୁ କାଟିଦେଇଥିଲି, ବର୍ତ୍ତମାନ ଶିଷ୍ୟ ହେବି, ଶିଷ୍ୟ ହେଇଗଲେ ବୃଥା ଆଉ କେବେ ବି ଖଣ୍ଡନ କରିପାରିବି, ଶିଷ୍ୟ ହେଲେ ମାନେ ତୁମେ ଖଣ୍ଡନ କରିପାରିବେନି ଆଉ କରିବେନି। ଏଇଟା ଏଇଟା କେଉଁଠୁ ପଢ଼ିଥିଲି ସେ ଟିକାଟା ମୁଁ ପାଉନି, କି ଚକ୍ରପାଦଙ୍କର କି ଶ୍ରୀଧର ସ୍ୱାମୀଙ୍କର କି ବଳଦେବୀଧରଙ୍କର ଆଉ କାହାର ପଢ଼ିଥିଲି, ସେ ପଠାଉଛନ୍ତି କି ପ୍ରଭୁପାଦ ଲେଖିଥିବି କିଏ ପଢ଼ିଛି, ମୁଁ ନୂଆ ଭକ୍ତ ପଢ଼ିଛି, ତୁମେ ବ୍ୟାସ ଆଦି କାହାକୁ ଗ୍ରହଣ କର ଗୁରୁ ରୂପରେ, ବଳଦେବୀଧର ଟିକାର ବି ନାହାନ୍ତି, କେଉଁଠି ମୁଁ ପଢ଼ିଥିଲି, ତୁମେ ଯାହା ବ୍ୟାସ ଆଦିଙ୍କ ପାଖରୁ ଦୀକ୍ଷା ନିଅ କି ତାଙ୍କର ତାଙ୍କୁ ପଚାର, ମୋତେ ପଚାର, କାରଣ ତୁମେ ମୋର ବନ୍ଧୁ ନା, ମୋତେ ମୋତେ ମାନିବନି ଗୁରୁ ରୂପରେ, ଯାହା ତାଙ୍କୁ ଇଏ କର। ସେଥିରେ ସେ କ'ଣ କହିବେ, ନାଇଁ 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 ତୁମ ବିନା ମୋର ସନ୍ଦେହ କେହି ଦୂର କରିପାରିବେନି, ନିଶ୍ଚିତ କରି ତୁମେ ସେଥିପାଇଁ ନିଶ୍ଚିତ ଶବ୍ଦ ଲଗାଉଛ, କହିବେ ଭଗବାନ ଜାଣିଛନ୍ତି ମୁଁ ତା ସାଙ୍ଗେ ଥଟା ମଜା ହଉଥିଲି, ସେ ମୋତେ କ'ଣ ଗୁରୁ ରୂପରେ ମାନିବ? କହିଲେ ନା ମୁଁ ଆଜିଠୁ ଆଉ ସେମିତି ହେବିନି। ଆଚ୍ଛା ଏବେ ଯେଉଁ ଦ୍ୱିତୀୟ ପାରାଗ୍ରାଫ ଆମେ ପଢ଼ିବା, ଏସବୁ ସବୁ ବଳଦେବୀ ଦର୍ଶନଙ୍କର
ଯେତେ ଆସିବ
ଏସବୁ, ଏ ବ୍ରାହ୍ମଣ କାହାକୁ କୁହନ୍ତି, କୃପଣ କାହାକୁ କୁହନ୍ତି, ଏସବୁ ବଳଦେବୀ ଦର୍ଶନ କମେଣ୍ଟରି ପ୍ରଭାତ ସବ ସୁନ୍ଦର ପରିଭାଷାରେ ସବୁ ରଚନା କରିଛନ୍ତି। ଇଥମ ତଦ ବିଜ୍ଞାନାର୍ଥମ ସଗୁରୁ ଏଭାବି ଗଚ୍ଛେତ୍ ସମିତ୍ ପ୍ରାଣୀ ଶ୍ରୁତ୍ୟମ ବ୍ରହ୍ମନିଷ୍ଠମ ଆଚାର୍ଯ୍ୟବାନ ପୁରୁଷ ବେଦ ଇତ୍ୟାଦି ଶ୍ରୁତି ସିଦ୍ଧମ ଗୁରୁପସତି ଦର୍ଶୟତି ହି କାର୍ପଣ୍ୟ। ତୁମେ ଯେତେ ବଡ଼ ଜ୍ଞାନୀ ହେଇଥାଅ, ଶାସ୍ତ୍ର ନିର୍ଦ୍ଦେଶ, ଶ୍ରୁତି ଶାସ୍ତ୍ର ନିର୍ଦ୍ଦେଶ ହେଲା, ତୁମେ ଗୁରୁଙ୍କ ପାଖକୁ ଯିବାକୁ ପଡ଼ିବ, ଗୁରୁ ଗ୍ରହଣ କରିବାକୁ ପଡ଼ିବ, ନହେଲେ ହବ। ସମିତ ପ୍ରାଣୀ ସତ୍ୟମ ବ୍ରହ୍ମନିଷ୍ଠ, ଗୁରୁଙ୍କ ପାଖକୁ ଯିବାକୁ ପଡ଼ିବ, ବ୍ରହ୍ମନିଷ୍ଠ ଗୁରୁଙ୍କ ପାଖକୁ ଯିବାକୁ ପଡ଼ିବ କହିଲେ। ଆଚ୍ଛା, ଯୋ ବା ଏତଦ ଅକ୍ଷରମ ଗର୍ଗ୍ୱା ବିଦିତ୍ୱା ଅସ୍ମାନ ଲୋକାନ୍ ତ୍ରେୟତି ସହ କୃପଣ। ଦେଖ, ପ୍ରଭୁପଦ ରଚନା କରିଥିଲେ, ତାକୁ ବ୍ୟାଖ୍ୟା କରିଥିଲେ, କିଏ କୃପଣ କିଏ ବ୍ରାହ୍ମଣ, ଏସବୁ ବଳଦେବ ଦେହଶଣଙ୍କ ଦୃ। ଏ ଯୋଉ କାର୍ପଣ୍ୟ ଦୋଷ ପହତ ସ୍ୱଭାବ, ଏଇ କାର୍ପଣ୍ୟଟାକୁ ବଳଦେବ ଦେହଶଣ ଅର୍ଥ କରୁଛନ୍ତି, ପ୍ରଭୁପାଦକୁ ଏଠି ରଚନା କରୁ, ସବୁ ସେ ରଚନା କରୁଛନ୍ତି, ସବୁ କହିଦେଇଛନ୍ତି। ସମୟ କମ୍ ଥିଲା ପ୍ରଭୁପାଦଙ୍କର, ନହେଲେ ତାଙ୍କ ପାଖରେ ଯେତିକି ଯାହା କୁହାଯାଏ ତାଙ୍କର କଥା, ତାଙ୍କର ଯୋଉ ମାନେ ଯାହା କୁହାଯାଏ ପ୍ରଭୁଙ୍କର ଯୋଉ କୃପାର ଯୋଉ ଇଏ ଥିଲା, ସେ ଜଗତରେ କଣ କରିଥାନ୍ତି। କମ୍ ସମୟ ଅଛି ନା, ସେ ଗୀତା ରଚନା କରିବାକୁ ପଡ଼ିବ, ଭାଗବତ ରଚନା କରିବାକୁ ପଡ଼ିବ, ଇନଷ୍ଟ୍ରକ୍ସନ ତିଆରି କରିବାକୁ ପଡ଼ିବ, ଟ୍ରେନିଂ ଦେବାକୁ ପଡ଼ିବ, ଗୋଟେ ଆନ୍ଦୋଳନଟା ନା, ହରେ କୃଷ୍ଣ ଆନ୍ଦୋଳନ କୁହାଯାଏ ହିନ୍ଦୀରେ, ଦେଖନ୍ତୁ ଲେଖା ହଉଛି ହରେ କୃଷ୍ଣ ଆନ୍ଦୋଳନ, ଏଇଟା ଗୋଟେ ଆନ୍ଦୋଳନ କରାହଉଥିଲା, ଗୋଟେ ରିଭିଲିଂ ଜିନିଷଟା ହେଲା ନାମର ଜିନିଷଟା। ଜଗତରେ ଆଜି ସମସ୍ତେ କେତେ ସବୁ ବିଶ୍ୱ ଲୋକ ନାମ କରୁଛନ୍ତି, କେତେ ଶିକ୍ଷିତ ପିଲା ଆସୁଛନ୍ତି, କ'ଣ କରିଥାନ୍ତେ ଏମାନେ? ଆଜି ଗୋଟେ ଆନ୍ଦୋଳନ କରାହେଲା, ଦିଗ୍ଦର୍ଶନ ନୂଆ ଆସିଲା, ସମୟ ନଥିଲା ନା ପ୍ରଭୁପାଦ ସବୁ ଏତିକି ପଢି ଏତେ ଆଚାର ଜାଗାରେ କମେଣ୍ଟ ପଢି ରଚନା କରିଦେଲେ ନା, ତାଙ୍କୁ ଯଦି ବ୍ୟାଖ୍ୟା କରିକି ସବୁ କହିଥାନ୍ତେ, ବହୁତ ସୁନ୍ଦର। ଯେତେବେଳେ ଏ ଭଜନ ସବୁ ବ୍ୟାଖ୍ୟା କରୁଛନ୍ତି ପ୍ରଭୁପାଦ, କେତେ ସୁନ୍ଦର, ତାଙ୍କ କେତେ ପ୍ରକାର ଜିନିଷକୁ ଅତି ସର୍ଟରେ ଗୋଟେ ଏସେନ୍ସ ଜିନିଷକୁ କହୁଛନ୍ତି, ତାଙ୍କ ଅଧିକା ଜଣେ ଜାଣିପାରେ, ତୁମେ ଅଧିକା ପଢିକି ଜାଣିପାରିବ, କିନ୍ତୁ ତୁମର ଜ୍ଞାନର ପରିପ୍ରକାଶ, ତୁମ ହୃଦୟରେ ଧାରଣ କରିବାର ଶକ୍ତି ବା ସେ ଜ୍ଞାନଟା ଯେ ବାସ୍ତବ କ୍ଷେତ୍ରରେ କେତେ କାର୍ଯ୍ୟରେ ଲାଗିବ, ଆଉ ସେଇଟା କିଭଳି ସେ ସ୍ଥିତିରେ ରହି କାର୍ଯ୍ୟ କରାଇବ ସେଇଟା ହେଇପାରିବନି, ସେଇଟା ଆଚାର୍ଯ୍ୟମାନେ କେବଳ ଜାଣ, ସେଠି ସେ କଥା କହୁଛନ୍ତି। ତତ୍ର ଅତ ବ୍ରହ୍ମ ଆବ୍ରହ୍ମବିତ୍ତହଂ କାର୍ପଣ୍ୟମ ତେନ ହେତୁନାମ ଯୋ ଦୋଷ ଯାଦେବଂ ହତ୍ୱାମ ଇତି ବନ୍ଧୁବର୍ଗେଣ ମମତା ଲକ୍ଷଣ ସ୍ତେନ ଉପହତ ସ୍ୱଭାବ ଯୁଦ୍ଧସ୍ପୃଳା ଲକ୍ଷଣ ସ୍ୱଧର୍ମ ଶେଷ। ମୁଁ କାର୍ପଣ୍ୟ ହେଇଯାଇଛି, କାର୍ପଣ୍ୟ ତାକୁ ପ୍ରପାତ କହିଲେ ପଢ଼ିନେବେ, ଯେ ବନ୍ଧୁବର୍ଗମାନଙ୍କୁ ହତ୍ୟା କରିବାର ଯେଉଁ ଦୋଷରେ ମୋର କୃପଣତା ଆସିଯାଇଛି। କ'ଣ କୃପଣତା ଲକ୍ଷଣ? ମମତା, ମୋର ବହୁତ ମମତା ବଢ଼ିଯାଇଛି। ସ୍ତେନ ଉପହତ ସ୍ୱଭାବ, କାହିଁ ସ୍ୱଭାବଟା ତୁମର ଏମିତି ହେଇଗଲା? ଭଗବାନ ପଚାରି, ତୁମେ କ୍ଷତିରେ ଥିଲ, ତୁମର କାହିଁ ସ୍ୱଭାବ ଏମିତି ହେଇଗଲା? ମମତା ବଢ଼ିଗଲା, ମମତାଟା ବଢ଼ିଗଲା ତାଙ୍କ ପ୍ରତି, ସେଥିପାଇଁ ମୁଁ ସୁଧର୍ମ ପାଳନ କରିପାରୁନି। ଆଉ ସୁଧର୍ମ ଯଶ୍ୟ ସହ ଧର୍ମେ ସମୂଢ଼ ମୋ ମମତା ତେଲ ବଢ଼ିଗଲା, ଆଖା କୃପଣ ହେଇଗଲି, ଆଉ ଧର୍ମରେ ସମୂଢ଼ ହେଇଗଲି। କ'ଣ ଧର୍ମର ସମୂଢ଼? ନା କ୍ଷତ୍ରିୟ ମେ ଯୁଦ୍ଧମ ସ୍ୱଧର୍ମ ସତ୍ୟ ଭିକ୍ଷାଟନ ଏବଂ ସନ୍ଦେହ ଆନିମେ, ଯେହେତୁ ମୋ ଚିତ୍ତରେ ସନ୍ଦେହ ଆସିଲାଣି, ଧର୍ମରେ ମୂଢ଼ ହେଇଗଲାଣି, ମୁଁ ଭିକ୍ଷା କରିବାକୁ ବାହାରିଲିଣି, କ୍ଷତ୍ରିୟ ଯୁଦ୍ଧ କରିବା କଥା, ସେ ଖୋଲି କହୁଛନ୍ତି। ଆଉ ଇଦୃଶ ସନ୍ ଅହମ୍ ତ୍ୱାମ୍ ଇଦାନି ପୃଚ୍ଛାମି, ମୁଁ ଏଭଳି ଅବସ୍ଥାରେ ତୁମକୁ ପ୍ରଶ୍ନ କରୁଛି, ତସ୍ମ ନିଶ୍ଚିତମ, ନିଶ୍ଚିତ ଶବ୍ଦକୁ ବଳଦେବ ଦାସ ସୁନ୍ଦର ଲେଖିଲେ, ଐକାନ୍ତିକମ୍। ପ୍ରପାତ କ'ଣ ରଚନା କରୁଛି ଦେଖିବା, ପ୍ରପାତ ବାଡ଼ିକି ବଡ଼ ବହୁତ ସୁନ୍ଦର ବାଡ଼ିକି ରହିଛି। କୃପଣ ପରେ ପ୍ରପାତ ବହୁତ ରଚନା କରିଛନ୍ତି, ଲାଷ୍ଟ ପ୍ରପାତ ଲେଖିଛନ୍ତି, ସେଇଟା ବଳଦେବ ଦାସ କହିବେ। ଯଦିଓ ଏ କଥା ସେ ବୁଝିପାରୁଥିଲେ ଯେ ତାଙ୍କର କର୍ତ୍ତବ୍ୟ ହେଉଛି ଯୁଦ୍ଧ କରିବା, ତଥାପି ସେ କାର୍ପଣ୍ୟ ଦୋଷ ଯୋଗୁଁ ତାଙ୍କର କର୍ତ୍ତବ୍ୟ ସମ୍ପାଦନ କରିପାରୁନଥିଲେ, ଏଟା ହେଉଛି କାର୍ପଣ୍ୟତା। ତେଣୁ ସେ ପରମ ଗୁରୁ ଭଗବାନ ଶ୍ରୀକୃଷ୍ଣଙ୍କୁ ପଚାରୁଛନ୍ତି କ'ଣ ତାଙ୍କ ପକ୍ଷରେ ଉପଯୁକ୍ତ, ଏଇଟା ପଢ଼ୁଥିଲେ ନା ବର୍ତ୍ତମାନ, ଅଥ ପୃଚ୍ଛାମି ପୃଚ୍ଛାମି ତ୍ୱାମ ଧର୍ମ ସମୂଢ଼ ଚେଥା, ଧର୍ମ ସମୂଢ଼ କ'ଣ? ସେ କହିଲେ କ୍ଷତିରେ ହୋଇକି ବିକ୍ଷା କରିବାକୁ ଯାଉଛି, ପୃଚ୍ଛାମି ମୁଁ ପଚାରୁଛି ଏ ପରିସ୍ଥିତିରେ କ'ଣ ତାଙ୍କର କର୍ତ୍ତବ୍ୟ ଠିକ୍ କରି କହିବା ଉଚିତ। ସେ ନିଜକୁ କୃଷ୍ଣଙ୍କୁ ଶିଷ୍ୟ ରୂପେ ସମର୍ପଣ କଲେ, ସେ ବର୍ତ୍ତମାନ ବନ୍ଧୁଭାବପୂର୍ଣ୍ଣ କଥାବାର୍ତ୍ତା ବନ୍ଦ କରିବାକୁ ଇଚ୍ଛା କଲେ। ତୁମେ ଫ୍ରେଣ୍ଡସିପ୍ ମ୍ୟାଟରରେ ଗୋଟେ ଲାଇଟ୍ ଜିନିଷଟା, ସେ ଆପଣ ନା ଆପଣ କହୁଥିଲେ ନା କ'ଣ, ମୁଁ ଯେତେବେଳେ ନୂଆ ଭକ୍ତ ଥିଲି ଯେ ଗୁରୁଦେବଙ୍କୁ ପଚାରିଲେ, ଗୁରୁଦେବ ଅଲଗା 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 ମାନେ ସମସ୍ତେ ତାଙ୍କ ଶିଶୁକୁ ଟିକେ ଭଲ ପାଉଛନ୍ତି, କଥାଭାଷା ହେଉଛନ୍ତି, ଟିକେ ଭସ୍ନେହ କରୁଛନ୍ତି, ଆଉ ଆପଣ ସବୁବେଳେ କଡ଼ା ଶାସନ କରୁଛନ୍ତି। ଗୁରୁଦେବ କହିଲେ କ'ଣ, ଗୁରୁ ତୁମର ସାଙ୍ଗ ନା କ'ଣ, ଗୁରୁ ତୁମର ସାଙ୍ଗ, ତୁମ ସାଙ୍ଗରେ ମିଳାମିଶା କରିବେ, ଥେଟାପେଶା ହେବେ, ଗୁରୁ ତୁମର ସାଙ୍ଗ? ଗୁରୁଦେବ ସେ କ'ଣ ତୁମକୁ ତୁ ଗେଲ ଥଟା କ'ଣ ତୁମ ସାଙ୍ଗରେ, ତୁମ ସ୍ନେହ କ'ଣ କରିବେ? ଗୁରୁ ଅନ୍ତର ସ୍ନେହ ରଖିବୁ, ନଷ୍ଟ ହେଇଯିବ ଶିଷ୍ୟ, ଯାହା ସ୍ନେହ ଭିତରେ ବାହାରେ କିଛି ନାହିଁ, ଭାରଗ୍ରତ ସେ ମୁଣ୍ଡ ଉପରେ ଚଢ଼ିବ କାଲି ପୁତ୍ର ସେ ଶିଷ୍ୟ ସେ ଲାଲୟ ତାଡ଼େ ପୁରା ନଷ୍ଟ ହେଇଯିବ ଚରିତ୍ର ନଷ୍ଟ ହେଇଯିବ ଆ ମତେ ଗୁରୁ ଭଲ ପାଇଲାନି ମୁଁ ଏମିତି ଆଉ ମୁଣ୍ଡ ଉପରେ ସେ ଚଢ଼ିବି ତୁମ ମୁଣ୍ଡ ଉପରେ ସେ କଥା ମାନିବି ଗୁରୁ ତୁ ଗୁରୁ ତୁମ ସାଙ୍ଗ ଫଟା ପରିଆସ କଣ ଆଗକୁ କେହି ଯାଇପାରିବେନି ଡାକିଦେବେ ତ କିହ କିହ ତୁମର କଣ ଦେଖା ନାହିଁ ସେ କିହ ଡାକିଦେଲା ବେଳକୁ ତମ ଛାତିର ରକ୍ତ ନଥିବ ତୁମେ କଣ ଦେଖିଛ ଦେଖିଛ କି ତାଙ୍କର ସେ ଶକ୍ତି ଥିଲା ସେମିତି ମାନେ ରାଗିବା ତୁମେ ରାଗିକି ତୁମେ ଡରେଇ କଣ ମୁଁ ରାଗିକି ଡରେଇକି ତୁମେ ରଖିପାରିବି କି ମୁଁ ରାଗିବି ତୁମ ବାଡ଼ିରେ ଠେଙ୍ଗା ଧରିକି ତୁମେ ଡରେଇବି ତୁମେ ଡରେଇ କଣ ମଠେଇ ସ୍କନ ମଠ ନାହିଁ ନା କଣ ତୁମେ ଉଠିକି ପଳେଇବ ଆରେ ସେ ଶକ୍ତିର ଭଗବତ ଶକ୍ତିର ଯୋଉ ଇଏ ଡାକିଦେବେ ମାନେ ତୁମେ କଣ ଖାଲି କଣ ବୋଲି କହିଲା ବେଳକୁ ଗଲା ତୁମ ଦେହ ଥରିବନି ସେ କଣ ବୋଲି କହିଦେବ ତୁମ ଦେହ ଥରିବ କିଓ ଭଜନ ହଉଛି ଆଚ୍ଛା ଭଜନ କରୁଛନ୍ତି ଆଉ ସେ କହିଦେବେ ନା ସେ କଥାଟା ଆଉ ହେଲେ କିହ ଡାକିଦେଲେ ଗଲା ଆଉ ସହିଲା ତୁମେ ଆଉ ତୁମେ କହିବ କାହିଁକି ଗୁରୁଦେବ କଥା ଗୁରୁଦେବ କେବେ କେବେ କାହା ସାଙ୍ଗରେ କଥା ବସା କେବେ କାହା ସାଙ୍ଗରେ କରନ୍ତି କେବଳ ଯିଏ ତାଙ୍କ ସେବା କରନ୍ତି ତାଙ୍କ ସାଙ୍ଗରେ କେବଳ ସେବା କଲାବେଳେ କେଉଁ ମନା କରିଦିଅନ୍ତି ମୋ ସାଙ୍ଗରେ କଥା ବସା ମୁଁ ତ ମୋ ପାଇଁ ମୁଁ କିଛି କହିବିନି ମୁଁ କ'ଣ ଖାଇବି ମୋ ଲୁଗା କେମିତି ଧୁଆ ହବ ମୁଁ କେମିତି ମୋତେ କିଛି ପଚାରିବନି ଗୁରୁଦେବ ସେବକ ସାଙ୍ଗେ କଥାବସା କରନ୍ତି ତୁମେ ସେଗୁଡ଼ା ଫଟୋ ଉଠେଇବା କ୍ୟାମେରା ସେଗୁଡ଼ା ଭୁଲି ଯାଅ ବାପା ଗୋଟେ ଜାବଡ଼ା ମାରିବ ଅନ୍ଧାର ହେଇଯିବେ ଗୁରୁଦେବ ଗୋଟେ ଜାବଡ଼ା ମାରିବ ଅନ୍ଧାରରେ ଘୁରି ପଡ଼ିବ ସେଠି ଗୁରୁଦେବ କଥାବସା କର ତାଙ୍କ ପାଖରେ 24 ଘଣ୍ଟାରେ ତୁମେ କଥା କହିପାରିବେ ତାଙ୍କ ସାଙ୍ଗେ କିଛି ନାହିଁ କିଛି କଥା ହୁଅନ୍ତି କାହା ସାଙ୍ଗେ ତାଙ୍କର ସାଧାରଣ ଭଜନ ଲେଖା ତା ଯେତେବେଳେ ଯାହା ସେୟା ବାସ କେବଳ କଥା ହେବେ ଯେତେବେଳେ ପ୍ରସାଦ ପାଇସାରେ କିରେ ପାଇଲୁଣି କି ପ୍ରସାଦ ପ୍ରସାଦ ଟିକେ ରଖିଦେ ସେ ପିଲାଗୁଡ଼ା ପଳେଇ ଆସିବେ କିଏ କୁଆଡ଼େ ପ୍ରସାଦ ପାଇଦେବ ରଖ ଯାହା କହିବା କଥା ସେ ପ୍ରସାଦ 5 ମିନିଟ୍ ପ୍ରସାଦ ପାଇଲା ସରିଲା ତାପରେ ଶେଷ ଆଉ ତାଙ୍କୁ କହିଦେବେ ମୋ ବିଷୟରେ ମୋର କ'ଣ ସେବା ମୋତେ ମୋତେ କହିବନି ମୋତେ ପଚାରିବନି ମୋତେ ପଚାରିବନି ତୁମେ ଥରେ ଜଣେ ପଚାରିଦେଲ ତାକୁ ସାଙ୍ଗେ ସାଙ୍ଗେ ଏଇ ଯୋଉ ସୁବଳଟା ମୁଁ ତାକୁ ମନା କରୁଛି ରେ ସେ ମୋ ଗାଡ଼ିରେ ଥାଏ କଳାହାଣ୍ଡିରେ ସେ ମନ ମନଲ ଅଛି ଲାଞ୍ଜିଗଡ଼ ଥାଏ ଦୁଇ ଦିନ ଆଗରୁ ବେଡ଼ିଂ ପତ୍ର ବାନ୍ଧିକି ବାହାରିଲା ମୁଁ କହିଲି କିରେ ତୁ ଫୁଲବାଣିଆ ପିଲା ତୁ ଗୁରୁଦେବଙ୍କ ପାଖରେ ରହିବୁ ତୋର ବୁଦ୍ଧିଟା ନାହିଁ ତୁ ହୁଣ୍ଡାଟା ତୁ ଯେତେ ବୁଝିବୁ ତୁ ପାରିବୁନୁ ରେ ନା ମୋତେ ପ୍ରେସିଡେଣ୍ଟ କହିଛନ୍ତି ଜୟଦିନ ପ୍ରଭୁ କହିଛନ୍ତି ମୁଁ ସେବା କରିବି ଆଉ ମୁଁ ତା କ'ଣ କ'ଣ ଛୁଆ କହିଲେ ଯୁକ୍ତର କରିବେ ହଁ ଯା ମୁଁ ଜାଣିଛି ପାରିବନି ଗୁରୁଦେବ କହିଲେ ତୁ ନିଆଁ ପାଖରେ ରହୁ ଜାଣିଛୁ ଟି ଗୁରୁମାନେ ତୁ ନିଆଁ ପାଖରେ ରହୁଛୁ ପୋଡ଼ିଯିବୁ ସେ ଆସିଲା ଆସିକି ରହିଲା ଗୁରୁଦେବଙ୍କ କିଛି କହିବେନି ବା କ୍ଲାସ୍ରୁ ଆସିବେ ତାଙ୍କର ବାଥରୁମ୍ ଯିବେ ବାଥରୁମ୍ ଆସିଲେ ପ୍ରସାଦ ରଖିଥିବ ତୁମେ ପ୍ରସାଦ ରଖିଦେଇଥିବ ପାଣି ପ୍ରସାଦ ଯେଉଁଠି ଯା ଯେଉଁଠି ଯେଉଁ ଜିନିଷ ସେଇଠି ତୁମକୁ ଭଟ ଭଟ ହବାକୁ ପଡୁଛି ଏଠି ଚପଲ କିଏ ଫୋପାଡ଼ି ଦେଉଛି ସେମିତି ଲାଇଫ୍ ନୁହେଁ ଏଟା ଡ୍ୟୁଟି ଏଟା ଡିସିପ୍ଲିନ ଡିସାପ୍ଲିନ ଲାଇଫ୍ ନୁହେଁ ଯେଉଁଠି ମୋ ଚପଲ ରହିବ ସେଇଠି ରହିବ ଯେଉଁଠି ତୁମ ଲୁଗା ଶୁଖାଇବ ତ ସବୁଦିନ ସେଇଠି ଶୁଖା ହବ ତୁମେ ତ ଏଇ ଡିସିପ୍ଲିନ ଶିଖିନ ତୁମେ କେତେ କାମ କରୁଛ 24 ଘଣ୍ଟା କାମ କଲେ ବି ସେଇ ଗୋଟିଏ ଜିନିଷ ଭୁଲ ହବନି ଗୁରୁଦେବ କହିବେନି ପାଣି ଯେତିକି ଦେବା କଥା ସେତିକି ପାଣି ଦେବ ଯେଉଁଠି ପ୍ରସାଦ ଦେବା କଥା ସେଇଠି ଦେବ ଯେଉଁଠି ଆସନ ରଖିବା ତ ସେଠି ଆସନ ରଖିବ ସ୍ନାନ କରିକି ଆସିବେ ତିଳକ ତୁମେ ରେଡି କର କିଛି କହିବେନି କାହା ଇଏ ପଚାରୁଛି ଗୁରୁ ଆସିଲା ପରେ ଗୁରୁଦେବ ପ୍ରସାଦ ପାଇବେ ଏବେ ଏତିକି ଖାଲି ପଚାରିଦେଲା ସରିଲା ସରିଗଲା ଗୁରୁଦେବ ଡାକିଦେଲେ ଏଇ ଚୈତନ୍ୟ ଚନ୍ଦ୍ର ଡାକିଲ ତୁମେ କିଏ ଚୈତନ୍ୟ ଚନ୍ଦ୍ର ତୁମେ କି ପିଲାକୁ ଦେଇଛ ସେ ମୋତେ ପଚାରୁଛି ପ୍ରସାଦ ପାଇବ ବୋଲି ବଦଳା ବଦଳ ଇଏ ସେବା କରିପାରିବେ ଏ ଜାଣିପାରୁନାହାନ୍ତି ଆଉ ଇଏ କ'ଣ ସେବା କରିବେ ଯାଅ ସାଙ୍ଗେ ତା ପରଦିନ ବେଡ଼ିଂ ଧରି ବାପା ବାହାର ତା ପରଦିନ ଆମେ ଗୋଟେ ସବୁ ଆଖିରେ ଦେଖିଛୁ ଆଉ ତୁମେ ଆମକୁ ପାଠ ପଢେଇବ ତୁମେ ଫିଲ ବହି ଖାତା ବହି ଦେଖେଇବ ଆମକୁ କ'ଣ ଦେଖୁଛ ମୁଁ କି ଖାତା ବହି ଦେଖୁଛ ତୁମେ ମୋତେ ଆମେ କଂସାରୀ ଘରର ପାରା ଆମେ ସଂସାରରେ ପତିତ ହେଇଗଲେ ବି ଗୁରୁ କ'ଣ ଜାଣିଛୁ ପତିତ ହେଇଗଲେ ବି ଆଜି ଆମେ କେବେ ଗୁରୁଙ୍କୁ କେବେ ହେଲେ ଅଲଗା ଦୃଷ୍ଟିରେ ଦେଖିପାରିବୁନି ଆମେ କୁଆଡ଼େ ବି ତଳି ତଳାନ୍ତ ହେଇଗଲେ ବି ସେ ଆମର ପ୍ରଭୁ ହେଇକି ସବୁବେଳେ ରହିବେ ଜଗତରେ ଏମିତି ଆମେ ଭଗବାନ ଯେମିତି ଏ ଜଗତକୁ ଆସିକି ଲୀଳା କରନ୍ତି ଦେଖିଛନ୍ତି ସେ ଭାଗ୍ୟବାନ ସେଭଳି ଯେଉଁମାନେ ପ୍ରଭୁପାଦ ଦେଖିଛନ୍ତି ଆଜି ପ୍ରଭୁପାଦ ଶିଷ୍ୟ ମାନେ ପାଗଳ ହେଇଯାଉଛନ୍ତି ନା ପ୍ରଭୁପାଦଙ୍କ ପାଇଁ ଆଉ ସେମାନେ କେବେ ଭୁଲି ପାରିବେନି କାରଣ ଯାହାଙ୍କର କିଛି ଚିନ୍ତା ନାହିଁ ଜଗତରେ କୌଣସି ବିଷୟରେ କେବଳ କୃଷ୍ଣ ଆଉ ସେଇଟା ସବୁ ଗୁରୁ ଜିନିଷଟା ନା ତୁମେ ଥଟା ପରିହାସ ମଜା ତୁମେ ତୁମକୁ ସ୍ନେହ ମମତା ଏଗୁଡ଼ା କ'ଣ ଏଗୁଡ଼ା ସବୁ ଭିତରେ ବାହାରେ କିଛି ନାହିଁ ବାହାରେ ଗୁରୁ ଭଗବାନଙ୍କ କଥା ଇଏ କରି ତୁମ ସାଙ୍ଗେ ଫଟାଫଟ ଆସି କ'ଣ ହେବେ? ସେ ନେଇ ଏଇଟା କହୁଛନ୍ତି ପ୍ରଭୁ ଦେଇକ ଲେଖିଲେ ଆଉ ଗୁରୁ 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 ଶିଷ୍ୟ ମଧ୍ୟରେ ଯେଉଁ କଥାବାର୍ତ୍ତା ତାହା ବଡ଼ ଗୁରୁତ୍ୱପୂର୍ଣ୍ଣ କଥା। ମହାବନ୍ଧୁ ମହାବନ୍ଧୁମାନଙ୍କ ମଧ୍ୟରେ ହେଉଥିବା ଥଟାଳିଆ କଥା ନୁହେଁ, ଏ ଦେଖ ପୂର୍ବ ଲେଖିଛନ୍ତି ପରିହାସ ବ୍ୟଞ୍ଜକ କଥା ନୁହେଁ। ବର୍ତ୍ତମାନ ଅର୍ଜୁନ ତାଙ୍କ ଗୁରୁ କୃଷ୍ଣଙ୍କ ସମ୍ମୁଖରେ ବଡ଼ ଗୁରୁତ୍ୱପୂର୍ଣ୍ଣ ଭାବରେ କଥାବାର୍ତ୍ତା କରିବାକୁ ଇଚ୍ଛା କଲେ। ତେଣୁ କୃଷ୍ଣ ଏଇ ଭଗବତ ବିଜ୍ଞାନ ଭଗବତ ଗୀତା ବିଜ୍ଞାନ ଆଦିଗୁରୁ ଅଟନ୍ତି ଏବଂ ସେ ଗୀତା ବିଜ୍ଞାନ ଶିକ୍ଷା କରିବାର ପ୍ରଥମ ଶିଷ୍ୟ ହେଉଛନ୍ତି ଅର୍ଜୁନ। ଅର୍ଜୁନ କିପରି ଭଗବତ ଗୀତାକୁ ବୁଝିପାରିଲେ ସେ କଥା ଗୀତାରେ କୁହାଯାଇଛି। ତଥାପି ନିର୍ବୋଧ ଜଡ଼ ପଣ୍ଡିତ ଜଡ଼ ବିଜ୍ଞାନୀଗଣ ପଣ୍ଡିତଗଣ କହନ୍ତି ଯେ କୃଷ୍ଣ କୃଷ୍ଣଙ୍କୁ ପୁରୁଷ ରୂପରେ ଗ୍ରହଣ କରି ତାଙ୍କ ନିକଟରେ ଆତ୍ମସମର୍ପଣ କରିବାର କିଛି ଦରକାର ନାହିଁ, କିନ୍ତୁ କୃଷ୍ଣଙ୍କ ମଧ୍ୟରେ ଯେଉଁ ଅଜ ନିର୍ବିଶେଷ ଭଗବାନ ଅଛନ୍ତି ତାଙ୍କଠାରେ ଆତ୍ମନିବେଶନ କରିବା ଉଚିତ। ଏଇଟା ପ୍ରବାଦ ରଚନା କଲେ। ତେଣୁ ଇଏ ସେଇଟା କହୁଛନ୍ତି ବଳଦେବୀ ଦେବ ତୁମେ ମୋର କ'ଣ ଶରଣ ଯିବ? ଚଗତ କହୁଛନ୍ତି ନା ନନୁ ମଞ୍ଚ କାହାର ପଢ଼ୁଥିଲି ବଳଦେବୀ ଦାସ ପଢ଼ୁଥିଲି। ନନୁ ଶରଣାଗତସ୍ୟ ଉପଦେଶ ତତ୍ ବିଜ୍ଞାନାର୍ଥମ ସଗୁରୁ ଏବା ବି ଅଛେ ତିଥି ଶ୍ରୁତେ। ଆପଣ କାହିଁକି ମୋତେ ଜ୍ଞାନ ଦେବେନି? ଅର୍ଜୁନ ଯୁକ୍ତି କରୁଛନ୍ତି ଶରଣାଗତକୁ ଆପଣ ଜ୍ଞାନ ଦେବେ, ମୋତେ କାହିଁ ଦେବେନି? ମୋର କ'ଣ ଦୋଷ? ଏଠି ସାଙ୍ଗେ ସାଙ୍ଗେ କହିଦେଲେ ତତ୍ ବିଜ୍ଞାନାର୍ଥମ ସଗୁରୁ ଏବା ଅଛେ, ମୋର ଜ୍ଞାନ ଜାଣିବାର ଅଛି, ମୁଁ ଗୁରୁଙ୍କର ଶରଣ ନେଉଛି। କହିଲେ ନାଇଁ ସଖାୟତ୍ୱାମ କଥମ ଉପଦର୍ଶ ଆମେ ଏତି ଚେତ୍, ତୁମେ ମୋର ସଖା ହେଇକି ମୁଁ ତୁମକୁ ଉପଦେଶ କେମିତି ଦେବି? ସଖାଟା ତୁମର ରହୁଛି ନା, ସେଥିପାଇଁ ଆତ୍ମୀୟ ସୂଚନମାନଙ୍କୁ ଯେଉଁ ଦୀକ୍ଷା ପ୍ରଦାନ କରନ୍ତି ଗୁରୁ, ସେ ଆଗେ ଦୀକ୍ଷା ପ୍ରଦାନ ଦେବେନି, ଦୀକ୍ଷା ଦେବେନି ଆତ୍ମୀୟ ସୂଚନମାନଙ୍କୁ। କାହିଁକି? ସେ ଦେଖିବେ ଇଆର ଗୁରୁ ବୁଦ୍ଧି ଯଦି ଆସିଲା ତାକୁ ଦେବେ, ନହେଲେ ଆତ୍ମୀୟ ସୂଚନ କ'ଣ କହିବେ? ମୋ ବାପା ମୋର ସିଏ ମୋ ମାମୁଁ ସିଏ ମୋର ଭଣଜା, ଆତ୍ମୀୟ ସୂଚନ ବୁଦ୍ଧି ଆସିବ ନା। ଆଉ ସେଇଟା ଯଦି ତୁମର ନ ଆସିଛି, ଏ ଗୁରୁଦେବଙ୍କର ପୁତ୍ର ଗୁରୁଦେବଙ୍କ ତୋର ଦୀକ୍ଷା ନେଇଛନ୍ତି, ସେ କ'ଣ ତାଙ୍କ ନାଁ? ଅଭିମନ୍ୟୁ ପ୍ରଭୁ ନା ଗୁରୁଦେବଙ୍କ ପୁତ୍ର ଅନିରୁଦ୍ଧ ତାଙ୍କ ନାଁ, ଅଭିମନ୍ୟୁ ତାଙ୍କ ପୂର୍ବ ନାଁ ଥିଲା ନା କ'ଣ? ଅଭିମନ୍ୟୁ ନା ଅଭୟ ଥିଲେ, ଅନିରୁଦ୍ଧ ପ୍ରଭୁ ନା ଅନିରୁଦ୍ଧ ପ୍ରଭୁ। କେବେ ସେ କହିବେନି ବାପା ବୋଲି, କେବେ ବାପା କୁହନ୍ତିନି, କି ତାଙ୍କ ଘରେ ସବୁବେଳେ ଗୁରୁ ମହାରାଜ, ସେ ସବୁବେଳେ ଗୁରୁ ଆଜ୍ଞା, ଆମ ଛୁଆଟି ବେଳୁ ଆମର ଗୁରୁ ଆଉ ସମସ୍ତେ ଗୁରୁ ତାଙ୍କର ସତେ, ଯେତେ ଗୁରୁଦେବଙ୍କର ପୂର୍ବ ଆଶ୍ରମରେ ତାଙ୍କ ପତ୍ନୀ ପୁତ୍ର ଯିଏ ସବୁ ଥିଲେ ଗୁରୁଦେବ ନା ଗୁରୁଦେବ ଗୁରୁ ମହାରାଜ ଗୁରୁଦେବ ଯାହା କହିଛନ୍ତି ନା, କାହିଁକି ସେ ଦେଖିଛନ୍ତି ଆଉ ସେ ଗୁରୁ ଆଉ ସେ ସବୁ ଦେଖା ନେଇଛନ୍ତି ସମ୍ବନ୍ଧୀ ତାଙ୍କ ଗୁରୁ ଦୃଷ୍ଟି ଆଉ ଗୁରୁ ଆଉ ପୁତ୍ର କ'ଣ କହିବ ବାପା ବୋଲି? ନାଇଁ 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 ଗୁରୁ ନା ଆଉ ସେଟା ଗୁରୁ ଆତ୍ମୀୟ ଲୋକ, ସେ ଭଗବାନ ସେଟା କହୁଛନ୍ତି ତୁ ସଖାଟା ମୋର ଆଉ ତତେ କ'ଣ ଦେଖା ଦେବି? ନା ଆମ ଶିଷ୍ୟ ବି ବା ଶିଷ୍ୟ ହେଲା ମାନେ ତୁମେ ଆଉ ମାମୁଁ ଭଣଜା ଗୁରୁ କ'ଣ ବାପ ପୁଅ ଏସବୁ କିଛି ସମ୍ବନ୍ଧ ନାହିଁ, ବର୍ତ୍ତମାନ ତୁମେ ଶିଷ୍ୟ ଶାସନ ଅଧୀନରେ ରହିବ, ଆଉ ପ୍ରିୟ ପ୍ରିୟତା ଏଥିରେ କିଛି ସମ୍ପର୍କ ନାହିଁ। ସେ ଭଗବାନ ଆଗେ ଆଗେ ସର୍ତ୍ତ କରୁଛନ୍ତି ତତେ ଉପଦେଶ ଦେବି ଯେ ପରେ ବୋଧେ ମୁଁ ପଢ଼ିଛି ଏଟା ଆସିବ ବୋଧେ ଚକ୍ରପ୍ରଦାଙ୍କର ଗେମ ନୁନୁ ମଦ ବିହାୟ ବ୍ୟାସା ଦେଇ ଏଇଭଳିଆ ଗୋଟେ ଗୋଟେ ଅଛନ୍ତି ଏଠି ଲେଖିନି କି ମୁଁ ପାଉନି ସେଟା ବୋଧେ। ହଁ ଏଇଭଳିଆ ଚକ୍ରପ୍ରଦାଙ୍କ ଲେଖିଛନ୍ତି, ଆଉ ମତେ କହିଲେ ହବ କି? ମୁଁ ପଢ଼ିଛି ଆଉ ନନୁ ମୈତବ ସଖ୍ୟ ଭାବ ହେବ, ତୁମେ ମୋର ଶିଷ୍ୟ ହୁଅନି। ଏଟା ଚକ୍ରପ୍ରଦାଙ୍କ ବାଣୀ ମୋର ମନେ ଅଛି ଆଉ ତୁମର ମୋ ପ୍ରତି ସଖ୍ୟ ଭାବ ଅଛି ନ ତୁ ଗୌରବମ, ତୁମର ଯଦି ଗୁରୁଙ୍କୁ ଗୌରବ ବୁଦ୍ଧି ଆସୁନି ତୁମେ କାହିଁ ଦେଖିବା ନେବ? ତୁମେ ଯଦି ଗୁରୁ ଗୋଟେ ଗୌରବ ଆସୁନି ତୁମେ ଦେଖିବା ନିଅନି, ଅପରାଧ କରିବ। ତୁମର ସୁକୃତ ଥାଉ କିମ୍ବା ତୁମ ମନ ମନରେ ଥାଉ କିମ୍ବା ଗୁରୁଙ୍କର ତୁମେ ଭଲ ଗୁଣ ଦେଖିବ, ତୁମର ଗୋଟେ ଗୌରବ ବୁଦ୍ଧି ଆସୁନି ଗୁରୁ ବୁଦ୍ଧି ଆସୁନି, ଅପରାଧ କାହିଁ କରିବ? ଭଗବାନ ମନା କରିଦେଉଛନ୍ତି ଏଠି କହିଲେ ନନୁ ମୈତବ ସଖ୍ୟ ଭାବ ହେବ, ଆଚ୍ଛା ତୁମର ମୋ ପ୍ରତି ସଖ୍ୟ ଭାବ ଅଛି ନ ତୁ ଗୌରବମ, ତୁମର ଗୌରବ ଭାବ ନାହିଁ। ଅତସ୍ତ୍ୱାମ କଥମ ଅହମ୍ ଶିଷ୍ୟମ୍ କରମି, ମୁଁ ତୁମକୁ କେମିତି ଶିଷ୍ୟ କରିବି? ମୁଁ ଦେଖୁ ତୁମେ ମୋ ସଖା ଭାବରେ ଦେଖୁଛ, ଶିଷ୍ୟ କରିପାରିବିନି। ତସ୍ମାତ୍ ଯତ୍ର ତବ ଗୌରବମ୍ ତମ କମପି ଦ୍ୱୈପାନାଧିକ ପ୍ରପଦ୍ୟ ସ୍ପେଶ ଅଛି ମୁଁ ପଢ଼ିଛି। ତସ୍ମାତ୍ ଯତ୍ର ତବ ଗୌରବମ୍, ତୁମର ଯେଉଁଠି ଗୌରବ ରହୁଛି ଗୁରୁ ବୁଦ୍ଧି ରହୁଛି ତୁମେ ସେଇଠି ଯାଇକି ତାଙ୍କ ଶରଣ ନିଅ, କିଏ ନା ଦ୍ୱୈପାନାଦି ବି ବ୍ୟାସାଦିଙ୍କ ତୁ ଯାଅ, ତୁମର ଗୁରୁ ବୁଦ୍ଧି ରହିବ, ମୋ ସଖା ଆଉ ତୁମର ହେଲା ହବନି। କହିଲେ ସେ ମନା କଲେ ନା ଶିଷ୍ୟ ଟେ ମୋର ଶିଷ୍ୟ ହେବି ଆଜ୍ଞା, ଆଉ ସେ ଛାଡ଼ିଦିଅ, ତୁମେ ତ ଶିଷ୍ୟ ହେବା ପାଇଁ ଚାହୁଁଛ, ଆଉ ସମ୍ବନ୍ଧ ଆଉ ଭୌତିକ ସମ୍ବନ୍ଧ କାଟ, ସଖ୍ୟପକ୍ଷ ଆଉ ହେଇପାରିବନି, ସେଇଟା ପ୍ରବୋଧ କରୁଛି, ଥଟା ମଜାଳିଆ କଥା ହଉ ନାହିଁ, ଶିଷ୍ୟ ତ ତୁମେ ଶିଷ୍ୟ ହବ ଆଉ, ତୁମେ ଶିଷ୍ୟ ହବ ଆଉ, ଆମେ ସବୁ ସେ ଗୁରୁ ଗୁରୁଦେବ କଥା ଆଜି କାଇଁ ମନେ ପଡ଼ୁଛି, ସେ ଆଉ କ'ଣ ଅଛି, ଆଉ ଭାଗ୍ୟ ଆଉ ହବ ନା, ଆଉ ଦେଖିପାରିବୁ ସେ ବିରୋଧର ଗୁରୁ ଥାଏ ସେବାରେ ସେ ଥାଏ, ଆଉ ମୋର ଛୁଆଟି ବେଳେ ତ ଭାରି ଛୋଟ ବେଳେ ମୁଁ ଭାରି ଗମ୍ଭୀର, ଯୋଉ ଟାଇମ୍ ଯୋଉ ଜିନିଷ ଯାହା ଆମେ ରାତି 12ଟାରେ ବାସନ ମାଜିକି ଶୋଉ ନା, ତୁମେ ତ 10ଟା ବାଜିଲେ ପାଗଳ ହେଇଯାଉଛ, ଶୋଇବୁ ଶୋଇବୁ ଆଖି ତଦା ମଙ୍ଗଳ ରାତି ଆସିବୁ, 12ଟା ବେଳେ ଗୁରୁଦେବଙ୍କର ବାସନ ମଜା ହବ, ଗୁରୁଦେବ ପ୍ରସାଦ ପାଇସାରିଲା ପରେ ମା ମାଆକୁ ଅଲଗା ଗୋଟେ ଜାଗାରେ ରଖି ଗୁରୁଦେବ ବାସନଟା ବାସି ବାସନ ରହିବନି ନା, ଆମର ସାଧୁଗୁରୁ ମୋତେ ଟ୍ରେନିଂ ଦେଇଥିଲା, ତୁ ଗୁରୁଙ୍କର ପ୍ରସାଦ ପାଇବୁ ରେ, ତୋର କୃପା ପାଇବୁ, ମୁଁ ଛକିକି ରହେ, ଆଉ ସେ ଗୋଟେ ବିଦେଶ ଥାଏ, ସେ ବିଦେଶରେ ମୋର ଦୁଇ ଜଣ ରହିବୁ ସବୁବେଳେ, ଗୋକୁଳ କେତେ ଦିନ ଥାଏ, ତାର ସିଦ୍ଧର ଯୋଉ ଥିଲା ସିଏ ଶୋଇଥାନ୍ତି, ମୁଁ ଡେଲି ମୋର ଗୁରୁଦେବ ଅଛନ୍ତି ମାନେ ଆମେ ଆସୁଛୁ ମାନେ 12ଟା ଗୋଟେ ସେଇ ଶୋଇ ପୁଣି 4ଟା ଉଠିବୁ ପୁଣି ସେବା ଦିନରେ ଶୁଆ ଶୁଆ, ଆମେ ଦିନ ଦିନରେ କେବେ ବ୍ରହ୍ମଚାରୀ ଜୀବନରେ ଶୋଇନଥିଲୁ, ଏବେ ଏଠି ଶୋଇବାକୁ ପଡ଼ୁଛି, ଟିକେ କେବେ ଶୋଇନୁ, ସଂକୀର୍ତ୍ତନ ଗଲୁ ଆଇଲୁ ମନ୍ଦିର ଦିନ ମାନେ ସେବା ଶୋଇବୁ କୋଉଠି, ମ ଦିନରେ କିଛି ରେଷ୍ଟ ନାହିଁ, ରେଷ୍ଟ ଗୋଟେ କଣ ଆମେ ଜାଣିନଥିଲୁ, ଆଉ ଏବେ ସନ୍ନ୍ୟାସ ବିନ୍ୟାସ ହେଲା ପରେ ବୟସ ହେଲା ପରେ ଦେହ ଥକି ଯାଉଛି, ରେଷ୍ଟ ରେଷ୍ଟ କଣ ଆମ ଜୀବନ ନଥିଲା, ଆମେ ସବୁବେଳେ ମୁଁ ପ୍ରାୟ ସବୁବେଳେ ଗୁରୁଦେବଙ୍କ ପାଖାପାଖି ଦୂରେଇକି ଆମର ପାଖ ରହିଲେ ଦେଖିଦେବୁ ଏ ସେବା ନାହିଁ, ଆମେ ସଂକୀର୍ତ୍ତନ ଯାଉ ବୋଲି ଆମେ ଗୁରୁଦେବ କିଛି କୁହନ୍ତିନି, ଭଲ ପାଆନ୍ତି, ଆଉ ଯାହା ସବୁ ବିଦେଶରୁ ଆଣିଲେ ଆମକୁ ଦିଅନ୍ତି ସଂକୀର୍ତ୍ତନ ପିଲାଙ୍କୁ ଦିଅନ୍ତି, ଗୁରୁଦେବ ତାଙ୍କ ମୋ ଗୁରୁଙ୍କ କାମ କରୁଛ, ଗୁରୁଦେବ ଡାକିକି କହିଲେ ମୋ ଗୁରୁଙ୍କର ସବୁ ସେମାନେ ସେବା କରୁଛନ୍ତି ନା, ସବୁ ଡାକିଲେ ବିଦେଶରୁ ସବୁ ପେନ୍ ଦିଆହେଇଥିଲା, ବିଦେଶରୁ ବିଦେଶ ମାନେ ସେ ପେନ୍ ଏବେ ମୋ ପାଖରେ ଅଛି, ମୋତେ ଗୋଟେ ପେନ୍ ଦେଇଥିଲେ ଗୁରୁଦେବ, କହିଲେ ତୁ ତୁମ ପିଲାମାନଙ୍କୁ ଏଇଟା ଦେବ ଆଉ ତୁମ ପାଇଁ ଏଇଟା, ମୋତେ ଗୁରୁଦେବ ଦେଇଥିଲେ ସେ ପେନ୍ ଆଣିଥିଲେ, ମୁଁ ସବୁବେଳେ ଗୁରୁଦେବ ପାଖରୁ ପାଖାପାଖି ରୁହେ, କାରଣ ଡର ତ ଲାଗେ, ଗୁରୁଦେବ ସେବକ ପାଖରେ ରୁହେ, କାହିଁକି ତାଙ୍କୁ ଟିକେ ସେବା ମୁଁ କରିଦେବି ସାହାଯ୍ୟ କରି, ସେ ବିରୋଧ ଗୁରୁଦେବ କହିଲେ ଏଇଠି ଡାକିଲ ସେ ପିଲାକୁ, କାହାକୁ ଆତ୍ମାନ ପ୍ରଭୁଙ୍କୁ ନା କାହାକୁ କାହାକୁ ଡାକିବା ପାଇଁ କହିଲେ, ତାଙ୍କୁ ଡାକିଲ, ସେ କାହାକୁ କହିଲେ ବିରୋଧ କହିଲେ, ବୀରଭଦ୍ର ପ୍ରଭୁ ଗୁରୁଦେବଙ୍କ ଆଗରେ ମୋତେ ଅର୍ଡର ଦେଇଦେଲେ, ମୋତେ ଖାଲି ଏତିକି ଅର୍ଡର ଦେଇଦେଲେ, ଏଇ ହଳେ ଦେହ ଗଲୁ 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 ସେ ଡାକି ଆଣିବୁ, ମାନେ ଗୁରୁଦେବଟା ଶୁଣିଦେଲା, କିରେ ତୁ ଗୁରୁ, ତୁ ଗୁରୁ ହେଇଗଲୁ ଏଠି, ତତେ ମୁଁ କହିଲେ ଡାକି ଆଣେ, ତୁ ଗୋଟେ ଆଦେଶ ଦେଲୁ ତାକୁ, ଗୋଟିଏ ଥାପଡ଼ ତାଙ୍କୁ ଦେଲେ ସେଇଠି ସେ ବସି ପଡ଼ିଲେ ପୁରା, ତୁ ଏଇଟା ଶିଷ୍ୟ ହେଇଛୁ, ତତେ ମୁଁ ଆଦେଶ ଦଉ, ତୁ କୋଉ ତୁ କୋଉ ତୁ ଚାଲା ଗଲୁଣୁ ନା କଣ, ହେଲା ଯେ ଗାଳେ ମାଠିଲେ ମାଠି, ଗୋଟିଏ ଦିନ ନାହିଁ ଗୁରୁଦେବ, ଗୋଟିଏ ଦିନ ନାହିଁ, 10 ଦିନ ସେଆକୁ ମାଠିବେ ମାଠିବେ ମାଠିବେ, ଖାଇପାରିବନି, ଜଣେ ଗୁରୁଦେବ କ୍ଲାସରେ କହିଲେ ସେ ଛାଡ଼ିକି ଘରକୁ ପଳେଇଗଲେ 15 ଦିନ, ଆଉ ତୁମକୁ କିଛି କୁହାହଉଛି, ତୁମକୁ ପିଠି ଥାପୁଡ଼େଇକି ରଖା ହଉଛି ମଠ ଚାଲିବା ପାଇଁ, ବାପା ମୁଁ କଣ ଭଗବାନ ଅଛନ୍ତି ଆଉ କଣ କରିବା, କୋଟିଆ କଣ ଚାରିହାତ ହବୁ, ତୁମେ ପିଠି ଥାପୁଡ଼େଇ ରଖା ହଉଛି, ତୁମେ ଗୋଟେ ଦିନ ଆମ ପୂର୍ବା ଯେମିତି କୁହନ୍ତି ମୋ ଗୁରୁଙ୍କର ଗୋଟିଏ ଦିନ ତୁମେ ଗୋଟିଏ ଜଣେ ବି ଶିଖି ଶିଷ୍ୟ ହେଇପାରିବନି, ଆଉ ସେଭଳିଆ ମୁଁ କହୁଛି ତୁମ ଆମ ଗୁରୁଦେବଙ୍କର ତୁମେ ଗୋଟେ ଦିନ ବି ରହିପାରିବନି, ବାଘ ଛେଳି ସମସ୍ତଙ୍କୁ ପାଣି ପିଉଥିଲେ ଗୋଟେ ଜାଗାରେ, ସିଏ ଡାକ ମାରିଦେବେ ମାନେ ସବୁ ଗୋଟେ ଜାଗାରେ, ଆଉ ତୁମକୁ ତୁମକୁ ମଠ ଭଗବାନ ଅଛନ୍ତି କଣ କରିବେ, ଯାହା ଯେମିତି କରନ୍ତୁ ମଠ ଚାଲିବ, ଆଉ ତୁମେ ଶାସନ ଶିଖିଛ ଶାସନ ଦେଖିଛ, ସିଏ ଯୋଉ ଶାସନ କଥା କଣ କହିବ, ପଢିବି ଆଜ୍ଞା ମୋର ଜପ ହଉନି ଭଜନ ହଉନି କିଛି କଥା କହିପାରିବନି, ପଦେ କଥା କହିବେ ଆମେ କହିନୁ ଆମ ଗୁରୁଙ୍କ ଆଗରେ, କେମିତି ଭକ୍ତ ହେବି କେମିତି ବ୍ରହ୍ମଚାରୀ ହେବି କଣ କିଛି ନାହିଁ, ଗୁରୁ କହିଲେ ତ ହାତ ଯୋଡ଼ିକି ଚାଲ ଭାଇ, ପାଠ ସାଠ ପଢିକି ଆମେ ଆସିଥିଲୁ ଘର ଏମିତି ମାନେ କିଛି ନଥିଲା ବୋଲି ସବୁ ଥିଲେ ବି ଏଇଟା କଣ ଆମର ଥିଲା ଗୋଟେ ସେ ଶକ୍ତି ଗୁରୁଙ୍କର, କେବେ ବି କିଛି ମନ ଭିତରେ ଗୋଟେ ପ୍ରତିକ୍ରିୟା ଆସେ ନା, କାହିଁକି ପଳେଇଯିବା ଏଠି ରହିହବନି ଏମିତି ସେମିତିକା କିଛି ନାହିଁ, ବରଂ ଆନନ୍ଦ ଲାଗିବ ସବୁବେଳେ ଗୋଟେ ଜୀବନ୍ତ ଲାଗିବ, ସବୁବେଳେ ଜୀବନ୍ତ ଦିନ ରାତି ଦିନ ରାତି ଯେତେବେଳେ ଯାହା ଆଦେଶ ଆନନ୍ଦରେ ସବୁ କରେ, ଆଉ ଶିଷ୍ୟ ଗୁରୁ ତୁମର ତ ପ୍ରଭୁ ଜ୍ଞାନ ଆସିପାରିବନି, ଆଉ ତୁମେ ଗୁରୁତତ୍ଵ ନ ଜାଣିଲେ ଆଉ ଦିବ୍ୟ ଜ୍ଞାନ କୋଉଟା ଆସିବ, ତୁମେ କଣଟା କୋଉ ବ୍ରହ୍ମଚାରୀ ଜୀବନ ହଉ ଗୃହସ୍ଥ ଜୀବନ କୋଉ ଜୀବନ ବାପା ଟିକିକି ରହିବ, ତୁମେ ଜୀବନ ବିତେଇବାଟା କୋଉଟା ସହଜ ନୁହେଁ, ମୁଁ ଏଟା ହଉଛି ଖୋଲା କଥା ମୁଁ କହିଦେବି, ମୁଁ ଖୋଲା ଲୋକ, କିଏ ଧରିଲେ ବି ଧର ଖରାପ ଭାବିଲେ ବି ଭାବ ମୁଁ କହିଦେଉଛି, ଆଧ୍ୟାତ୍ମିକ ଜୀବନ ବିତେଇବା ସହଜ ନୁହେଁ, କାରଣ ଆମେ ଚାହୁଁଛେ ଗୋଟେ ଅଜଣା ଅଜଣା ପଥରେ ଯାଉଛେ, ଏଇଟା ଆହାର ନିଦ୍ରା ଭୟ ମୈଥୁନର ପଥ ନୁହେଁ, ଏଇଟା ଆତ୍ମାର ପଥ, ଆତ୍ମା ପଥରେ ଆମେ ପଥିବା, ସେଠି ଏ ଧର୍ମ ସର୍ବଧର୍ମ କିଛି ନାହିଁ, ଆଉ କେମିତି ଆମେ ଚାଲିକି ଯିବା, ବାଟ ଦେଖିନି। ତ ତୁମେ ବ୍ରହ୍ମଚାରୀ ହେବାକୁ ହେଲେ ବି, ବ୍ରହ୍ମଚାରୀ ହୁଅ କି ଗୃହସ୍ଥ ହୁଅ କି ଝିଅ, ତୁମକୁ ଗୁରୁ ଭକ୍ତ ହେବାକୁ ପଡ଼ିବ, ଗୁରୁଙ୍କର ସେବକ ହେବାକୁ ପଡ଼ିବ। ଆଉ ଗୁରୁଙ୍କର ସେବକ ମାନେ କୃଷ୍ଣଙ୍କର ସେବକ, କୃଷ୍ଣଙ୍କର କେହି ସେବକ ନୁହନ୍ତି, ଯିଏ ଗୁରୁ ସେବକ ହେଇନି ସେ କୃଷ୍ଣ ସେବକ ନୁହେଁ। ଇଏ ଆମର ଗୁଡ଼ିଓ ଫିଲୋସଫି। କୃଷ୍ଣ ସେବା, କୃଷ୍ଣ କେବେ ସେବା କାହାର ଗ୍ରହଣ କରନ୍ତିନି, ଗୁରୁଙ୍କ ମାଧ୍ୟମରେ ଗ୍ରହଣ କରନ୍ତି ସବୁ। ଆମେ ଗୁରୁ ଭକ୍ତ ତୁମେ ହେଇନ, କୃଷ୍ଣ ଭକ୍ତ କ'ଣ? ସେ ଭଗବାନ ମନା କରୁଛନ୍ତି ଅର୍ଜୁନଙ୍କୁ, କହିଲେ ନାଇଁ ମୁଁ ଜ୍ଞାନ ଦେବିନି, ଯା ମୋତେ ବିହା ହେବ ବ୍ୟାସାଦି, ବ୍ୟାସାଦିଙ୍କ ତ ତାଙ୍କୁ 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 ତୁମର ଗୌରବ ବୁଦ୍ଧି ନାହିଁ, ହେଇପାରିବନି ଶିଷ୍ୟ ପ୍ରଭାବ। ସେ କହିଲେ ନାଇଁ ମୁଁ ଶିଷ୍ୟ ହେବି ଆଜ୍ଞା, ଆଉ କେବେ ଥଟା ପରିହାସ କରିବିନି, ସାଧିମାନ ମୋତେ ଶୋଧନ କର। ତୁମେ ଆଉ ଶିଶୁ ହେଇଗଲା ପରେ ତୁମେ ଆଉ ତୁମର ଗୁରୁଦେବ କୁହନ୍ତୁ, ତୁମେ ଇଣ୍ଡିପେଣ୍ଡେଣ୍ଟ ତୁମେ ରିଷ୍ଟ୍ରେଣ୍ଡ କରିପାରିବନି, ୟୁ କ୍ୟାନ୍ ନଟ୍ ରିଷ୍ଟ୍ରେଣ୍ଡ ୟୁଅର୍ ଇଣ୍ଡିପେଣ୍ଡେଣ୍ଟ। ତୁମେ ଥରେ ବ୍ୟବହାର କରିଛ ମାନେ ଶିଷ୍ୟ କହିଦେଇଛ ମାନେ ତୁମେ ବେକ ବିକିଦେଲ, ତୁମ ମୁଣ୍ଡ ବିକିଦେଲ। ତୁମେ ଆଉ କହିପାରିବ ମୁଁ ଏଇଟା କରିବି ଏଇଟା କରିପାରିବିନି, ସେଇଟା ସେଇଟା ତୁମେ କହି, ତୁମେ ତୁମେ ଶିଷ୍ୟ ହେଲେ ସାଙ୍ଗେ ସାଙ୍ଗେ ରିଜେକ୍ଟ ଚାଲ ଫେର, ତୁମର କି ଅଧିକାର ଅଛି ତୁମେ କରିପାରିବନି, କରିବାକୁ ପଡ଼ିବ ତୁମକୁ, ଶିଷ୍ୟ ହେଇଛ ମାନେ ତୁମକୁ କରିବାକୁ ପଡ଼ିବ। ଏଇଟା କରିବି ସେଇଟା କରିବିନି ସେଇଟା ତ କହିପାରିବନି ତୁମେ ଗୁରୁଙ୍କ ଆଗରେ, ଆମେ କେବେ କହିପାରିବୁନି କୌଣସି ଜିନିଷ। ଆମେ ଗୁରୁ ତ ସେମିତି ଥିଲା ଆଉ, ତାଙ୍କ ଗୁରୁ ତାଙ୍କ ପାଖରେ ଆଉ ସବୁବେଳେ, ଯେତେବେଳେ ଯେଉଁ ଆଦେଶ ଯାହା, କିଏ ମୁଁ ନୁହେଁ ପ୍ରଭୁ ପଚାରେ, ଯେତେବେଳେ ଯାହା କହୁଥିଲେ ଯାହା କହୁ, ଆକୁ ଏଠି ପଠାଅ ଚାଲ ଚାଲ। ସେ ଦିନ କୃଷ୍ଣ ପ୍ରଭୁ ମଝିରେ ଥିଲା ଯେତେବେଳେ, ସେ ଆମର ବଡ଼ ବଡ଼ଗଡ଼ରେ ସେ ପ୍ରଭୁ ଥିଲେ ଜଣେ, ସେ ସେଣ୍ଟର ଦେଲେ ଏକଦିନ କୃଷ୍ଣ ଯା ସାଙ୍ଗେ ସାଙ୍ଗ କହିବେ ମାନେ ଧର ବେଡ଼ିଂ ଯାଇକି ଯା ସେଠି ପୂଜାରେ କାମ କରିବ। ଆଜି ଜଣେ କାନ୍ଦର ହାତ ପକେଇ ବାପା ତୁ ଯିବୁ ସେଠିକି ଯା, 10-15 ଦିନ ପାଇଁ ଟିକେ ଯା, କ'ଣ କରିବୁ ଯା ସେଠି। ଆଉ ସେଠି ଗଲେ ସେଠି କ'ଣ ସେ ଲୋକ ଟିକେ ଝମେଳା କଲା, ମୋତେ ନିଜେ ଗୁରୁଦେବ ଡାକିଲେ, ମୁଁ ନିଜେ ଗୁରୁଦେବଙ୍କ ତ ମୁଁ ବେଶୀ ଜାଣିନି, ଆମେ ତ ଦେଖିଲେ ଥର ଲାଗେ, ଡାକିଲେ ଏଇ ପିଲା ଶୁଣ ଶୁଣ, ମୋର ମନ ପଡ଼ିଯାଏ ସେଦିନ, ଶୁଣ ଏଠି ପିଲା ପ୍ରଣାମ ପ୍ରଣାମ କରିକି, ଆମେ ତ ହନୁମାନ ଭଳିଆ ବସୁ ଗୁରୁଙ୍କ ପାଖରେ, ଗୁରୁ ମାଆ କ'ଣ ଏମିତି ବସିବୁ କି, ଗୁରୁଦେବ ପାଖରେ ହନୁମାନ ଭଳିଆ ବସିଥିବୁ, କାରଣ କାହିଁକି ଉଠିକି ଆସିଯାଉ ସାଙ୍ଗେ ସାଙ୍ଗେ ପଳେଇ ଆସିଯାଉଛି ନା, ଖାଲି ଗୁରୁଦେବ କେଉଁଠି ଦେଶ ଦେଖିବେ ମାନେ ଝାଟିଦେବେ ପୁରା ରଖିବେ, ଖରାପ ଭାବିଦେଲେ ଗୁରୁ ଗୁରୁ ନା ସିଏ ଆଜି ଆମକୁ ଗୋଟେ ଅଲଗା ଦୃଷ୍ଟିରେ ଦେଖିଥିଲେ ଆମ ଜୀବନ ସର୍ବନାଶ ହେଇଯିବ, ଭକ୍ତି ନ ହଉ କିଛି ଅସୁବିଧା ନାହିଁ, ଏ ଜନ୍ମର ନହିଛି କେଉଁ ଜନ୍ମର ହବ ହବ, ତାଙ୍କ ଦୃଷ୍ଟିରେ ଗୁରୁ ଦୃଷ୍ଟିରେ ଆମେ ଦୋଷୀ ହେବା ଉଚିତ ନୁହେଁ। ଏଇଟା ମୋର ଛୁଆ ଆମକୁ ମୋର ମୋତେ ଯିଏ ଶିଖେଇଦେଲା ଯୋଉ ମଦନ ପ୍ରଭୁ ମୋତେ ଏଇ ଜିନିଷଟା ଶିଖେଇଦେଲା, ସେଥିପାଇଁ ମୁଁ ତାକୁ ଯେତେ ଯାହା ହେଲେ ବି ତାକୁ ଅନ୍ତରେ ମାନେ। ସେ ମୋତେ ଏତିକି ଶିଖିଦେଲ ଗୁରୁଙ୍କ ପାଖ ବେଶୀ ଯିବନି, ଗୁରୁଦେବ ସେ ଶୁଦ୍ଧ ଭକ୍ତ, ଯଦି ଖରାପ ଭାବିଦେଲ ତୋ ଜୀବନ ନଷ୍ଟ ହେଇଯିବ, ଆଉ ମୋତେ ମନା କରେ ତ ସେବା କରିବନି, ମୁଁ ସବୁବେଳେ ଇଚ୍ଛା କରେ ସେବା କରେ ସେବା କରିବି, ଆଉ ସେଇଟା ମୋ ଭାଗ୍ୟରେ ହେଲାନି ଭଲ ହେଲା। ଆମ ଗୁରୁ ଗୁରୁଦେବ ଯିଏ ସେବା ବି କରିଛନ୍ତି, କେତେ ଜଣ ସକ୍ସେସ ପାଇଛନ୍ତି ସେଇଟା ମୁଁ ଆଉ କହିବା ଆବଶ୍ୟକ ନାହିଁ। ଗୁରୁଦେବ ସବୁବେଳେ କୁହନ୍ତୁ ତୁ ନିଅର ପୋଡ଼ି ଚଳି ମରିଯିବ ଯଦି ଗୁରୁବା ଅପରାଧ, ଆମେ ସବୁବେଳେ ହନୁମାନ ଭଳିଆ ବସୁ କେମିତି ଭାରିକି ପଳେଇ ଆସିବି ସାଙ୍ଗେ ସାଙ୍ଗେ ଆଉ। ହଁ ଗୁରୁଦେବ କହିଲେ ଏଇ ସେ ମୁଁ ଶୁଣିଲି କ'ଣ ସେ ଦିନକୃଷ୍ଣ ସେଠି ଅଛି ସେ ବଡ଼ଗଡ଼ରେ, ସେ ଲୋକଟା ହଇରାଣ କରୁଛନ୍ତି, ଆମର କ'ଣ ଜାଗା ଜମି ହବ, ସେଟା ଇସ୍କନ ନାଁରୁ ଏବେ ବି ଅଛି ଏଜିଷ୍ଟ ହେଇଥିଲା, ଆଉ ହରେକୃଷ୍ଣ ଯେଉଁ ଆମର ଥିଲା ସେ ହରେକୃଷ୍ଣ ପ୍ରଭୁ ସେଠି ଥିଲେ ଆମର, ସେ ଦୁଇ ଜଣ ସେ ତାଙ୍କ ଆସିଷ୍ଟାଣ୍ଟ ଥିଲା ଦୁଇ ଜଣ, କୁଆଡ଼େ ବଡ଼ଗଡ଼ କୁଆଡ଼େ କିଛି ନାହିଁ, ଆଜି କୁହାଗଲା ସେ ତାଙ୍କ ଗଲେ ସେଠି ଠାକୁର ଥିଲେ ତାଙ୍କର ଜାଗି ଦେଇଥିଲେ, କହିଲେ ତୁମେ ଯିବ କହିବ ଗୁରୁଦେବ କହିଛନ୍ତି, ଗୁରୁଦେବ ପୁରା ସୁସ୍ପଷ୍ଟ ଆଉ ପୁରା ମାଷ୍ଟର ଭାଷା, ତୁମେ ଯିବ କହିବ ଗୁରୁଦେବ କହିଛନ୍ତି, ଆମର ଏଠି ଆଉ କିଛି ଆବଶ୍ୟକ ନାହିଁ, ତାଙ୍କ ଜିନିଷ କିଛି ଆଣିବନି, ଆମର ଯାହା ଜିନିଷ ସବୁ ଧରିବ ପଳେଇ ଆସିବ ଯା, ହେ ନବ ଆମର ଡ୍ରାଇଭର ଥାଏ ନବ ଜଗନ୍ନାଥ ବସ ଧରିଲି, ଗୁରୁଦେବ ଆଦେଶ ଦେଲା ମାନେ ସାଙ୍ଗେ ସାଙ୍ଗେ ବାହାରିଲା। ଗୁରୁଦେବ ମୁଁ ଏମିତି କଲେ ହବନି, ମୁଁ ଆଜି ଆଜି ପିଲା ଗୋଟେ କଥା ଏମିତି କଲେ ହବନି, ଏଇଟା କଲେ ହବନି, କିଛି ନାହିଁ କହିଲେ ମାନେ ଚାଲ ହେ ନବ ଆଡ଼ିବାର କର, ଖରାଦିନ ହେଉଛି ମୋର ମନ ଲାଗୁଛି ସେ ଖରାରେ ଖରାରେ ଶିଖୁଛି 9 ବାଜିନି, ସିଏ ଡ୍ରାଇଭର ଡାକିଲା ବେଳକୁ ସେ ମୋତେ କହିଲା ଦେଖ ହଳଦୀପୁର ଆପଣ କହୁଛନ୍ତି ସିନା ଗୁରୁଦେବ କହିଲେ, କିନ୍ତୁ ଆମେ ଖରାରେ ଗଲା ମାନେ ଚକା ଭ୍ରଷ୍ଟ କରିଛ, ଏଇଟା ରିସୋଲ ଟାୟାର ମଦନପୁର ତାର ଭଲ ଗୁଣ ହେଲା ସେ ପଇସା ଖର୍ଚ୍ଚ କରେନି, ରିସୋଲ ଟାୟାର ପକେଇଛି ଆଉ ଫାଟିବ ଚକା କେତେବେଳେ ଆମେ ହଇରାଣ ହେବା। ମୁଁ କହିଲି ତାର ଗୋଟେ କାମ କରୁ, ଗୁରୁଦେବ କହିଛନ୍ତି ମାନେ ଗାଡ଼ି ବାହାର ନକଲା ମାନେ ଗୁରୁଦେବ ପଚାରି ବାରବାର ଆଉ, କହିଲେ ତାଙ୍କ ଖାଇବାନି ପଳେଇଯିବା ଚାଲ ଆଉ ସେଇଠି ଦେଖିବା ଯଦି କ'ଣ ରଖିଥିବ ଖାଇବା ଖାଇବା ଆଉ, ଭୋରୁ ଭୋରୁ ଯିବାକୁ ପଡ଼ିବ ଆଉ। ଗୁରୁଦେବ ପୂର୍ବ ଦିନ ରାତିରେ ଡାକିକି କହିଲେ ଆଉ ମଙ୍ଗଳାଦି ସରିଣି ଭୋରୁ ଭୋରୁ ଗାଡ଼ି ଧରିକି ଖାଇବା ପିଇବା ନାହିଁ, ଏକ ନୟାଗଡ଼ ପାଖରେ ତ ଛୋଟ ରୋଡ୍ ଥାଏ ପାସ୍ କରିକିରିକା ପୁଣି ଗାଡ଼ିକି ରଖି ରଖିବା ଟାୟାର ହାତ ମାରି ମାରିକା ରିସୋଲ ଟାୟାର ଫାଟି ଫୁଟି ଯିବ ପୁଣି ହଇରାଣ ହବ ଆମେ ପହଞ୍ଚିଲୁ। ସେ ତାଙ୍କୁ କହିଲା ଗୁରୁଦେବ କହିଛନ୍ତି, ସେତେବେଳେ ଟେଲିଫୋନ୍ ଫେଲିଫୋନ୍ ଥାଏ, ଗୁରୁଦେବ କହିଛନ୍ତି ସେ ହରେକୃଷ୍ଣ ପ୍ରଭୁ ଥାଏ ଆଉ ଦିନକୃଷ୍ଣ ପ୍ରଭୁ ଧର ବେଡିଂ ଧର ଚାଲ ସାଙ୍ଗେ ସାଙ୍ଗେ ସମସ୍ତେ ଆଶ୍ଚର୍ଯ୍ୟ ହେଇଗଲେ ସେ ଲୋକ ଆରି ତାଙ୍କ ଗୁରୁ ଏମିତି ଟିକେ ଝଗଡ଼ା ହେଲା କହିଲେ ହଁ ପଳେଇ ଆସ ଆମର ଜାଗା ଦେଉନି ଦରକାର ନାହିଁ ସାଙ୍ଗେ ସାଙ୍ଗେ ଜିନିଷପତ୍ର ଲୋଡ୍ କଲୁ ଧରିକି ଆସ ଆସିକି ପହଞ୍ଚିଲୁ ଗୁରୁଦେବ ଜଣେଇବି ସାଙ୍ଗେ ସାଙ୍ଗେ ଗୁରୁଦେବ ପଳେଇ ହଁ ଯ ଶିଶୁ ଜୀବନ ଅଲଗା ରୂପ ସେଭଳିଆ ନା ଆଜି ପଠାଉଥିଲେ ସାଙ୍ଗେ ସାଙ୍ଗେ ଏ ଯ ଲଣ୍ଡନ ସାଙ୍ଗେ ସାଙ୍ଗେ ବେଡ଼ିଂ ଧରିକି ବାହାରିଲେ କିଏ ଭବାନନ୍ଦ ସ୍ୱାମୀଙ୍କ ନା କାହାକୁ ପଠାଇଥିଲେ ଆଫ୍ରିକା ଯା ଆଫ୍ରିକା ଚାଲିଥିଲେ ଆଉ ସେ ସେଭଳି ଭଗବାନଙ୍କ ଲୋକ ଥିଲେ ତାଙ୍କ ପାଖରେ ସେ ଶକ୍ତି ଥିଲା ଆଉ ଗୁରୁତ୍ୱ ସେଇଟା ହେଉଛି ଗୌରବଟା ସେଇଟା ତାଙ୍କର ଗୌରବ ବୁଦ୍ଧି ଆଉ ତୁମେ ଛୁଆଳିଆ ଭଳିଆ ହେଲେ ତୁମେ କି ଶିଷ୍ୟ ହବ ନା ଛୁଆଳିଆ ଭଳିଆ କିଏ ଗୁରୁ ହେଇପାରିବ ଗୁରୁ ଶିଷ୍ୟ କାମଟା ଛୁଆଳିଆ ଧନ୍ଦା କିଛି ନାହିଁ ଏଇଟା ହେଭି ଜିନିଷଟା ଆଉ ତୁମେ ଯଦି ତୁମେ ଯଦି ସେତେ ଲାଇଟ୍ ନେବା ପାଇଁ ଚାହୁଁଛ ତୁମେ ଶିଷ୍ୟ ହୁଅନି ଆଉ ଯିଏ 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 ହାଲୁକା ଭାବେ ରହିବା ପାଇଁ ଚାହୁଁଛି ସେ ଗୁରୁ ହବା ଦରକାର ବି ନାହିଁ କାରଣ ତୁମେ ଗୁରୁ ହଉନ ତୁମେ ବର୍ତ୍ତମାନ ବର୍ତ୍ତମାନ ଯାହା କୁହନ୍ତି ପରଫେକ୍ଟ ଡିସିପଲ୍ ହେବା ପାଇଁ ଚାହୁଁଛ କାରଣ ତୁମେ କୃପା ପ୍ରାପ୍ତ ନହେଲେ ତୁମେ ଶିଶୁକୁ କୃପା ଦେଇପାରିବନି ତେଣୁ ଏଠି ଆଉ ଢିଲାର କାମ କିଛି ନାହିଁ ଏଇଟା ବହୁ ପରମ୍ପରା ଜିନିଷଟା ଭଗବାନ ପୁରା ଅର୍ଜୁନକୁ ଯୁକ୍ତି କଲେ ଶିଷ୍ୟ ଦେହମ ସାଧିମାମ ତମ ପ୍ରପନ୍ନ ତୁମେ ଯାହା ବ୍ୟାସାଦିଙ୍କ କତିରୁ ଶିଷ୍ୟ କହିଲେ ନା ଆଜ୍ଞା ଶିଷ୍ୟ ହେଇଗଲି ପ୍ରପନ୍ନ ପୂର୍ଣ୍ଣ ଶରଣାଙ୍ଗତ ମହିଳା ଆଉ ପୂର୍ଣ୍ଣ ଶରଣାଙ୍ଗତ ହେଇକି ତ କେତେ ପ୍ରଶ୍ନ ପଚାରି ପଚାରି ଶେଷ ଯାଇ ସର୍ବଧର୍ମାନ ହେବେ ନା ଆଉ କହିଦେଲେ ପ୍ରଥମେ ପୂର୍ଣ୍ଣ ଶରଣାଙ୍ଗତ ହେଲେ ହେଇଗଲେ ନା କ'ଣ କିନ୍ତୁ ଏଇଟା ଭଲ ପୂର୍ଣ୍ଣ ଶରଣାଙ୍ଗତ ହେବ ବୋଲି କହିଲେ ଭଗବାନ କହିଲେ ନା ଏହାର ଯୋଗ୍ୟତା ଅଛି ତାପରେ ସେ ଯେଉଁ ପ୍ରଶ୍ନ ପଚାରିଛନ୍ତି ସେଟା ତାଙ୍କ ସନ୍ଦେହ ବିଦୂରିତ କରିବେ ଗୁରୁ କରି ତାକୁ ତାଙ୍କ ଶରଣାଙ୍ଗତି କାଣ ଆସିବ ଏବେ ଆଉ ଶିଷ୍ୟ ହେବା ପରେ କ'ଣ କହିବା ହରେ କୃଷ୍ଣ ଜୟ ଭଗବତ ଗୀତା କି ଜୟ ଶ୍ରୀଲ ପ୍ରଭୁ ପାଶିଲ ଗୁରୁଦେବ କି ଜୟ ନିତାଏ ଗୌର ପ୍ରଭା ଆନନ୍ଦେ ହରି ହରି ବୋଲ।